भगवते वासुदेवाय।
ସର୍ବପ୍ରଥମେ ଆପଣମାନଙ୍କୁ ଆଜି ଷଷ୍ଠ ଦିନରେ ମୁଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରୁଛି। ଯେହେତୁ ଆପଣମାନେ ଧୈର୍ଯ୍ୟର ସହିତ ଭଗବାନଙ୍କର କଥା ଶ୍ରବଣ କରିବା ପାଇଁ ଆସିଛନ୍ତି, ଭଗବାନଙ୍କ କରୁଣାରୁ ଆଜି ବି ପାଗ ଠିକ୍ ଅଛନ୍ତି, ତେବେ ଭଗବାନ କପିଳଦେବ ଆଉ ତାଙ୍କର ମା ଦେବବତୀଙ୍କର ମଧ୍ୟରେ ଯେଉଁ ବାର୍ତ୍ତାଳାପ ଚାଲିଛନ୍ତି, ଗତକାଲି ପର୍ଯ୍ୟନ୍ତ କଥା ଏଇଠୁ ବିଶ୍ରାମ ରହିଥିଲେ। ତୃତୀୟ ସ୍କନ୍ଦର ତିରିଶ ଅଧ୍ୟାୟ ଚାଲିଛନ୍ତି। ମନୁଷ୍ୟ କିଭଳି, ବିଶେଷ କରି ଏଠି କର୍ମୀମାନଙ୍କର କଥା କୁହାଯାଉଛି, ଯେଉଁମାନେ ଜୀବନରେ ହରିଭକ୍ତି ଆଚରଣ କରୁନାହାନ୍ତି, ସେମାନେ ବିଚିତ୍ର କର୍ମ କରି କିଭଳି ସଂସାର ଚକ୍ରରେ ପଡ଼ିଛନ୍ତି, ସେମାନଙ୍କର କଥାକୁ ଭଗବାନ କପିଳଦେବ ତାଙ୍କ ମାଆଙ୍କ ନିକଟରେ କହୁଛନ୍ତି। ଯୁବକ ଅବସ୍ଥାରେ ବିଶେଷ କରି ବ୍ୟକ୍ତି ପଥଭ୍ରଷ୍ଟ ହୁଏ, ପାପ ଆଚରଣ କରିବାର ଅବସ୍ଥା ହେଉଛି ଯୁବକ ଅବସ୍ଥା। ତେଣୁ ଯୁବକ ଅବସ୍ଥାରେ ବହୁତ ଦୋଷ ବି ଅଛନ୍ତି। ଯୁବକ ଅବସ୍ଥାରେ ସ୍ୱାଭାବିକ ଭଗବାନ ସପ୍ତମ ସ୍କନ୍ଦରେ ପ୍ରହ୍ଲାଦ ମହାରାଜ କହୁଛନ୍ତି, ଯୁବକ ଅବସ୍ଥାରେ କାମନା ଏତେ ପ୍ରଚୁର ରୁହେ, ଏ କାମନାକୁ ପୂର୍ତ୍ତି କରିବାକୁ ଯାଇ ବ୍ୟକ୍ତି ଜ୍ଞାତ ଆଉ ଅଜ୍ଞାତରେ ପାର କରେ, ତାର କାମନା କେବେ ପୂର୍ତ୍ତି ହବ ନା, ପୂରଣ ହବ ନା, ସବୁବେଳେ ଆହୁରି କାମନା କେମିତି ପୂରଣ କରିବେ, ଆହୁରି କାମନା କେମିତି ପୂରଣ କରିବେ। ଏ ଯୁବକ ଅବସ୍ଥା ବଡ଼ ବହୁତ ଭୟଙ୍କର ଅବସ୍ଥା। ଏବଂ ଗତକାଲି ଶୁଣୁଥିଲେ ଯୁବକ ଅବସ୍ଥାରୁ କିଭଳି ଗୃହସ୍ଥ ତା ସ୍ତ୍ରୀ ପ୍ରତି ସଂସାର ପ୍ରତି ଆସକ୍ତ ଏଇ ବୃଦ୍ଧ ଅବସ୍ଥାକୁ ଆସେ, ଏବଂ ବୃଦ୍ଧ ଅବସ୍ଥାରେ କିଭଳି କଷ୍ଟ ପାଏ। ବୃଦ୍ଧ ଅବସ୍ଥାର କଷ୍ଟକୁ ଭଗବାନ କପିଳଦେବ ତାଙ୍କ ମାଆଙ୍କ ନିକଟରେ କହୁଛନ୍ତି ଦୁଇଟି ଶ୍ଳୋକ ଦ୍ୱାରା। ସଂକ୍ଷେପରେ ମୁଁ ଆପଣଙ୍କୁ କହିଦେଉଛି, ଗତକାଲି ଯେଉଁମାନେ ଆସିନଥିଲେ, କଣ କଷ୍ଟର କଥା କୁହାଯିବ, ଯେଉଁ ସଂସାର ପାଇଁ ସମସ୍ତ ଶକ୍ତି ସମସ୍ତ ସାମର୍ଥ୍ୟ ସବୁକିଛି ଅର୍ଥ ଦେଇ ଯେଉଁ ସଂସାରକୁ ପୋଷିଥିବ, ସେ ସଂସାର ତାକୁ କଣ ପ୍ରତିଦାନ ଦେବ, ଏବଂ ସ୍ୱଭରଣେ ଅକଳ୍ପ ତତ୍କଳତ୍ରା ଦୟସ୍ତଥା ନ ଆଦ୍ରିୟନ୍ତି ଯଥା ପୂର୍ବଂ କି ନା ସାଇବ ଗୋଚର। ହେ ମା, ତତ୍କଳତ୍ରାଦ୍ରୟସ୍ତଥା, ଅନ୍ୟମାନେ ଆଦର ଥିଲେ ବି ବୃଦ୍ଧାବସ୍ଥାରେ ନିଜ ସନ୍ତାନ ନିଜର ସ୍ତ୍ରୀ ନିଜ ପୁତ୍ର ଏମାନେ କେବେ ଆଦର କରିବେ, ନ ଆଦ୍ରିୟନ୍ତେ। ପୂର୍ବରୁ ଯେଭଳି ଭରଣ ପୋଷଣ ଦଶାରେ ଆପଣ ଧନ ଆଣି ଘରେ ଦଉଥିବା ଅବସ୍ଥାରେ ଯେତେ ଆଦର କରୁଥିଲେ, ଯେତେବେଳେ ଧନ ନ ଦେଇପାରୁଛନ୍ତି, ନ ଆଦ୍ରିୟନ୍ତେ ଯଥା ପୂର୍ବମ, ପୂର୍ବରୁ ଯେଭଳି ଆଦର ଥିଲା ସେ ଆଦରତା ରହିବନି, କିଭଳି ଆଦରତା ରହିବନି, ତାର ଗୋଟିଏ ସୁନ୍ଦର ଉଦାହରଣ ଦେଉଛନ୍ତି। କିନାସା ଇବ ଗୌଜର, ବୃଦ୍ଧ ବଲିଂ ଯଥା କିନାସା ନ ଆଦ୍ରିୟନ୍ତେ, ସିଦ୍ଧର ସ୍ୱାମୀ କହୁଛନ୍ତି ବୃଦ୍ଧ ବଲିଂ ବୁଢ଼ା ବଳଦକୁ କିନାସା ଚାଷୀ ଯଥା ନ ଆଦ୍ରିୟନ୍ତେ, ଚାଷ କରୁଥିବା ସମୟରେ ଯେମିତି ବଳଦକୁ ଆଦର କରୁଥିଲା, ବୁଢ଼ା ହେଇଗଲେ ଯେମିତି ଚାଷୀ ଆଦର କରେ ନା, ଇ ଯେଉଁ ବ୍ୟକ୍ତି ସମସ୍ତ ଶ୍ରମ ଦେଇ ସମସ୍ତ ଶକ୍ତି ଦେଇ ଏ ସଂସାରକୁ ଭଲ ପାଇଥିବ, ତାକୁ ବୃଦ୍ଧ ବୟସରେ କିଏ ଭଲ ପାଇବେ ନା, ନ ଆଦ୍ରିୟନ୍ତେ। ଏବଂ ଗତକାଲି କଥାକୁ ଏଇଠି ବିଶ୍ରାମ ରହିଥିଲା, କେବଳ ଗୋଜର ସହିତ ତୁଳନା କରିକି ରହିଲେନି, ଆଉ ଗୋଟିଏ ତୁଳନା କଲେ, ଆସ୍ତେ ଅବମତ୍ୟା ଉପନ୍ୟସ୍ତମ ଗୃହପାଲୈବାର ଆହରନ୍ ଆମୟାବୀୟ ପ୍ରବ୍ଦିତାଗ୍ନି ଅଳ୍ପହାର ଅଳ୍ପ ଚେଷ୍ଟିତମ। ହେ ମା, ଆସ୍ତେ, ସେଥିରେ ସ୍ୱାମୀ ବହୁତ ସୁନ୍ଦର ବିଶ୍ୱନାଥ ଚକ ଠାକୁର କହୁଛନ୍ତି, ପୂର୍ବମ ଭୃତ୍ୟେ ପୁତ୍ରାଦି ବି ଭ୍ରିୟମାଣ ପୁଷ୍ୟମାଣ ପୋଷଣ ପ୍ରକାର ମାହ। ଯେଉଁ ପିଲା ଛୁଆଙ୍କୁ ସେ ପୂର୍ବରୁ ଯେଉଁ ସ୍ତ୍ରୀ ସନ୍ତାନ ଏମାନଙ୍କୁ ପୋଷଣ କରିଥିଲା, ଯେଉଁ ସଂସାରକୁ ପୋଷଣ କରିଥିଲା, ସେଇ ସଂସାର କେମିତି ଆକୁ ପୋଷଣ କରୁଛି, ପୋଷଣ ପ୍ରକାର ଆହ କେମିତି ପୋଷଣ କରୁଛି ସେଇଟା କହୁଛନ୍ତି। ଆସ୍ତେ, ସେଇ ଗୃହ ଭିତରେ ଯେହେତୁ ଭଗବାନଙ୍କୁ ଭଜନ କରୁନି, ତାର ସ୍ନେହ ପ୍ରେମ ଭଗବାନ ପ୍ରତି ନାହିଁ, ସଂସାର ପ୍ରତି ଅଛି, ଆସ୍ତେ ସେ ମୃତ୍ୟୁ ଶଯ୍ୟାରେ ଶୋଇକି ରହିଥିବ। ଅବମତ୍ୟା। ଯେଉଁ ସଂସାରକୁ ଏତେ ଗୁରୁତ୍ୱ ଦୃଷ୍ଟିରେ ଏଇ ଗୃହସ୍ଥ ଦେଖିଥିଲା ତାର ପିଲା ଛୁଆମାନେ ତାକୁ କେଉଁ ଦୃଷ୍ଟିରେ ଦେଖିବେ? ଅବମର୍ତ୍ତ୍ୟା। ସିଦ୍ଧର ସ୍ୱାମୀ କହିଛନ୍ତି ଅବମର୍ତ୍ତ୍ୟା ଅବଜ୍ଞାୟ ଅପିନ୍ୟସ୍ତମ ସମୀପେ ପ୍ରକ୍ଷିପ୍ତମ ଶୋଇବ। କୁକୁରକୁ ଯେଭଳି ଜଣେ ଖାଦ୍ୟ ଦେଲାବେଳେ ଅତି ଅବଜ୍ଞାରେ ଦିଏ, କୌଣସି ଯତ୍ନରେ ଦିଏ ନା, ଯେଭଳି ଫୋପାଡ଼ିକି ଦିଏ ପ୍ରକ୍ଷିପ୍ତ, ସେଇଭଳି ଯିଏ ଭଗବାନଙ୍କୁ ଭଲ ପାଇନି ତାର ଅନ୍ତିମ ଅବସ୍ଥାରେ ଏ ସଂସାର ତାକୁ ଏଇ ଉପହାର ଦେବ। ଏ ସଂସାର ବଡ ସ୍ୱାର୍ଥୀ, ସ୍ୱାର୍ଥ ଉଠେଇ ନେଇଗଲା ପରେ ସଂସାର ତ୍ୟାଗ କରିଦେବ ବୁଢ଼ା ବଳଦ ଭଳି, ଏବଂ ଏଠି କହିଲେ କୁକୁର ଭଳି ଶୋଇବ। ଏବଂ ଗତକାଲି ଆମେ ଶୁଣୁଥିଲେ ବାୟୁ ଯେତେବେଳେ ବାୟୁ ନାମ ଉତ୍କ୍ରମତାମ ଉତ୍ତାର କଫ ସରୁଦ କଣ୍ଠ ନାଡ଼ିକମ ସରୁଦ ନାଡ଼ିକମ କାଶ ଶ୍ୱାସ କୃତ ଆୟାସ କଣ୍ଠ ଘୁର୍ଘୁରା ଏତେ, ୟା ପରେ କଣ୍ଠ ଘୁର୍ଘୁର ଶବ୍ଦ ଆସିବ। ଆଖିର ଚକ୍ଷୁ କୋଣରେ ଯେଉଁ ମାଂସ ଅଛନ୍ତି ସେ ଉପରକୁ ଉଠିବ ବାୟୁର ଦ୍ୱାରା, ଏବଂ କଣ୍ଠ ଅବରୁଦ୍ଧ ହୋଇଯିବ, ବହୁ କଷ୍ଟ ହେବ ଶ୍ୱାସ ନେବା ପାଇଁ। ଏବଂ ଏଇ ଅବସ୍ଥାରେ କିଭଳି ଜଣେ ବ୍ୟକ୍ତି ମୃତ ଅବସ୍ଥାକୁ ଯାଉଛି, ବର୍ତ୍ତମାନ ମୃତ ଯନ୍ତ୍ରଣା ଶୁଣିବା, ନର୍କ ଯନ୍ତ୍ରଣା ଶୁଣିବା, ପୁଣି ମାତୃଗର୍ଭକୁ ଯାଇ ଯେଉଁ ଯନ୍ତ୍ରଣା ପାଇବ ତାହା ବି ଶୁଣିବା। ହରିଭକ୍ତି ବିନା ସମଗ୍ର ଜୀବନ ହେଉଛି କେବଳ ଦୁଃଖମୟ, ଏଇଟାକୁ ଭଗବାନ କପିଳଦେବ କହୁଛନ୍ତି। ଶୟାନଃ ପରିଶୋଚଦ୍ଭି ପରିବିତଃ ସ୍ୱବନ୍ଧୁଭିଃ ବାଚ୍ୟମାନ ଅପି ନବ୍ରୁତେ କାଲପାଶୋବସଙ୍ଗତଃ। ହେ ମା, ଯେତେବେଳେ ଏଭଳି ତାର ବୈରାଗ୍ୟ ଆସୁନି ସଂସାର ପ୍ରତି, 50 ବର୍ଷ ହେଇଗଲେ ଗୃହ ତ୍ୟାଗ କରିବା ଦରକାର, ଯଦି 50 ବର୍ଷ ପରେ ବି ଗୃହ ତ୍ୟାଗ କରିପାରିନି, ଯେତେବେଳେ ଦେଖିବ ଯେ ମୋ ପିଲା ଛୁଆମାନେ ମୋତେ ଭଲ ପାଉନାହାନ୍ତି, ଘର ବି ହରିଭଜନର ଅନୁକୂଳ ନାହିଁ, ଇମିଡିଏଟ୍ ଘର ତ୍ୟାଗ କରିବା ଦରକାର, ଗୃହକୁ ତ୍ୟାଗ କରିବା। କାରଣ ମଣିଷ ଜୀବନକୁ 4 ଭାଗରେ ବିଭକ୍ତ କରାଯାଇଛି, 3 ଭାଗରେ ଭୋଗ ନାହିଁ, ଗୋଟିଏ ଭାଗରେ ଭୋଗ ଦିଆଯାଇଛି। ବ୍ୟକ୍ତି ଯଦି ଭୋଗୀ ହେଇଯିବ ନା, ତାର ପରବର୍ତ୍ତୀ ସ୍ୱର ଦୁଃଖମୟ ହେବ, କାରଣ ଆମେ ସ୍ଥୂଳ ଶରୀରରେ ଏ ପଞ୍ଚଭୌତିକ ଶରୀରରେ ଯେଉଁ କର୍ମ କରୁଛେ ନା, ୟାର ଇମ୍ପ୍ରେସନ୍ ଯାହାକୁ ଇଂଲିଶରେ କୁହାଯାଏ, ୟାର ପ୍ରଭାବ, ୟାର ଚେତନା ଭାବନା ଗୁଡ଼ିକ ସବୁ ସଟଲ୍ ବଡି ସୂକ୍ଷ୍ମ ଶରୀରରେ ରହୁଛି। ବର୍ତ୍ତମାନ କେଉଁ କାମ କରୁଛେ, ସ୍ତ୍ରୀ ଛୁଆ ପିଲା ଗୋଟେ ପୋଷୁଛେ, ଟଙ୍କା ରୋଜଗାର କରୁଛେ, ଏ ଯେଉଁ ଇମ୍ପ୍ରେସନ୍ କାହାକୁ କେତେ କଷ୍ଟ ଦେଇଛେ, କେମିତି ଉଦ୍ବିଗ୍ନ ଦେଇଛେ, କେତେ ଆସକ୍ତି ଅଛି, ମୃତ୍ୟୁ ସମୟରେ ସଟଲ୍ ବଡିରେ ବାହାରିବ। ସଟଲ୍ ବଡି ମାନେ ମନ ଏଇଟାକୁ କ୍ୟାରି କରିକି ନେବ, ତେଣୁ ଇମ୍ପୋର୍ଟାଣ୍ଟ ପିରିୟଡ୍ ହେଉଛି ଏଇଟା। ଯେଉଁ ସ୍ଥୂଳ ଶରୀରରେ ଆମେ କାମ କରୁଛେ, ଗ୍ରସ୍ ବଡିରେ ଯେଉଁ ୱାର୍କିଂ କରୁଛେ, ଏଇଟା ହେଉଛି ଇମ୍ପୋର୍ଟାଣ୍ଟ। ଆମେ କେଉଁ କର୍ମ କରୁଛେ ଏଇଟା ଗୁରୁତ୍ୱ, ମଲା ସମୟଟା ଗୁରୁତ୍ୱ ନାହିଁ, କାରଣ ଆପଣ ଯେମିତି କର୍ମ କରିଥିବେ ତାର ରିଫ୍ଲେକ୍ସନଟା ସେ ସମୟରେ ସେମିତି ଆସିବ, ଆପଣଙ୍କ କଣ୍ଟ୍ରୋଲରେ କେବେ ରହିବ ନା। କିଏ ବି ସାଧୁ ହେଇକି ଯଦି ଭଜନ କରିନି, ସେ କେବେ ଆଶା କରିବା ଉଚିତ ନୁହେଁ ଯେ ବୃଦ୍ଧ ବୟସରେ ମୋର ଏ ଡ୍ରେସ୍ ମୁଁ ପିନ୍ଧିଛି, ଘର ଦ୍ୱାରା ଛାଡ଼ି ଦେଇଛି, ମୋର ଭଗବାନଙ୍କ ସ୍ମରଣ ହେଇଯିବ ନା। ବର୍ତ୍ତମାନ ଗ୍ରସ୍ ବଡିରେ ଏ ସ୍ଥୂଳ ଶରୀରରେ ଆମେ ଯେଉଁ କର୍ମ କରୁଛେ, ମନ ସବୁ ଇମ୍ପ୍ରେସନ ରଖିଛି, ମୃତ୍ୟୁ ସମୟରେ ସମାନ ଇମ୍ପ୍ରେସନ, ଡିଜାୟାର ହିସାବରେ ତ ଶରୀର ମିଳୁଛି, କାମନା ହିସାବରେ ତ ଶରୀର ମିଳୁଛି, ତେଣୁ ମନ ସେତେବେଳେ ସେଇ କାମନା କରିବ। ଯିଏ ଜୀବନ ସାରା ସଂସାରକୁ ଭଲ ପାଇଛି, ସେ କେବେ ମୃତ୍ୟୁ ସମୟରେ ଭଗବାନ ଭଲ ପାଇପାରିବେନି, ଏ ସତ୍ୟ। ଏବଂ ଏଇଠି ସେ କଥା କହୁଛନ୍ତି, ଆମର ପ୍ରଥମ ଶ୍ଳୋକ ଆରମ୍ଭ ହେଇଥିଲେ ଏ ଯେଉଁ 14 ଶ୍ଳୋକ, ଏଇଟା ହେଉଛି ଶେଷ ଶ୍ଳୋକ, ୟା ପରବର୍ତ୍ତୀ ଶ୍ଳୋକ। ଭାଗବତରେ କିଭଳି ଶ୍ରୀଧର ସ୍ୱାମୀ ସବୁ କନେକ୍ସନ୍ ଦେଇଛନ୍ତି, ଯେ ବ୍ୟକ୍ତି ଯେତେବେଳେ ମୃତ୍ୟୁବରଣ କରିବା ପାଇଁ ଯାଉଛନ୍ତି, ଶୟାନାମ ପରିସୂଚଦ୍ଭି, ଯେତେବେଳେ ମୃତ୍ୟୁ ଶଯ୍ୟାରେ ଶୋଇଥିବ, ପରିସୂଚଦ୍ଭି ପରିବିତ ସ୍ୱବନ୍ଧୁଭି, ସ୍ୱବନ୍ଧୁମାନେ ପୁତ୍ର ସ୍ତ୍ରୀ କନ୍ୟା ବନ୍ଧୁବାନ୍ଧବମାନେ ଆସି ଚାରି କରି ଘେରିକି ରହିଥିବେ, ଏଇଟା କି ଗୋଟା ନୂଆ, ଏଇଟା ନୂଆ ଜିନିଷ ନା, ଆପଣମାନଙ୍କର ସବୁ ଅନୁଭୂତି ଅଛି, କିନ୍ତୁ ଅନୁଭୂତି ଥିବା ଜୀବନକୁ, ଅନୁଭୂତି ଥିବା କଥାକୁ ଭଗବାନ କାହିଁକି କପିଳଦେବ ତାଙ୍କ ମାଆଙ୍କ ନିକଟରେ କହୁଛନ୍ତି? ତାଙ୍କ ମା ମୁକ୍ତ, ଯିଏ ଭଗବାନଙ୍କୁ ଗର୍ଭରେ ଧାରଣ କରିଛନ୍ତି, ସେ କଣ ଆମ ଭଳି ବଦ୍ଧ ଜୀବ କି? ଏଇ ସମାଜରେ ସବୁଠୁ ବଡ ଖତରନାକ ଅବସ୍ଥା ସବୁ ଭଗବାନଙ୍କର ବଚନକୁ ହେୟ ଜ୍ଞାନ କରିବା। ହଁ, ଆମେ ଏଇଟା ଜାଣିଛୁ, ତୁମେ କଣ ଜାଣିଛ? ତୁମେ କଣ ଜାଣିଛ ସଂସାର ବିଷୟରେ? ତୁମେ ସଂସାର ବିଷୟରେ ଜାଣିଛ, ତୁମ ବିଷୟରେ ଜାଣିନ। ଭଗବାନ କପିଳଦେବ ତାଙ୍କର ମା ପଚାରିଥାନ୍ତେ, ତୁମେ ମୋତେ ଗୋପୀ ପ୍ରେମ କଥା କୁହ ବା ଅଲଗା ଭାବ କଥା କୁହ, କିନ୍ତୁ ମା କହୁଛନ୍ତି ନାଇଁ ନାଇଁ ନାଇଁ, ମୋତେ ବିରାଗ ଜୈନ ପୁରୁଷ, ଯେମିତି ବ୍ୟକ୍ତିର ବୈରାଗ୍ୟ ଆସିବ, କାରଣ ବୈରାଗ୍ୟ ନ ଆସିଲେ ଜଣେ ଭକ୍ତ ରାଜ୍ୟରେ ପ୍ରବେଶ କରିପାରିବନି। ବୈରାଗ୍ୟ ହେଉଛି ଭକ୍ତିର ଦ୍ୱାର, ଏ ସାହାଯ୍ୟ କରେ। ବୈରାଗ୍ୟ କିଞ୍ଚିତ ଉପକ୍ଷତେ, ଚକ୍ରପାତ କହୁଛନ୍ତି, କିଞ୍ଚିତ ସାହାଯ୍ୟ କରିବ। ଯିଏ ଭୋଗୀ ସେ କେବେ ଭକ୍ତ ରାଜ୍ୟରେ ବସିପାରିବେନି। ଯିଏ ଭଗବାନଙ୍କୁ ଗର୍ଭରେ ଧାରଣ କରିଛନ୍ତି, ସେ ଭଗବାନ କପିଳଦେବ ପ୍ରବଚନ ଦେଉଛନ୍ତି, ମା ଶୁଣୁଛନ୍ତି। ଏ ସବୁ ସମସ୍ତଙ୍କ ଜୀବନରେ ଲୋକମାନେ ଗୋଟେ ଦେଖୁଛନ୍ତି, କିନ୍ତୁ ଅନୁଭୂତି ନାହିଁ। ଯଦି ଅନୁଭବ ଥାଆନ୍ତା, କା ମନରେ ବୈରାଗ୍ୟ ଆସନ୍ତାନି, ମୋର ବୃଦ୍ଧ ଅବସ୍ଥାର ଏଇ ଅବସ୍ଥା ଆସିବ, ମୁଁ ଏବେଠୁ କେମିତି ପ୍ରସ୍ତୁତ ହେବି? ସେଥିପାଇଁ ଭାଗବତରେ ବାରମ୍ବାର ଏ ସଂସାର ଚକ୍ରର ବର୍ଣ୍ଣନା, ବାରମ୍ବାର ସଂସାର ଲୋକର ଅନୁଭୂତି, ବାରମ୍ବାର ଏଇ ଜିନିଷକୁ ଦିଆଯାଉଛି, ବ୍ୟକ୍ତିର ଅନୁଭବ ଆସୁ। ଆଜି ଲୋକ ସଂସାର କାହିଁକି ଭଲ ପାଇଛି? ସଂସାର କଥା ବାରମ୍ବାର ଶୁଣି 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 ତାର ପ୍ରିୟ ହେଇଗଲା ସଂସାର, ଶୁଣି ଶୁଣି। ସେଭଳି ଭଗବାନ କଥା ବାରମ୍ବାର, ଏଇ ସଂସାରରୁ ଉଦ୍ଧାର ପାଇବାର କଥା ବାରମ୍ବାର ଶୁଣି 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 ଜଣଙ୍କ ମନରେ ଏଇ ଇମ୍ପ୍ରେସନ ସେଟ୍ଅପ୍ ହେଲେ ସେ ଯାଇକି ଚିନ୍ତା କରିବ, ନହେଲେ ହେଇପାରିବ। ବନ୍ଧୁ ବାନ୍ଧବ ମାନେ ସେୟାନାମ ପରିଶୋଚ ଦେବୀ ପରିବିତସ୍ୱ ବନ୍ଧୁ ବି, ସମସ୍ତେ ପୁତ୍ର କନ୍ୟା ଏମାନେ ସବୁ ଚାଲି ଆସିବେ, ସାଙ୍ଗେ ସାଙ୍ଗେ ଫୋନ ଚାଲିଯିବ। ଆଗକାଳରେ ତ ଫୋନ ନଥିଲା, ଏବେ ତ ଫୋନ ହେଇଗଲା, ଫୋନ ଚାଲିଯିବ ଯେ ବାପାଙ୍କ ଦେହ ଖରାପ। ପ୍ରଭୁପାଦ ତାଙ୍କ ପର୍ପଟରେ ଲେଖୁଛନ୍ତି, ଫର୍ ଦି ଫର୍ମାଲିଟି ସେ ସନ୍ସ ଡଟର୍ ସୋକଲ ରିଲେଟିଭ ଆର୍ କମିଂ, କେବଳ ଫର୍ମାଲିଟି ସେକ୍ରେ, ନଗଲେ ବାପାଙ୍କ ଖରାପ ଅବସ୍ଥାରେ, ବୁଢ଼ା ଅବସ୍ଥାରେ ପଡ଼ିଛନ୍ତି, ମରିଆ ଅବସ୍ଥାରେ, ଏବେ ନଗଲେ ଲୋକମାନେ ଖରାପ ଭାବିବେ, ବନ୍ଧୁବାନ୍ଧବ ମାନେ କ'ଣ କହିବେ? ଏ ସଂସାରକୁ ଏମିତି ଜଟିଳ କରି ରଖାଯାଇଛି, ସମସ୍ତେ ସମସ୍ତଙ୍କ ସ୍ଥିତିରେ ବଡ଼ ଜଟିଳ ପରିସ୍ଥିତି ଅଛନ୍ତି, କିଏ କାହାକୁ ହେଲ୍ପ କରିପାରିବେ? ଯେମିତି ମୁଁ ଉଦାହରଣ ଦେଉଥିଲି, ସମୁଦ୍ରରେ ପହଁରିବା ସମୟରେ, ପ୍ରଭୁପାଦ ସବୁବେଳେ କହନ୍ତି, ସମୁଦ୍ରରେ ପହଁରିବା ସମୟରେ ଭୀଷଣ ଲହଡ଼ି ଆସୁଛି, ନୌକା ନାହିଁ, ଯେତେ ଏକ୍ସପର୍ଟ ସ୍ୱିମର ହୁଅନ୍ତୁ ନା କାହିଁକି, କେହି କାହାକୁ ହେଲ୍ପ କରିପାରିବନି, ଯିଏ ଯାହାକୁ ସାହାଯ୍ୟ କରେ ସିଏ ବୁଡ଼ିକି ମରିବ, ସେଠି ସାହାଯ୍ୟର ପ୍ରଶ୍ନ ନାହିଁ, ନିଜେ ନିଜେ ପହଁରିବାକୁ ପଡ଼ିବ। ଏ ଜଗତ ସେୟା, ନିଜକୁ ନିଜେ ପ୍ରସ୍ତୁତ ହେବାକୁ ପଡ଼ିବ। ବାପା ଯେତେବେଳେ ମୃତ୍ୟୁଶଯ୍ୟାରେ ପଡ଼ିଥିବେ, ପୁଅ ବି ଚିନ୍ତା କରିବେନି, ପୁଅ କହିବ ମୋର ଅଫିସରେ ଛୁଟି ଦେଉନି, ମୁଁ ପଳେଇ ଗଲେ ମୋର ଦରମା ବି କଟିଯିବ, ଏଇ ମାସରେ ଏତିକି ପଇସା ଇନକମ୍ କରିବାର ଅଛି, ସଂସାରରେ କାହା ପ୍ରତି ସ୍ନେହ ନାହିଁ, ସମସ୍ତଙ୍କ ପଟରୁ ସମସ୍ତଙ୍କ ଉପରେ। ଏଠି ସେ କହୁଛନ୍ତି ପରିମିତ ସ୍ୱବନ୍ଧବୀ, କେବଳ ଫର୍ମାଲିଟି ସେକ୍ରେ ଆସନ୍ତି ଏବଂ କାନ୍ଦନ୍ତି ବି, କୁହନ୍ତି ବାପା ତୁମେ ପଳେଇଯିବ, ଯଦି ପୁଅକୁ ପଚାରେ ଯେ ବାପା କୁଆଡ଼େ ଯିବେ କହିଲ ତୁମେ, ବାପା ସ୍ୱର୍ଗକୁ ଯିବେ କି ନର୍କକୁ ଯିବେ କି ବର୍ତ୍ତମାନ କେଉଁଠି ଯାଇ କୀଟ ହେବେ କହିଲ? ବାପାକୁ ଜଣା ନାହିଁ, ପୁଅକୁ ବି ଜଣା ନାହିଁ, ବାପା ବି କହୁଥିବ ରେ ପୁଅ ମୁଁ ଯାଉଛି, ବାପାକୁ କୁହାଯିବ ବାପା ତୁମେ କୁଆଡ଼େ ଯିବ, ଏତେ ଦିନ ତ ଆମ ଘର ଦ୍ୱାରା ସବୁ ଭଲ, ଯିବ କୁଆଡ଼େ ବର୍ତ୍ତମାନ? ବାପା ଆଉ କହିପାରିବନି କିଛି, ଏ ଅବସ୍ଥା ସମସ୍ତଙ୍କର ହବ। ଏଠି ସେ କଥା କହୁଛନ୍ତି ବାଚ୍ୟମାନ ଅପି ନ ବୃତେ, ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ତେଇ ବାଚ୍ୟମାନ ପରିବେଷ୍ଟିତ ତେଇ ବାଚ୍ୟମାନ ସ୍ୱବନ୍ଧୁ ବି, ସବୁ ବନ୍ଧୁମାନେ ଚାରିକରି ଘେରିକି ରହିଥିବେ, ପଚାରୁଥିବେ ହେ ବନ୍ଧୁ ହେ ତାତ ଇତି ଆହ୍ୱମାନ ଅପି ନ ବୃତେ, ହେ ବନ୍ଧୁ ହେ ତାତ ସବୁ ଡାକୁଥିବେ କିନ୍ତୁ ନ ବୃତେ, ସେ କିଛି କହିପାରୁନଥିବ, କାହିଁ କହିପାରୁନଥିବ? କାଳ ପାସମ ବସମଗତ, ଏ କାଳ ତାକୁ ପାସ ଦେଇଦେଇଥିବ। କେଉଁଠି ପ୍ରବଚନ ଆରମ୍ଭ ହେଇଥିଲା ଏ ଅଧ୍ୟାୟ? ନ ବେଦୌରୁ ବିକ୍ରମ, ମଣିଷ ସବୁ ଜାଣେ କିନ୍ତୁ କାଳର ପରାକ୍ରମକୁ ଜାଣେ ନା। ଆଜି ଯିଏ ଏତେ ଉଦ୍ଧତ ହେଉଛନ୍ତି ତାଙ୍କ ଉପରେ ଦୌଡ଼ି ପକେଇବ କାଳ ମୃତ୍ୟୁ ସମୟରେ। ନ ବୃତେ, ଗୋଟେ ବଚନ ବି କହିପାରିବେନି, ଗୋଟିଏ ବଚନ କଥା ବି କହିପାରିବେନି, ଏ କାଳ ତାଙ୍କୁ ପାସରେ ବାନ୍ଧିକରି ରଖିବ। ଏବଂ ଏଇଟା ସବୁଠୁ ବଡ଼ ଯନ୍ତ୍ରଣା ସମୟ ପ୍ରଭାତ କହୁଛନ୍ତି, କାରଣ ତାର ବହୁତ ଡିଜାୟାର ଥିବ ମୁଁ ପିଲା ଛୁଆଙ୍କୁ କିଛି ଉପଦେଶ ଦେବି ବା କିଛି କହିବି, କିନ୍ତୁ ପିଲା ଛୁଆ ତଳେ ହେ ତାତ ହେ ବନ୍ଧୁ ଏଭଳି ଡାକୁଥିବେ, ହେ ବାବା ବୋଲି ଡାକୁଥିବେ, ସେ କିଛି କହିପାରୁନଥିବ, ସେଇଟା ତାକୁ ବହୁତ କଷ୍ଟ ଲାଗେ, କିଛି କହିପାରୁ, ଏଇଟା ବହୁତ ତାକୁ ପେନ୍ଫୁଲ୍ କଣ୍ଡିସନ ତାର ସେଇଟା, ଏବଂ ସମସ୍ତେ କାନ୍ଦୁଥିବେ ତା ଆଗରେ। ବର୍ତ୍ତମାନ ଶ୍ଳୋକ ଆରମ୍ଭ ହୋଇଥିଲେ କେଉଁଠି? ଏବଂ ନା ଯତ ଅଧ୍ରୁବସ୍ୟ ଦେହସ୍ୟ ସାନୁବନ୍ଧ ଚ ଦୁର୍ମତି, ଦୁର୍ମତି ଶବ୍ଦରୁ ଆରମ୍ଭ ହେଇଥିଲା ନା, ଦୁର୍ମତିତ୍ୱ ଦର୍ଶୟତି ଚତୁର୍ଦ୍ଦଶ ଭି। ସିଦ୍ଧ ସ୍ୱାମୀ କହିଲେ ଦୁର୍ମତି କ'ଣ ଜୀବର, ଚଉଦଟା ଶ୍ଳୋକରେ ଦେଖେଇଲେ, ତା ଭିତରେ ଏଇଟା ହଉଛି ଲାଷ୍ଟ ଦୁର୍ମତି। ଏଇପରି ମୃତ୍ୟୁ ଅବସ୍ଥାରେ ବି ଯଦି ଗୋଟେ ଲୋକ କୁହାଯାଏ ତୁମେ ଆଜିଠୁ ଟିକେ ଆଜି ତୁମର ଲାଷ୍ଟ ଡେଟ୍ ଆଉ ପାଞ୍ଚ ସାତ ଦିନ ଅଛି ଏକ୍ସପାୟାର୍ଡ ଡେଟ୍, ତୁମେ ଏକ୍ସପାୟର୍ଡ ତୁମର ଚାର୍ଜ ନବନି କି କାମ ହବନି, ଫୋପାଡ଼ି ଦେବ ବର୍ତ୍ତମାନ, ତୁମେ ଟିକେ ଭଗବାନ ଡାକ ତଥାପି ସେ ଡାକିବେ କାହିଁ, ପ୍ରାକ୍ଟିସ କରନି। ଜୀବନରେ ମନ ତାର ଏ ସଂସାରକୁ ଭୋଗି ଭୋଗି କର୍ମାଶ୍ରୟ ହେଇଯାଇଛି, କେବଳ ସୁଖ ଦୁଃଖକୁ ଭୋଗ କରିକରି ଯାଇଛି, ସେ ଭଗବାନ କେବେ ଡାକିପାରିବେ ମୃତ୍ୟୁ ସମୟରେ, ଏ ଆଶା ବିଫଳ ହେଇଯିବ ତାର, ଏବଂ ବର୍ତ୍ତମାନ ମୃତ୍ୟୁବରଣ କରିବେ, ଜମଉତମାନେ ଆସିକି ପହଞ୍ଚିବେ। ଏବଂ କୁଟୁମ୍ବ ଭରଣେ ବ୍ୟାପୃତ ଆତ୍ମା ଜିତେନ୍ଦ୍ରିୟ ମ୍ରିୟତେ ଋତୁ ତମ ସ୍ୱାନମ ଉରୁବେଦନୟା ଅସ୍ତଧି। ଏ ମା, ଏବଂ ଏବଂ ମାନେ ତେରଟି ଶ୍ଳୋକ ଯୋଉ କହିଲେ, ଏ ଚଉଦଟି ଶ୍ଳୋକ ଯୋଉ କହିଲେ, ଚାରି ଶ୍ଳୋକରୁ ଅଠର ସତର ପର୍ଯ୍ୟନ୍ତ, ଏ ସତରଟି ଶ୍ଳୋକ ଚଉଦଟି ଶ୍ଳୋକରେ ଏଇଭଳି ଭାବରେ ଯେମିତି ମନ ଭଗବାନଙ୍କ ଚରଣ ନ ଦେଇ ସଂସାରକୁ ଭଲ ପାଇଲେ, ଏଇଭଳି ଭାବରେ ଏବଂ ସିଦ୍ଧ ସ୍ୱାମୀ କହୁଛନ୍ତି, ଚକ୍ରବର୍ତ୍ତୀ କହୁଛନ୍ତି, ଉକ୍ତ ପ୍ରକାରଣ କୁଟୁମ୍ବ ଭରଣମ ବ୍ୟାପୃତ ଚିତ୍ତଜସ୍ୟ ସ। ସଂସାରକୁ ଭଲ ପାଇ ଯିଏ କୁଟୁମ୍ବକୁ ଅତି ଆଦର କରିକି ବ୍ୟାପୃତ ଆତ୍ମା ଜିତେନ୍ଦ୍ରିୟ, ଆତ୍ମା ଶବ୍ଦଟି ମନ, ଆତ୍ମା ଜିତେନ୍ଦ୍ରିୟ, ଆତ୍ମ ଅଜିତେନ୍ଦ୍ରିୟ, ମନକୁ ସଂଯମ କରେନି କି ବୁଦ୍ଧିକୁ ସଂଯମ କରେ କି ଇନ୍ଦ୍ରିୟକୁ ସଂଯମ କରେ। ମୃତ୍ୟୁ ପୂର୍ବରୁ ଦୁଇଟି ଜିନିଷ ଦରକାର, ମୃତ୍ୟୁ ପୂର୍ବରୁ ମନ ଆଉ ଇନ୍ଦ୍ରିୟ ସଂଯମ ହେବା ଦରକାର, କାରଣ ମନ ସଂଯମ ନ ହେଇଥିଲେ ମନରେ ଯେଉଁ କାମନା ଅଛି ସେ ସେ କାମନା ଚିନ୍ତା କରିବ, ଆଉ ଗୋଟେ ସରପଣି ମିଳିଯିବ। ସେଥିପାଇଁ ତ ପଚାଶ ବର୍ଷ ବୟସରେ ଲୋକ ଘର ଛାଡ଼ିକି ପଳାଉଥିଲେ, ଯୋଉ ମୁଁ କହୁଥିଲି ନା ଯୋଉ ଚାରିଟା ବିଭାଗ ଅଛି ତିନିଟା ଭୋଗ ନାହିଁ, ଗୋଟିଏ ଭୋଗ ଦିଆହଉଛି। ପଚିଶ ବର୍ଷରୁ ପଚାଶ ବର୍ଷ ଗୃହସ୍ଥ ଆଶ୍ରମ ରୁହ, ପଚାଶ ବର୍ଷ ବାଜିଲା ମାନେ ଯମରାଜ ତୁମକୁ ଜଣେଇ ଦେଲେ ବର୍ତ୍ତମାନ ଚୁଟି ପାଚିଲା ବାପା ବାହାର ଘରୁ, ଆଉ ଘରେ ରହିବ ତ ଏଇଭଳି କୁକୁର ଭଳି, ଯେମିତି କୁହାଯାଉଛି କୁକୁର ଭଳି କିମ୍ବା ବୁଢା ବଳଦ ଭଳି ତୁମକୁ ଆଦର କରିବେ ନା, ତୁମେ ଭଲ ପାଅ ସଂସାରକୁ, ସଂସାର ତୁମକୁ ଭଲ ପାଇବ ନା, ସଂସାର ଭଲ ପାଇବନି ବଡ଼ କଥା ନାହିଁ, ବଡ଼ କଥା ହେଉଛି ଯେଉଁ ସଂସାରକୁ ଆମେ ଭଲ ପାଇଥିବା ସେଇ ମନ ଆଉ ଆଉ ଗୋଟେ ସଂସାର ନେଇ ପକେଇଦେବା, ଆଉ ଗୋଟେ ସ୍ୱର୍ଗ ମିଳିଯିବ। ମୃତ୍ୟୁ ପୂର୍ବରୁ ପଚାଶ ବର୍ଷ ବାଜିଲା ମାନେ ମନ ଇନ୍ଦ୍ରିୟକୁ ସଂଯମ କରି ଭଗବାନଙ୍କ ଚରଣରେ କେମିତି ଲଗେଇବେ ଏଥିପାଇଁ ପ୍ରସ୍ତୁତ କରିବା ଦରକାର। ଇଏ ଯେତେ ଆପଣ ପ୍ରବଚନ ବି ଶୁଣୁଛନ୍ତି, ଲୋକ ଯେତେ ଶୁଣିଲେ ବି ପ୍ରାକ୍ଟିସ କାହିଁ କରିପାରୁନାହାନ୍ତି, ଭୋଗରେ ଏତେ କଳିଯୁଗ ଏମିତି ତାଙ୍କୁ ବାନ୍ଧିକି ରଖିଛି, ଏତେ ଭୋଗ ମିଳିଯାଇଛି, ଲୋକ ଜାଣୁଛନ୍ତି ଏଟା ସତ୍ୟ ବସ୍ତୁ, ପୁଣି ବି ଗ୍ରହଣ କରିପାରୁନାହାନ୍ତି, ଏ ସତ୍ୟ ବସ୍ତୁ ଆଉ କେହି ଡିନାଇଡ୍ କରିପାରିବ ନାହିଁ, ଜଣେ ଏ ରେଜଲ୍ଟ ନିଶ୍ଚିତ ତୁମକୁ ମିଳିବ। ଯେତେବେଳେ ପ୍ରଭୁପାଦ ଜୀ ମହାରାଜ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ଜୀ ମହାରାଜ ଥିଲେ, ତାଙ୍କ ଆଶ୍ରମରେ ଜବାହରଲାଲ ନେହେରୁ, ଜବାହରଲାଲ ନେହେରୁ ଯେତେବେଳେ ମୃତ୍ୟୁବରଣ କଲେ ଇଣ୍ଡିଆର ସବୁଠୁ ବଡ଼ ଆଷ୍ଟ୍ରୋଲୋଜର କାଲକୁଲେସନ କଲେ ତାଙ୍କର ମରଣ ଟାଇମ୍ଟାକୁ, କିଏ ଆପଣ ଭାବିବେ ନା ମୁଁ ତାଙ୍କ ବିରୁଦ୍ଧରେ କହୁଛି, ଏଟା ସତ୍ୟ, ଇଣ୍ଡିଆର ସବୁଠୁ ବଡ଼ ଆଷ୍ଟ୍ରୋଲୋଜର କାଲକୁଲେସନ କଲେ, ସେ ଦେଖିଲେ ଆଜି ଯେଉଁ ଗ୍ରହ ନକ୍ଷତ୍ର ଆଉ ଯେଉଁ ବାର ତିଥିରେ ସେ ମୃତ୍ୟୁବରଣ କଲେ ସେ ଡାଇରେକ୍ଟ ସେତେବେଳେ ପେପର ବାହାରିଥିଲା, ଭକ୍ତିଦାନ ଠାକୁର ଦେଖେଇଲେ ପ୍ରଭୁପାଦ, ପ୍ରଭୁପାଦ କହୁଛନ୍ତି ମୋର ଗୁରୁଦେବ ସେତେବେଳେ ଥିଲେ, ଜବାହରଲାଲ ନେହେରୁ କେଉଁଠି କୁକୁର ହେଲା, ସ୍ୱିଜରଲାଣ୍ଡରେ କୁକୁର ହେଇକି ଜନ୍ମ ହେଇଛନ୍ତି, ଭାରତବର୍ଷର ପ୍ରଧାନମନ୍ତ୍ରୀ କୁକୁର ହେଇକି ଜନ୍ମ ହେଲେ, ଏ ସତ୍ୟ କହି ନା, ଏଇଟା ସମ୍ଭବ ନୁହେଁ, କ'ଣ ସମ୍ଭବ ନୁହେଁ। ଭଗବାନ ଭାଗବତରେ ଦେଖିଲେ ମୋର ପୁତ୍ର ଋଷଭଦେବଙ୍କର ଶ୍ରେଷ୍ଠ ପୁତ୍ର, ଶହେ ପୁତ୍ର ଭିତରେ ଭରତ ମହାରାଜ ମୃଗଶ୍ୱରର ପାଇଁ ସାଧନ ଭଜନ କରିକି ତାଙ୍କୁ ଏଭଳି ଭୋଗ ପ୍ରଧାନ ଶରୀର ମିଳିଲା, ତୁମକୁ କାହିଁ କୁକୁର ଶରୀର ମିଳିବନି, ତୁମେ କ'ଣ ହେଇଗଲେ, କିଏ ବି ହୁଅନ୍ତୁ ଶରୀର ସହିତ ମନର କିଛି ଭିନ୍ନତା, ଶରୀର ଯେଉଁ କର୍ମ କରିଛି ମନରେ ସେ ଇମ୍ପ୍ରେସନ ଅଛି, ମନ ସେହି ସାର ସର୍ବତ। ଯେଉଁମାନେ ସମଗ୍ର ଜୀବନ ସଂସାରକୁ ଭଲ ପାଇଛନ୍ତି ଏବଂ କୁଟୁମ୍ବ ଭରଣେ ଉକ୍ତ ପ୍ରକାରେଣ ପୂର୍ବରୁ ଯେଉଁ 14 ଶ୍ଲୋକ ଶୁଣିଲେ, ଏଇଭଳି ଭାବରେ ଯେ ସଂସାରକୁ ଭଲ ପାଇ କେବଳ ପୋଷଣ କରିଛି, ବ୍ୟାପୃତ ଏନ୍ଗ୍ରେସ୍ଡ ପ୍ରଭୁପାଦ ତାଙ୍କ ଟ୍ରାନ୍ସଲେସନ ଲେଖୁଛନ୍ତି, ସୁନ୍ଦର ଇଂଲିଶ ପ୍ରଭୁପାଦଙ୍କର, ବିଶ୍ୱରେ ଜଣେ ଗୁରୁ ଆପଣ ଭାବିବେ ମୁଁ ପ୍ରଭୁପାଦଙ୍କୁ ବଡ଼ ବୋଲି କହୁଛି, ତାଙ୍କୁ ଭଗବାନ ବଡ଼ କରିକି ଯାଇଛନ୍ତି। ବିଶ୍ୱରେ ଯେତେ ବଡ଼ ଆମେରିକାନ ଲୋକ ଥିଲେ, ବଡ଼ ବଡ଼ ଲିଡର ଥିଲେ, ସେମାନେ ସମସ୍ତେ ମାନିଛନ୍ତି। ଏ ଜଣେ ସାଧୁ ଏମିତି ସୁନ୍ଦର ଭାଷାରେ ଗୋଟେ ସ୍ପିରିଚୁଆଲ ଟପିକକୁ ବୁଝି ନେଇ ପାରୁଛନ୍ତି, ଏଭଳି ୱାର୍ଡ ଆପଣ କେଉଁଠି ପାଇବେନି। ଇଂଲିଶ ଡିକ୍ସନାରୀ ଖୋଲନ୍ତୁ, ପ୍ରଭୁପାଦ ୱାର୍ଡ ଖୋଲନ୍ତୁ, ଏତେ ସୁନ୍ଦର ସୁଇଟେବୁଲ ଇଂଲିଶ, ବିଦେଶୀ ଲୋକମାନଙ୍କ ନିକଟରୁ ଆରମ୍ଭ କରି ଭାରତୀୟ ଲୋକମାନେ ପଢ଼ିଛନ୍ତି, ଯିଏ ପଢ଼ିବ ତାକୁ ଆଟ୍ରାକ୍ଟ ଲାଗେ। ଭକ୍ତି ସିଦ୍ଧାନ୍ତ ଠାକୁରଙ୍କର ଇଂଲିଶ, ଯେତେବେଳେ ବ୍ରହ୍ମ ସଂଗୀତ ବହି ଆଜି ବି ଅଛି, ତାଙ୍କ ଇଂଲିଶକୁ ବିଦେଶୀମାନେ ବି ବୁଝିପାରନ୍ତିନି, ଏତେ କଟା ଇଂଲିଶ, କିଏ ବୁଝିପାରିବେ ତାଙ୍କ ଇଂଲିଶକୁ। ଆପଣ ଗୋଟେ ସେଣ୍ଟେନ୍ସ ପଢ଼ିବେ ତ ଏବେ ବି ଡିକ୍ସନାରୀ ଦରକାର। କିନ୍ତୁ ପ୍ରଭୁପାଦଙ୍କର ଏତେ ଭଗବାନଙ୍କର କରୁଣା ଶକ୍ତି ତାଙ୍କ ଅନ୍ତରରେ କାର୍ଯ୍ୟ କରୁଥିଲା, ସେ ଏମିତି ଟ୍ରାନ୍ସଲେସନ୍ କରିଛନ୍ତି ସୁଇଟେବୁଲ ୱାର୍ଡ, ବିଦେଶରେ ବହୁତ ଲୋକ ପ୍ରଶଂସା କରନ୍ତି। ଆପଣ ଭାଗବତମ୍ ଭଳି ବସ୍ତୁକୁ ସଂସ୍କୃତରୁ ଇଂଲିଶକୁ ଟ୍ରାନ୍ସଲେଟ୍ କରିଦେଲେ, ଏମିତି କେହି ଜଣେ ଇଣ୍ଡିଆନ ସାଧୁ ନାହାନ୍ତି, କରିନାହାନ୍ତି କେହି ଜଣେ। ସେ ପ୍ରଥମ ଲୋକ କିଏ ଷ୍ଟୋରି ଆକାରରେ ଲେଖିଛନ୍ତି, ସର୍ଟରେ ଲେଖିଛନ୍ତି, ସେ ଜଣେ ପ୍ରଥମ ଲୋକ ଯିଏକି 18,000 ଶ୍ଲୋକକୁ ୱାର୍ଡ ମିନିଂ ଟ୍ରାନ୍ସଲେସନ୍ ଏବଂ ପର୍ପଟ ସହିତ ସବୁ କରିଛନ୍ତି। ଆଉ ସୁଇଟେବୁଲ ୱାର୍ଡ ଏଠି କହୁଛନ୍ତି ବ୍ୟାପୃତମ ଏନ୍ଗ୍ରସ୍ଡ, ପୁରା ମତି ଯାହାର ପୁରା ଯାହା କହନ୍ତି ନିମଜ୍ଜିତ ହେଇକି ରହିଛି ସଂସାରରେ। ଏବଂ କୁଟୁମ୍ବ ଭରଣେ ବ୍ୟାପୃତ ଆତ୍ମଜିତେନ୍ଦ୍ରିୟ, ଯେ ମନକୁ ସଂଯମ କରେ ନିମୃତ ପୂର୍ବରୁ, ତାର ମନ କୃଷ୍ଣଙ୍କ ଚରଣରେ ନାହିଁ, ଇନ୍ଦ୍ରିୟ ତାର ସଂଯମରେ ନାହିଁ, କେମିତି ମରିବ। ବହୁତ ସୁନ୍ଦର କହୁଛନ୍ତି ଭଗବାନ କପିଳାଦେବ, ମ୍ରିୟତା ରୁଦତାମ ସ୍ୱାନାମ, ସମସ୍ତେ କୁଟୁମ୍ବୀମାନେ ଚାରିକର ଘେରିକି ରହିଥିବେ, କାନ୍ଦୁଥିବେ, ଏମାନେ କାନ୍ଦୁଥିବେ, କିନ୍ତୁ ବେଦନା କାହାକୁ ହଉଥିବ, ଏମାନଙ୍କୁ ବେଦନା ହଉନଥିବ, ଇଏ ତ ଗୋଟେ ଫର୍ମାଲିଟି ସେକରେ କାନ୍ଦୁଛନ୍ତି। କିନ୍ତୁ ଉରୁବେଦନା ଅସ୍ତଧି, ମୃତ୍ୟୁ ସମୟରେ ଏତେ ଯନ୍ତ୍ରଣା ହୁଏ, କାରଣ ଆତ୍ମା ପ୍ରସ୍ତୁତ ହେଇଯାଏ ଏ ଶରୀରକୁ ମୁଁ ଛାଡ଼ିକି ଯିବି, ଆତ୍ମା ପାୱାର ଅଫ୍ କରିଦିଏ, ଇଏ ଜୀବର ଅବସ୍ଥା କଣ ହୁଏ, ଉରୁବେଦନା ଭୀଷଣ କଷ୍ଟ। ଶ୍ରୀଦର୍ଶନ ଚକ୍ରପାତି କହୁଛନ୍ତି, ଅଜିତେନ୍ଦ୍ରିୟ ମହତ୍ୟା ପିଡ୍ୟା ନଷ୍ଟ ମତି ଯଶ୍ୟ ସ, ମହତ ପୀଡ଼ାରେ ତାର ମତି ବି ନଷ୍ଟ ହେଇଯିବ। ମୃତ୍ୟୁଟା ଗୋଟେ କଷ୍ଟ, ଭୀଷଣ କଷ୍ଟ। ଆପଣ ଜଣେ ମରୁଛି, ଆପଣ କାଳେ ଦେଖନ୍ତୁ ସେଇଟାକୁ, ସେ କିଛି କହିପାରୁନଥିବ, ଆପଣ ଦେଖିଲେ ଆପଣଙ୍କ ବୈରାଗ୍ୟ ଆସିଯିବ, ବହୁ କଷ୍ଟ ଅନ୍ତର ହେଇଥାଏ। ଇଏ ଜୀବନର ସଂସାର ସ୍ରୋତର ଶେଷ ଦେଖିଛନ୍ତି ନା ଆପଣ, ନଦୀ ଯେତେବେଳେ ଯାଇକି ସମୁଦ୍ର ଭିତରେ ପଡ଼ୁଛି, ପଡ଼ିବା ପୂର୍ବରୁ ଗୋଟେ ବଡ଼ ଭଉଁରୀ ମାରିଛି, ବଡ଼ ଭଉଁରୀ ମାରିକି ସେ ସମୁଦ୍ର ଭିତରେ ମିଶୁଛି, ଭୟଙ୍କର ନଦୀ ସମୁଦ୍ର ପାଖରେ ତ ମିଶୁଛି, ଭୟଙ୍କର ଅବସ୍ଥା, ତାକୁ ଗଣ୍ଡ ବୋଲି କୁହାଯାଏ ଓଡ଼ିଆରେ, ଆମର ଏଠି ବି କୁହନ୍ତି ବାଲେଶ୍ୱର ଜିଲ୍ଲାରେ ଗଣ୍ଡ, ସେ ସଙ୍ଗମ ଜାଗା। ଇଏ ଉରୁବେଦନା ଅସ୍ତଧି, ତାର କିଛି ବୁଦ୍ଧି ରୁହେ ନା ସେତେବେଳେ, ଏତେ କଷ୍ଟ ପାଏ। ଏବଂ ଭକ୍ତିମୟ ଠାକୁର ସେଇ ଜିନିଷ ହିଁ ଲେଖୁଛନ୍ତି, ଏ ମୃତ ଅବସ୍ଥା ପୂର୍ବର ଏବଂ ମୃତ ଅବସ୍ଥା ସମୟର କି ଅବସ୍ଥା, ପିଡ଼ାଏ ଅସ୍ଥିର ଚିନ୍ତାଏ ଜ୍ୱରିତ, ପିଡ଼ାଏ ଅସ୍ଥିର ଚିନ୍ତାଏ ଜ୍ୱରିତ, ଅଭାବେ ଜ୍ୱଳିତ ଚିତ, ଅଭାବେ ଜ୍ୱଳିତ ପିଡ଼ାଏ ଅସ୍ଥିର ଚିନ୍ତାଏ ଜ୍ୱରିତ, ପିଡ଼ାଏ ଅସ୍ଥିର ଚିନ୍ତାଏ ଜ୍ୱରିତ, ଅଭାବେ ଜ୍ୱଳିତ ଚିତ, ଅଭାବେ ଜ୍ୱଳିତ ଚିତ, ଉପାୟ ନା ଦେଖି ଅନ୍ଧକାରମୟ, ଉପାୟ ନା ଭୀତ ପ୍ରଭୁ, ଏଖନ ହଏଛେ ଭୀତ ପ୍ରଭୁ, ଏଖ
संसार तटिनी श्रोत नहे शेष संसार तटिनी संसार तटिनी श्रोत नहे शेष संसार तटिनी श्रोत नहे शेष मरण निकटे घोरा सबा समर्पिया भजबी तो माय सबा समर्पिया प्रभु सबा समर्पिया भजबी तो माय सबा समर्पिया ए आशा विफल मोर प्रभु ए आशा विफल प्रभु ए आशा विफल मोर प्रभु ए आशा
विफल मोर ठाकुर एक कथा कहते अस्तधि उरुवेद मृयता रुदताम स्वानाम उरुवेदनया अस्तधि इति कष्ट हुए मृत्यु समय रे भगवान से मृत्यु को गोटे दुख रूप रखिले जन्म मृत्यु जरा व्याधि दुख दोषानु दर्शन अर्जुन दर्शन जे विज्ञान विद्वान व्यक्ति से देखा दरकार ये से कथा कह पीड़ा ए अस्थिर एत पीड़ा हो तुम क्या एक्सप्रेस कर चिंता ए ज्वरित चिंता भी एत आसुव जर्जरित होते अभाव ज्वरित चित्त मृत्यु समय गोटे अभाव रही जाए कौन अभाव जानते अभाव जे संसार पाई मैं किसी कर आउ किसी मोर ड्यूटी अच्छी बाकी बचती आउ किसी पिला छाई कर संसार लोक मरिया पर्व सन्तुष्ट हो गए कह हाँ मोर सब ड्यूटी जगत रु सर अभाव जड़ित चित्त उपाय अनदेखी अंधकारमय एखन हो भक्ति मन ठाकुर कह प्रभु बर्तमान उपाय मत देखा जा ভক্তিনাথ ঠাকুর আচার্য মানে জীব রয়েছেন প্রতিনিধি জীবতে প্রার্থনা করে পারিবনি যে মায়া ভিতর রয়ে তার দুঃখ সুখ মনে করছে মায়া ভিতর রয়েছে সে কেন জানি পারে তার দুঃখ কন আচার্য মানে তার প্রতিনিধি মু জনে জীব আচার্য মানে জীবর প্রতিনিধি রে এই যেটা গাইছেন লিখেছেন সংসার তটিনি শ্রুত নহে শেষ মরণ নিকটে ঘর এই সংসার রূপক নদী এ শেষ হব কেউটি মরণ নিকটে ঘোর মরণ হচ্ছে শেষ সময় আর অতি ভয়ঙ্কর সময়টা সর্ব সমর্পিয়া ভজিবু তোমায় এ আশা বিফল মোর এ প্রভু ভাবিলি সব সমর্পণ করি পিলা ছুঁ সব কার্য সাহস করি আপনার ভজন করবেন কিন্তু আশা মোর বিফল হয়ে গেল আশা মোর বিফল হয়ে গেল এবং এইভাবে ভাবে মৃত্যুবরণ করে দুর্মতিত্ব সরিগলে জীবন এত মৃত্যু হয়ে গেল আপন তার দুর্মতি রা বর্তমান যমরাজ আসি পহঞ্চবে যমদূত মানে যমরাজ আস যমদূত আস সিদ্ধ স্বামী কিন্তু মৃত্য পুণ্য পাপাভ্যাম দুয়ে গতি মৃত ব্যক্তির দুইটি গতি যে পুণ্য ব্যক্তি বি এ পর্যন্ত দুঃখ ভোগিথ কিন্তু পুণ্য ব্যক্তি এই কষ্ট ভোগ করে পুণ্য ব্যক্তি কাই কষ্ট ভোগিও ভাই পুণ্য ব্যক্তির অন্তরের কামনা আছে না মু টঙ্কা কেমতি পাইবে আজকাল লোক কাইকি বহুত বি ভক্ত হচ্ছেন ভক্ত মানে ভগবান কর নাই দেবা দেবীঙ্কর ভক্ত বাবা মানঙ্কর ভক্ত কাই ভক্ত হচ্ছেন ব্যাংক ব্যালান্স কেমতি বড়িও আর দেহ কেমতি সুস্থ রহিব মু কেমতি ভোগিবি ভোগী হওয়া পাই ভক্ত হচ্ছেন আর তাঙ্কু সমাজরে ভোগী করি অসুর করি তাঙ্কু রক্ষা পাই বি কেতে বাবা বি ভারছি ভোগী করিয়া পাই ভক্তি বিনা জীব কেহি সাহায্য করিবার মৃত্যু সময় পুণ্য ব্যক্তি বি মলা সময় বহুত আশা থিব না মু চারধাম করিকি আসছি এই যজ্ঞ করছি এই তীর্থ করছি কেমতি স্বর্গ মলা পরে পুণি জন্ম হবি পুণি কেমতি টঙ্কা পয়সা পাই যা মনরে ভোগ অছি সে শান্তি কেমনি পাইব ভোগ ব্যক্তি ভোগী ব্যক্তি এই পর্যন্ত কষ্ট পাইব পুণ্য ব্যক্তি ତାପରେ ତାର ପୁଣ୍ୟର ତାରତମ୍ୟ ହିସାବରେ ତାକୁ ସ୍ୱର୍ଗକୁ ଯିବ, ସ୍ୱର୍ଗକୁ ଯାଇପାରେ, ଉଚ୍ଚ ଲୋକକୁ ଯାଇପାରେ। ସେଠି ଫ୍ୟାସିଲିଟିଜ୍ ବେଶୀ ଦିଆଯିବନି। ଭାବନ୍ତୁ ନା, ଏଠି ଯେମିତି ଦେଖୁଛନ୍ତି ସ୍ୱର୍ଗ ଲୋକ ବି ସେମିତି। ସ୍ୱର୍ଗ ଲୋକରେ କେତେଟା କେବଳ ଜିନିଷ ନାହିଁ, ଡ୍ରେନେଜ୍ ଫ୍ରେନେଜ୍ ନାହିଁ, ନର୍କ ନାହିଁ, ଏ ଯେଉଁ ନାଳ, ମଶା ମାଛି ନାହାନ୍ତି, କିଏ କିଛି ଡ୍ୟୁଟି କରିବାକୁ ପଡ଼ିନି ସେଠି, ସେଠି ଏତିକି ନାହିଁ। ଆଉ ବିବାହ ପାଇଁ ଏତେ ଟେନସନ୍ ନାହିଁ, ମୋବାଇଲ ଧର, କାହା ପଛରେ ଗୁଡ଼ା, କିଏ ଝିଅକୁ ବିବାହ ହେବି, କ'ଣ କରିବି, କେଉଁ ଟଙ୍କା ରହୁଛି, ଏସବୁ ଜିନିଷ କି ଦରକାର ନାହିଁ। ଲଳନା ମାନେ ବୁଲୁଛନ୍ତି, କିନ୍ତୁ ଆପଣଙ୍କ ସେଠି ବଡ଼ ଡର ଅଛି, ମନେ ରଖିବେ। ସ୍ୱର୍ଗ ବର୍ଣ୍ଣନା ତଳେ ଦେଉଛନ୍ତି, ବଡ଼ ଡର କ'ଣ ଜାଣିଛନ୍ତି ନା, ବଡ଼ ଡର ହେଉଛି ଅନ୍ୟକୁ ଦେଖି ଖାଲି ଈର୍ଷାରେ ଜଳିକି ମରିବ। ସିଦ୍ଧର ସ୍ୱାମୀ କହୁଛନ୍ତି, ନ ତ ନିର୍ମଳା, ସେଠି ନିର୍ମଳା ନୁହେଁ ସ୍ୱର୍ଗ ଲୋକଟା। ମରିଗଲା ପରେ ତ ଲେଖୁଛନ୍ତି ଲୋକ କାର୍ଡରେ, ବାପା ଆମର ସ୍ୱର୍ଗକୁ ଗଲେ। ବାପା କୁଆଡ଼େ ଯାଇଛି ପୁଅକୁ ବି ଜଣା ନାହିଁ, ବାପା ଯାଇ କେଉଁ ନର୍କ ଭିତରେ ପଡ଼ିକି ସେ ଶୁଣିବେ କି ଦଣ୍ଡ ପାଇବ ବାପା, କିନ୍ତୁ ଆମର ତ ରହିଛି ବାପା ସ୍ୱର୍ଗକୁ ଗଲେ। ସ୍ୱର୍ଗରେ ସବୁଠୁ ବଡ଼ କଷ୍ଟ ହେଲା ଅନ୍ୟ ଜଣେ ଭୋଗ କରୁଥିବ, ତାକୁ ଦେଖିକି ଆପଣ ଖାଲି ଦୁଃଖୀ ହେବେ। ଆପଣଙ୍କ ପାଖରେ ଯେଉଁ ଅପସରା ଥିବେ, ଆଉ ଜଣଙ୍କ ପାଖରେ ତାର ପୁଣ୍ୟ ତାରତମ୍ୟ ହିସାବରେ ତାକୁ ଭଲ ଅପସରା ମିଳିଥିବେ, ଭଲ ଫ୍ୟାସିଲିଟି ସ୍ୱର୍ଗରେ ବି ଅଛି। ସ୍ୱର୍ଗରେ ଡିଫରେନ୍ସ ଅଛି, ଆଉ ସେଠି କ'ଣ ଭୋଗିବେ? ଏଠି ମଣିଷ ଦେଖୁନାହାନ୍ତି କେତେ କଷ୍ଟ ପାଉଛନ୍ତି, ତା ଘରେ ସିଏ ହାତରେ ଗୋଟେ ଭଲ, ଏ ପିଲା ଏ ବାପା ତୁମେ ସବୁ ଏଠି କିଏ ବାଙ୍ଗଡ଼ ତଳିଟି କାଇଁ ବସିଲ, ପାଟି ଯଦି କରିବ ପଛକୁ ଯ ପଛକୁ ଯାଅ ବାପା, ତୁମେ ଛୋଟ ପିଲା, ତୁମର କାମ ହେଲା ପାଟି କରିବା, ତୁମେ ଯାଅ ଯାଅ। ସିଏ ଏଠି ବି ଦେଖନ୍ତୁ, କିଏ 5,000 ଟଙ୍କାର ମୋବାଇଲ ଧରିଲା ମାନେ ଆପଣଙ୍କର 1,000 ଟଙ୍କାର ମୋବାଇଲ ଅଛି, ମାନେ ସେ 1,000 ଟଙ୍କାର ମୋବାଇଲ ବି ଆପଣ ଭୋଗ କରିପାରୁନ, ତାର 5,000 ଟଙ୍କାର ମୋବାଇଲ ଦେଖି ଖାଲି ଜଳି ପଡ଼ିବେ। ସିଏ ଯେତିକି ମିଳି ସେତିକି ଭୋଗ କର। ଏ ସଂସାର ଗୋଟିଏ ଏଭଳି ବସ୍ତୁ, ଏ ଇନ୍ଦ୍ରିୟମାନେ ବି ଏଭଳି, କାହାର ଭୋଗ ଦେଖିଲେ ସେ ସହିପାରିବେ? ଆଜି ଲୋକମାନେ ଏତେ ଖଟୁଛନ୍ତି କାହିଁ, ଅନ୍ୟର ପଡ଼ୋଶୀର ଭୋଗ ଦେଖି। ଆରେ ତାଙ୍କର ଟୁ ହ୍ୱିଲର ଆଣିଲେ, ଆମର ବି ଟୁ ହ୍ୱିଲର ଆଣିବା ପାଇଁ ପରସ୍ପର ପ୍ରପାତ କୁହନ୍ତି। ଏ ଜଗତରେ ଲୋକ କଷ୍ଟ ପାଇବାର କାରଣ ଅନ୍ୟର ଭୋଗ ଦେଖିକି ତାର ଈର୍ଷା ହେଉଛି, ସେ ଚାହୁଁଛି ମୁଁ ତା ଭଳି ଭୋଗିହେବି। ଆଜି ସ୍ୱର୍ଗ ଲୋକର ଠିକ୍ ସେଇ ଜିନିଷ ଅଛି, ଆପଣ ଯେଉଁ ପୁଣ୍ୟ କରିଛନ୍ତି ଆପଣଙ୍କ ପୁଣ୍ୟ ହିସାବରେ ଆପଣଙ୍କୁ ଅପସରା ମିଳିବେ, ଫ୍ୟାସିଲିଟିଜ୍ ମିଳିବ। ସବୁଦିନ ପାଇଁ ନୁହେଁ, ପୁଣ୍ୟ ସରିଗଲା ତ ପୁଣି ଏଠି ପକାଇ ଦିଆଯିବ, ଯା ବାପା ସେ ନର୍କୁ, ପୁଣି ଆସିକି ଏଠି ପହଞ୍ଚ। କିନ୍ତୁ ଦୁଃଖ ପୁଣି ଷ୍ଟାର୍ଟ ହବ, ପୁଣ୍ୟ କରି କରି ସ୍ୱର୍ଗକୁ ଯାଇ ପୁଣି ବୁଲି ବୁଲିକି ଏଠି ଆସିକି ପହଞ୍ଚିବେ, ପାପ କରି କରି ଯାଇ ନର୍କ ଫେରର ପନିସମେଣ୍ଟ ପାଇଁ ପୁଣି ଏଠି ଆସିକି ପହଞ୍ଚିବେ। ଏଇ ଦୁଇଟା, ଏଠୁ କେବଳ ଫ୍ଲାଇଟ୍ ଗୋଟେ ଜାଗାକୁ ଅଛି, ଭାରତବର୍ଷ ଗୋଟିଏ ବର୍ଷ, ଏଇ ଭୂଭୂମି ଭାରତବର୍ଷ ନୁହେଁ, ଭାରତବର୍ଷ ମାନେ ବର୍ତ୍ତମାନ ଯେତେ ଦେଖୁଛନ୍ତି ଆମେରିକା ସହିତ ସମସ୍ତେ ହେଉଛି ଭାରତବର୍ଷ। ଏ ଭାଗବତର ବଚନ କେମିତି ଯେତେବେଳେ ପଞ୍ଚମ ସ୍କନ୍ଧ ଶୁଣିବି ଜାଣିବେ, ପ୍ରଭୁପାଦ ସବୁ ଲେଖିଛନ୍ତି ଇଏ ଆମେରିକା, ଏଇଟା ଏଇ ପାର୍ଟ, ଏଇଟା ଏଇ ପାର୍ଟ, ଏଇଟା ଏଇ ପାର୍ଟ। କେବଳ ବୈକୁଣ୍ଠକୁ ଯିବା ପାଇଁ ଫ୍ଲାଇଟ୍ ଏଇଠି ଅଛି, ଆଉ କୋର୍ଟ ନାହିଁ, ସ୍ୱର୍ଗ ଲୋକରୁ ଫ୍ଲାଇଟ୍ ନାହିଁ, ସ୍ୱର୍ଗ ଲୋକରୁ କେହି ବୈକୁଣ୍ଠକୁ ଯାଇପାରିବେନି। ସେଥିପାଇଁ ଦେବତାମାନେ ସବୁବେଳେ ମୁଣ୍ଡ ପିଟୁଛନ୍ତି, ପ୍ରଭୁ ଆମକୁ ଭାରତବର୍ଷରେ ଜନ୍ମ ଦିଅ, ଏବେ ଆପଣଙ୍କୁ ମଣିଷ ଜନ୍ମ ଆମେ ଦରକାର, ଆମେ ଭଗବାନ ପାଇବୁ। ଏଇଠୁ ବୈକୁଣ୍ଠକୁ ଯିବାର ରାସ୍ତା ଅଛି, ଆଉ କୋର୍ଟ ନାହିଁ। ତେଣୁ ବହୁତ ଭାଗ୍ୟବାନ ଭାରତବର୍ଷର ଲୋକ, ସବୁ ଦେଶ ଭିତରେ ବି, ଭାରତବର୍ଷ ଭିତରେ ସବୁ ଦେଶ ଥିଲେ ବି ଅଲଗା ଦେଶମାନଙ୍କୁ ମ୍ଳେଚ୍ଛ ଦେଶ କୁହାଯାଏ, କାରଣ ତାଙ୍କର ବର୍ଣ୍ଣାଶ୍ରମ ଧର୍ମ ନାହିଁ, ତାଙ୍କର ସଂସ୍କାର ନାହିଁ, କିନ୍ତୁ ଆମର ସଂସ୍କାର ଅଛି। କିନ୍ତୁ ଭାରତୀୟ ଲୋକମାନେ ତ ବର୍ତ୍ତମାନ ମ୍ଳେଚ୍ଛ ହେବାକୁ ଯାଉଛନ୍ତି, ବର୍ତ୍ତମାନ ସେଇ ଜିନିଷ ଆରମ୍ଭ ହେଇଗଲାଣି। କଳିଯୁଗ ଭବିଷ୍ୟତବାଣୀରେ ବି ଲେଖା ଅଛି, ଭାରତୀୟ ଲୋକମାନେ ଚାହିଁବେନି ଭାରତ ରହିବା ପାଇଁ, ସେ ଚାହିଁବେ ବର୍ତ୍ତମାନ ସ୍ୱର୍ଗ କୁଆଡ଼େ, ନା ସ୍ୱର୍ଗ ହେଉଛି ଆମେରିକା, ବର୍ତ୍ତମାନ ସ୍ୱର୍ଗ ହେଉଛି ଆମେରିକା, ଆମେରିକା ଯିବା, ଆମେରିକା ଯାଇ ବୁଲିଲେ ସେ ଆମେ ସ୍ୱର୍ଗରୁ ବୁଲିଆଇଲେ। ଯେଉଁମାନେ ଭାରତବର୍ଷ ଲୋକ ଯାଇକି ବିଦେଶ ବୁଝାଣ ମ୍ଳେଚ୍ଛ ହେଇଯାଉଛନ୍ତି, ଆଉ ମ୍ଳେଚ୍ଛ ଅନ୍ତ ମଧ୍ୟ ଅନ୍ତନିବାସୀନ ଅନ୍ତେ ମଧ୍ୟ ନିବାସୀନ, ଯେଉଁମାନେ ମ୍ଳେଚ୍ଛ ଲୋକ ସେମାନେ ଆମେ ଭାରତବର୍ଷ ରହେ, କାରଣ ଏଠି ଶାନ୍ତି ନାହିଁ। ଦେଖନ୍ତୁ ଯେଉଁମାନେ ମ୍ଳେଚ୍ଛ ଥିଲେ, ଯେଉଁମାନେ ଲଙ୍ଗଳା ହେଇକି ବୁଲୁଥିଲେ, ଯେଉଁ ଆମେରିକାନ ଲୋକମାନେ ପ୍ୟାଣ୍ଟ ସାର୍ଟ ହିଁ ପିନ୍ଧନ୍ତି ନା, ଫଟା ପ୍ୟାଣ୍ଟ ପିନ୍ଧନ୍ତି, ଲଙ୍ଗଳା ହେଇକି ବୁଲନ୍ତି, ମଦ ମାଂସ ଖାଆନ୍ତି, ଯେଉଁ କୋଟି ବର୍ଷ ପୂର୍ବରୁ ଯେଉଁ ନାମର ମହାତ୍ମା, ଯେଉଁ ରାମ ନାମର ମହାତ୍ମା, ଯେଉଁ କୃଷ୍ଣ ନାମର ମହାତ୍ମା, 500 ବର୍ଷ ପୂର୍ବରୁ ଚୈତନ୍ୟ ମହାପ୍ରଭୁ ଯେଉଁ ଜଗାଇ ମାଧାଇକୁ ଏ ନାମ ଦ୍ୱାରା ଉଦ୍ଧାର କରିଥିଲେ, ଶୁଣିଥିବେ ଲୋକ, କେହି ଶୁଣିଥିବେ ହଁ ଗୋଟେ ଅଜା ମିଳିଥିଲା, ଜଗାଇ ମାଧାଇ ଜଣେ ଥିଲା, କିନ୍ତୁ ଜଣେ ସାଧୁ ପ୍ରଭୁପାଦଜୀ ମହାରାଜ, ଜଣେ ସାଧୁ 10,000 ଅଜା ମିଲ୍କୁ ଧରିକି ତାଙ୍କୁ ଧୋତି ପିନ୍ଧେଇ ତିଳକ ମାରି ଭଦ୍ର କରି ଭାରତବର୍ଷକୁ ନେଇ ଆସିଲେ। ତାଙ୍କୁ ଭକ୍ତ କରିଦେଲେ। ଇଏ ସାଧୁର ଗୁଣ। ଆଜି ପର୍ଯ୍ୟନ୍ତ କେହି ଭାରତବର୍ଷର ସାଧୁ ଯାଇକି ବିଦେଶରେ ସାଧୁ କାହାକୁ କରିନାହାନ୍ତି, ତାଙ୍କୁ ଚିଟିଂ କରିକି ଆସିଛନ୍ତି, ଠକେଇକି ଆସିଛନ୍ତି। କିଏ ଯାଇକି ମ୍ୟାଜିକ୍ ଦେଖେଇଛି, କିଏ ଅଷ୍ଟାଙ୍ଗ ଯୋଗ କରିଛି, ଏତିକି କରିଛି। ସେଥିପାଇଁ ଯେତେବେଳେ ଆମେରିକାନ ଲୋକ ପ୍ରଥମେ ପ୍ରଭୁପାଦଙ୍କୁ ଦେଖିଲେ, ସେ ପଚାରିଲେ ଆପଣ କାହିଁକି ଆସିଛନ୍ତି, କାରଣ ଆମେ ତ ବହୁତ ଚିଟରଙ୍କ ହାବରରେ ପଡ଼ିଛୁ। ପ୍ରଭୁପାଦ କହିଲେ, ଆଜି ପର୍ଯ୍ୟନ୍ତ ତୁମ ବିଦେଶକୁ ଯିଏ ଆସିଛି ସେ କିଛି ନେବା ପାଇଁ ଆସିଛି, ସେ ସାଧୁ କି ପଲିଟିକାଲ ଲୋକ ହାତ ପତେଇବା ପାଇଁ ଆମେରିକାକୁ ଆସିଛି, କିନ୍ତୁ ମୁଁ ତୁମ ନିକଟକୁ ହାତ ପତେଇବା ପାଇଁ ଆସିନି, ମୁଁ ନେବା ପାଇଁ ଆସିନି, ମୁଁ ଦେବା ପାଇଁ ଆସିଛି। ସେ କହିଲେ, ଆପଣ ଆମକୁ କ'ଣ ଦେଇପାରିବା, ଆମର ତ ସବୁ ଜିନିଷ ଅଛି, ଆମ ନିକଟରେ ସବୁ ଜିନିଷ ଅଛି, ଆମେରିକାରେ ସବୁ ଅଛି। ପ୍ରଭୁପାଦ କହିଲେ, ସବୁଥିଲେ ବି ଗୋଟିଏ ଜିନିଷ ତୁମ ନିକଟରେ ନାହାନ୍ତି। କ'ଣ ସେ ଜିନିଷ? ନା, ଭଗବାନ ତୁମ ନିକଟରେ ନାହାନ୍ତି। ଇଏ କହିଲେ, ଭଗବାନ ନାହାନ୍ତି ଆମର ଅସୁବିଧା ତ କିଛି ନାହିଁ। ପ୍ରଭୁପାଦ କହିଲେ, ଯଦି ତୁମର ଭଗବାନ ନାହାନ୍ତି, ତୁମର ସବୁ ଜିନିଷ ଅଛି, ତୁମେ ଶାନ୍ତିରେ ଅଛ, ତୁମର ମେଣ୍ଟାଲ ପିସ୍ ଅଛି, ନା ସେଇଟା ନାହିଁ, ତାହେଲେ ମୁଁ ସେଇଟାକୁ ଦେବା ପାଇଁ ଆସିଛି। ଯେଉଁଟା କେହି ଦେଇନାହାନ୍ତି ମୁଁ ସେଇଟାକୁ ଦେବା ପାଇଁ ଆସିଛି, ଆଉ ସେଇଟାକୁ ମୁଁ ଦେବି କିଭଳି? ଆସ ତୁମେ ମୋ ସାଙ୍ଗ ରୁହ, କେବଳ ଭଗବାନଙ୍କର ନାମଙ୍କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ନାମ ପ୍ରଚାର କରିକି ଆଣି ମ୍ଲେଚ୍ଛମାନଙ୍କୁ ଭାରତୀୟ କଲେ। କିନ୍ତୁ ଆଜି ଭାରତୀୟ ଲୋକମାନେ ମ୍ଲେଚ୍ଛ ହେଉଛନ୍ତି। ଝିଅମାନେ ଚୁଟି କାଟି ଆରମ୍ଭ କଲେଣି, ପ୍ୟାଣ୍ଟ ସାର୍ଟ ପିନ୍ଧିବା ଆରମ୍ଭ କଲେ, ଏଠି ତ ମାଆମାନେ ଶାଢ଼ୀ ପିନ୍ଧିଛନ୍ତି, ବହୁତ ସୁନ୍ଦର ଲାଗୁଛି। ଆଉ ଯେତେବେଳେ ମୁଁ ଯାଇଥିଲି କଳାହାଣ୍ଡି ଆଡ଼େ, ଆହୁରି ବଢ଼ିଆ ଲାଗେ ତାଙ୍କୁ ଦେଖିଲେ। ଟୋଲିରେ ଟ୍ରାକ୍ଟରରେ ବସିକି ପ୍ରବଚନ ଶୁଣିବା ପାଇଁ ଆସିବେ ସେମାନେ ସବୁ ମାଆମାନେ, କାମ ଧନ୍ଦା ସାରି ଧାନ କାଟିକି ଆସିବେ, ଶାଢ଼ୀ ଶଙ୍ଖା ପିନ୍ଧିବେ, ସିନ୍ଦୁର ପିନ୍ଧିବେ, ମୁଣ୍ଡରେ ଓଢ଼ଣୀ ପିନ୍ଧିବେ, ବହୁତ ସୁନ୍ଦର ଦେଖିବା ପାଇଁ। ଭାରତୀୟ ଲୋକମାନେ ଜାଣି ଶୁଣିକି, ଯାହା କହନ୍ତି ଆମର ଏଜୁକେଟେଡ୍ ମାସ୍ ମାନେ, ସୋ କଲ୍ଡ ଏଜୁକେସନ ନାମରେ ଆମର ପିଲାଛୁଆଙ୍କୁ ମିଳେଚ୍ଛ କରୁଛନ୍ତି। ଏ ଅବସ୍ଥା ଲୋକମାନଙ୍କର ବହୁତ ଭୟଙ୍କର ଅବସ୍ଥା ଆସିଛି। କେବଳ ତାଙ୍କୁ ରକ୍ଷା କରିପାରିବେ ଭାଗବତ, ଯଦି ହରି କଥା ନ ଶୁଣିବେ ଜୀବନରେ କେବେ କାହାର ପରିବର୍ତ୍ତନ ହେଇପାରିବନି, ଏଇଟା ଗ୍ୟାରେଣ୍ଟି। ସମାଜରେ ଯେତେ ସାଧୁ ଆସନ୍ତୁ, ଯେତେ ଉପନିୟମ ଦିଅନ୍ତୁ, ଯେତେ ୱେ କୁହନ୍ତୁ, ସେଇଟା ଏ କଳିଯୁଗର ଲୋକମାନଙ୍କ ପାଇଁ କାମ କରିବ ନା। ବାବାମାନଙ୍କର ବହୁତ ବହି ବାହାର ନୀତି ଶାସ୍ତ୍ର, ମିଥ କଥା କହିବ ନା, ସମସ୍ତଙ୍କୁ ଭଲ ପାଇବା ଶିଖ, ଯିଏ ନିଜକୁ ଭଲ ପାଇବା ଶିଖିନି ସେ ଅନ୍ୟ କାହାକୁ ଭଲ ପାଇବା ଶିଖିବ? ମତେ କହିଲେ, ଲଭ୍ ଟୁ ୱାନ୍ ଆଣ୍ଡ ଅଲ୍, ଭଲ ପାଇବାଟା ଯିବ ନାହିଁ, ଯିବ ତ ଭଲ ପାଇବା ଯୋଉ ଜିନିଷଟା ତାର ତ କାମ ହେଇଯାଇଛି, ଲଭ୍ଟା ଲଷ୍ଟ ହେଇଯାଇଛି ନା। ଯେଉଁ ଜୀବ ନିଜକୁ ଭଲ ପାଇପାରୁନି, ଆତ୍ମହତ୍ୟା କରି ବିଷ ଖାଉଛି, ଯିଏ ନିଜେ ପ୍ରତିଦିନ ଉଠିକି ସକାଳୁ ଗୁଟୁକା ଚାହା ମଦ ଖାଉଛି, ସେ ଭଲ ପାଉଛି ନିଜକୁ? କହିଲେ, ଯେଉଁ ସ୍ୱର ତାକୁ ସାହାଯ୍ୟ କରୁଛି କିଛି ଭଗବତ କର୍ମ କରିବା ପାଇଁ, ସେଇ ସ୍ୱରକୁ ସେ ନଷ୍ଟ କରୁଛି ଜାଣି ଶୁଣିକି, ମଦ ମାଂସ ଖାଇକି, ସେ ନିଜକୁ ଭଲ ପାଉଛି କି? ଆଉ ତୁମେ ଲେଖିକି ଦେବ ବଡ଼ ବଡ଼ ଉପଦେଶ ମାରିବ, ମାର ତମ ଉପଦେଶ, ତୁମ ଉପଦେଶ ତୁମ କାନରେ ରହିବ, ତୁମ କଥାରେ ରହିବ, ତୁମ ଟେପ୍ରେ ରହିବ, କେହି ଜଣେ ଲୋକ ଗ୍ରହଣ କରିବେନି, କାହାର ପ୍ରାକ୍ଟିକାଲ କାମରେ ଲାଗିବନି। କାହିଁକି? ଏଟା ତୁମର ଉପନିୟନ, ଏଟା ଭଗବାନଙ୍କର ଉପନିୟନ ନୁହେଁ। ଭଗବାନ କ'ଣ ଉପନିୟନ ଦେଇଛନ୍ତି? ଭାଗବତ ମାରି ଆମେ ଯାହା କହୁଛେ ଏଟା ଆମର ଉପନିୟନ ନୁହେଁ, ଆମର ମତ ନୁହେଁ, ପ୍ରଭୁଙ୍କର ମତ। ଆଉ ସମାଜରେ ନିଶ୍ଚିତ ଭାବେ ପ୍ରଭାବ ପଡ଼ିବ, ଗ୍ୟାରେଣ୍ଟି, ଆମେ ଗ୍ୟାରେଣ୍ଟି ଦେଇଛୁ, ନିଶ୍ଚିତ ଲୋକମାନେ ଭକ୍ତ ହେଉଛନ୍ତି, ମାନୁଛନ୍ତି, କାରଣ ଆମର ଆମର କିଛି କ୍ରେଡିଟ୍ ନାହିଁ। ପାଞ୍ଚ ଆମକୁ ଯଦି ପଚାରନ୍ତି, ଆମର ପାଞ୍ଚ ପଇସାର ଗୁଣ କିଛି ନାହିଁ, ଆମର ପାଞ୍ଚ ପଇସାରେ କିଛି ଗୁଣ ନାହିଁ, ଆମେ କେବଳ ଗୋଟେ ସୁନ୍ଦର ଟେପ୍ ବାସ୍। କ୍ୟାସେଟ୍ କ'ଣ? କ୍ୟାସେଟ୍ ହେଉଛି ଭଗବାନଙ୍କର କଥା, ସାଧୁଗୁରୁଙ୍କର କଥା। କ୍ୟାସେଟ୍ ଯଦି ବାଜିଲା, ତା ଟେପ୍ ରେକର୍ଡର କ'ଣ? ଏ ଟେପ୍ ରେକର୍ଡ ବଢ଼ିଆ ଗାଉଛି, ଟେପ୍ ରେକର୍ଡ ଗାଉଛି କି କ୍ୟାସେଟ୍ ଗାଉଛି? ବାସ୍, ଏସବୁ ଭଗବାନଙ୍କର କଥା। ଆପଣ ଶୁଣିଲେ ଲୋକମାନେ ମିଳେଚ୍ଛ ହେଇଯିବେ। ମୁଁ ଏଇ ପୁଣ୍ୟ ବାପ କଥାରେ କହୁଥିଲି, ଭାରତୀୟ ଲୋକମାନେ ତ ଜାଣି ଜାଣି କେତେ କହିଲେ ବି ତାଙ୍କର କଲ୍ୟାଣ ପାଇଁ, ତୁମେ ଆମିଷ ଛାଡ଼, ନିଶା ଟିକେ ଛାଡ଼, ତୁମର କଲ୍ୟାଣ ହବ, ତୁମର କଲ୍ୟାଣ ହବ, ତୁମର ପିଲାଛୁଆଙ୍କର ସଂସ୍କାର ଆସିବ, ତୁମେ ମଦ ମାଂସ ଖାଇଲେ ତୁମ ନିକଟରୁ ଯେଉଁ ସନ୍ତାନ ଜନ୍ମ ହବ, କେମିତି ତୁମେ ଆଶା କରୁଛ ଯେ ସେ ତୁମକୁ ଉଦ୍ଧାର କରିବ ବୋଲି? ସେ ତା ହାତରୁ ତ ପିଣ୍ଡ ଦେଲେ ବି ସିଏ, ତୁମେ ତ ନର୍କରେ ପଡ଼ିଥିବ, ତୁମେ ତା ହାତରୁ ପିଣ୍ଡ ପାଇଲେ ପୁଣି ତୁମେ ଆଉ ନର୍କକୁ ଯିବ। ଆଖି ଆଗରେ ଦେଖନ୍ତୁ, ପିଲା ଛୁଆମାନେ ବାପା ମାଗିଲା ବେଳକୁ ପାଣି ମୁଣ୍ଡେଇ ଦେଉନାହାନ୍ତି ବଞ୍ଚିଥିବା ଅବସ୍ଥାରେ। ଆଜି ବିବାହ ହେଲେ କାଲି ବାପାକୁ ଭିନ୍ନ କରୁଛନ୍ତି, ଯିଏ ବଞ୍ଚିଥିବା ଅବସ୍ଥାରେ ବାପା ବାପାକୁ ଖାଇବାକୁ ଦେଉନି, ସେ ମଲା ପରେ ପିଣ୍ଡ ଦେଲେ ବାପା ପାଇବ? କହିଲେ ଆପଣ ଏବେ ବି ଭାରତୀୟ ଲୋକମାନଙ୍କର ନିଦ ହୋଇନି। ଇଏ ଅଦ୍ଭୁତ, ମୋତେ ଆଶ୍ଚର୍ଯ୍ୟ ବେଳେ ବେଳେ ଲାଗେ ଲୋକମାନେ କଣ ଭୋଗରେ ମାତିଛନ୍ତି, କଣ ତାଙ୍କର ଦଶା ହବ, ଏଇ ଦଶା ହବ, ମୃତ୍ୟୁ ହେଇଯିବ, ଯମରାଜ ଆସି ଯମଦୂତ ମାନେ ଆସିକି ପହଞ୍ଚିବେ। କେତେ ଜଣ ଯମଦୂତ ଆସିବେ?
ଯମଦୂତ ତଦା ପ୍ରାପ୍ତ ଭୀମ ସର୍ବସୈକ୍ଷଣ ସଦୃଷ୍ଟାତ୍ରସ୍ତ ହୃଦୟଃ ସକୃତ ମୂତ୍ରଂ ବିମୁଞ୍ଚନ୍ତି।
ଅଜାମ୍ପିଲ ନିକଟକୁ କେବଳ ତିନି ଜଣ ଯମଦୂତ ଆସିଥିଲେ, କିନ୍ତୁ ପ୍ରାୟ ପାପୀ ନିକଟକୁ ଦୁଇ ଜଣ ଯମଦୂତ ଆସନ୍ତି। ଯମଦୂତ ବହୁ ବଚନ ଅଛି, ମୁଁ ତ ସଂସ୍କୃତ ପଢ଼ିନି, ଯାହା ଆଚାର୍ଯ୍ୟମାନେ କହିଛନ୍ତି ସେଥିରେ କହୁଛି। ଦୁଇ ଜଣ ଯମଦୂତ ଆସନ୍ତି, ପ୍ରମାଣ ଯମଦୂତ ଆସନ୍ତି ବୋଲି ଦେଖିବେ। ଲାଷ୍ଟ ସମୟରେ ବହୁତ ଦିନ ରୋଗୀ ପାପୀ ଲୋକ, ସେ ଖାଇ ତ ନଥିବ କିନ୍ତୁ ମରିବା ପୂର୍ବରୁ ମଳ ଆଉ ମୂତ୍ର, ପ୍ରାୟ ଯେଉଁମାନେ ମଳମୂତ୍ର ତ୍ୟାଗ କରିକି ମରନ୍ତି ଗ୍ୟାରେଣ୍ଟି ସେମାନେ ନରକକୁ ଯାଆନ୍ତି। ଏ ଭାଗବତ କହୁଛନ୍ତି ଭଗବାନ କପିଳଦେବଙ୍କ କହୁଛନ୍ତି, ଯମଦୂତ ତଦା ପ୍ରାପ୍ତ, ତଦା ଆଟ୍ ଦ୍ୟାଟ୍ ଟାଇମ୍, ସେଇ ସମୟରେ ଆସି ପହଞ୍ଚିବେ ସେଇ ଗୃହରେ, ସେଇ ଘରେ ଆସିକି ପହଞ୍ଚିବେ, ଯେଉଁ ଘରେ ମାର୍ବଲ ପକେଇକି ଭଲ ଭାବରେ ଏଇ ଡାଇନିଂ ଟେବୁଲରେ ଖାଇଥିବେ ମଢ, ସେଇଠି ଆସିକି ପହଞ୍ଚିବେ, ସେ ଜମାଳୟରେ ଆସିକି ପହଞ୍ଚିବେ। ଯମଦୂତ ତଦା ପ୍ରାପ୍ତ ଭୀମ ସର୍ବସ ଇକ୍ଷଣ, ଯମଦୂତ ମାନେ କିଭଳି ସୁନ୍ଦର ନୁହନ୍ତି, ଭୀମ ଅତି ଭୟଙ୍କର, ଆଉ ଦୃଷ୍ଟି କିଭଳି ଅତି ଭୟଙ୍କର ଦୃଷ୍ଟି। ଆଜିକାଲି ପୋଲିସକୁ ଦେଖିଲେ ଦେଖୁନାହାନ୍ତି, ପୋଲିସ ଯଦି କାହାକୁ ଚାହିଁଦବ ଲୋକ କେତେ ଡର ଲାଗୁଛି, ଆଉ ସେ ଭଗବାନଙ୍କର ପୋଲିସ ଡିପାର୍ଟମେଣ୍ଟର ଲୋକ। ସର୍ବସ ଇକ୍ଷଣ ଦୃଷ୍ଟି, ଦୃଷ୍ଟି କିଭଳି ଅତି ଭୟଙ୍କର ଦୃଷ୍ଟି ଯମଦୂତ ମାନଙ୍କର। ଏଠି ବି ଯମରାଜଙ୍କର ଚେଲା କିଛି କିଛି ଲୋକ ଅଛନ୍ତି ଯାହାଙ୍କୁ ଦେଖିଲେ ହିଁ ଭୟ ଲାଗେ, ସେ ସବୁ ଜମ ଡିପାର୍ଟମେଣ୍ଟରେ ଥିଲେ। ଆପଣ ଭାବିବେନି ମିଥ୍ୟା କଥା ବୋଲି ମୁଁ କହୁଛି, ଏମିତି ବନେଇଛୁନି କି ସତ୍ୟ। ଆପଣ ଶୁଣିବେ ଏ ପ୍ରବଚନରେ, କିଏ ଜମ ଲୋକରେ ଥିଲେ ଆଉ କିଏ ଜମ ଲୋକକୁ ଯିବେ, କିଏ ସ୍ୱର୍ଗରେ ଥିଲେ କିଏ ସ୍ୱର୍ଗକୁ ଯିବେ, ଆପଣ କେହି ଆଡ୍ରେସ୍ ଦେଇପାରିବେ, ଭାଗବତ ଆଡ୍ରେସ୍ ଦେବେ ଆପଣ। ବର୍ତ୍ତମାନ ମୁଁ ଆପଣଙ୍କୁ କହିଦେବି, ବର୍ତ୍ତମାନ ରିଙ୍ଗ କଲେ ବି ଜାଣିପାରିବେ ମୁଁ କୁଆଡ଼େ ଯିବି, ଫୋନ୍ ନମ୍ବର ବି ଅଛି। ଇଏ ସତ୍ୟ, ଆପଣ କେଉଁଠିକି ଯିବେ ଆପଣ ଜାଣିପାରିବେ। ଏଇ ଯେଉଁମାନେ ମୃତ୍ୟୁ ସମୟରେ ସର୍ବସ ଦୃଷ୍ଟ ଇକ୍ଷଣ ଏ ଯମଦୂତ ମାନଙ୍କର ଦୃଷ୍ଟିକି ଦେଖି ସକୃତ ମୂତ୍ର ବିମୁଞ୍ଚନ୍ତି, ମଳ ମୂତ୍ର ତ୍ୟାଗ କରିଦିଅନ୍ତି ଭୟରେ। କାରଣ ଯମଦୂତ ମାନଙ୍କର ରୂପ କିଭଳି ଯେତେବେଳେ ଅଜାମ୍ପିଲ ଚରିତ୍ର ଶୁଣିବେ ସେଠି ଜାଣିବେ। ବକ୍ରତୁଣ୍ଡମ ଉର୍ଦ୍ଧ ରୋମଣାମ ଆତ୍ମାନାମ ନେତୁ ଆଗତ, ଯମଦୂତ ମାନଙ୍କର ମୁହଁ ହେଉଛି ବଙ୍କା। ଗୋଟେ ଲୋକର ମୁହଁ ବଙ୍କା ହେଇଥିବ କେତେ ଭୟଙ୍କର ଚିନ୍ତା କର, ମୁହଁଟା ବଙ୍କା ଆଖିଟା ସିଆଡ଼େ, ଆଉ ଉର୍ଦ୍ଧ ରୋମଣା ସବୁ ରୋମ ଗୁଡ଼ାକ ଉପରକୁ ଉଠିକି ରହିଥିବ, ଆଉ ଭୟଙ୍କର ଦୃଷ୍ଟିରେ ପାପୀ ପ୍ରତି ତାଙ୍କର ଭୟଙ୍କର ଦୃଷ୍ଟି ଥାଏ। କାହିଁକି ପ୍ରଭୁପାଦ ତାଙ୍କ ପ୍ରପଟରେ ଲେଖୁଛନ୍ତି, ଡ୍ୟୁ ଟୁ ଦି ଡିପ୍ ଆଫେକ୍ସନ୍ ଫର୍ ଦି ଫ୍ୟାମିଲି ହି ଫର୍ଗଟ୍ ହିଜ୍ ମେନ୍ ଡ୍ୟୁଟି ଟୁ କଣ୍ଟ୍ରୋଲ ହିଜ୍ ସେନ୍ସେସ୍ ଆଣ୍ଡ ମାଇଣ୍ଡ। ବହୁତ କ୍ରୋଧ କରନ୍ତି, ଆରେ ଏ ବ୍ୟକ୍ତି ଜୀବନ ସାରା ସଂସାର ପାଇଁ କର୍ମ କରୁଛି, ଡିପ୍ ରୁଟେଡ୍, ତାର ହୃଦୟଟା ପୁରା ଯାଉଛନ୍ତି ଡିପ୍ ଆଫେକ୍ସନ୍ ଟୁୱାର୍ଡ ହିଜ୍ ଫ୍ୟାମିଲି, ପୁରା ସ୍ନେହ କରୁଛି ସଂସାର, ଭଗବାନ ଭଲ ପାଇଲେ ନା ପାପ କଲା ପୁଣି, ଏଇଥିପାଇଁ କ୍ରୋଧ କରିକି ଆସନ୍ତି। ତାଙ୍କର କ୍ରୋଧ କରିବାର କାରଣ କିଛି ନାହିଁ, ପୋଲିସ ଆମ ଉପରେ କ୍ରୋଧ କରିପାରିବେନି, ଆପଣଙ୍କ ଉପରେ ପୋଲିସ କ୍ରୋଧ କରିପାରିବେନି, ପୋଲିସ କାହା ଉପରେ କ୍ରୋଧ କରିବ, ତୁ ସରକାର ନିୟମକୁ ଭାଙ୍ଗିଛୁ, ପୋଲିସର କ୍ରୋଧର କାରଣ ଆପଣ ନୁହନ୍ତି, ଆପଣଙ୍କର ତାର ପର୍ସନାଲ କିଛି କ୍ରୋଧ ନାହିଁ। ପୋଲିସ ଏଇଠି ଗଲେ ବି ଆମେ ତା ପାଖରେ ଯାଉଛୁ, ପୋଲିସ ଷ୍ଟେସନକୁ ବି ଯାଇକି ଆମେ ପିଚିଂ କରୁଛୁ, କେତେ ପୋଲିସ ବି ଆମର ଭକ୍ତ ଅଛନ୍ତି, ସେଟା ବଡ଼ ଜିନିଷ ନାହିଁ, ତାଙ୍କ ସହିତ ଆମର ଫ୍ରେଣ୍ଡସିପ୍ ଅଛି, କାରଣ ଆମେ ସରକାର ନିୟମ ମାନୁଛୁ, କାଲି ଯଦି ଆମେ ସରକାର ନିୟମ ଭାଙ୍ଗିଦେବୁ ପୋଲିସ କହିଲେ ବାବା ହେଲେ ବି ଆସ ଭିତରେ ଢୁକ, ପୋଲିସର କୌଣସି ବ୍ୟକ୍ତି ସହିତ କିଛି ସମ୍ପର୍କ ନାହିଁ, କିନ୍ତୁ ଯେହେତୁ ବ୍ୟକ୍ତି ସରକାର ନିୟମକୁ ଭାଙ୍ଗି ଦେଉଛି ପୋଲିସ କ୍ରୋଧ କରୁଛି, ସେଭଳି ଯମଦୂତ ମାନଙ୍କର କ୍ରୋଧର କାରଣ କ'ଣ, ଇଏ ଭଗବାନଙ୍କ ନିୟମକୁ ମାନେ ବାସ, ତାଙ୍କ କ୍ରୋଧର ଏତେ ଶକ୍ତି ସଦୃଷ୍ଟା ତ୍ରସ୍ତ ହୃଦୟ, ତାର ହୃଦୟ ପୁରା ଭୟଭୀତ ହେଇଯାଏ କମ୍ପମାନ ହୁଏ, ସକୃତ ମୂତ୍ର ବିମୁଞ୍ଚନ୍ତି, ମଳମୂତ୍ର ତ୍ୟାଗ କରିବେ, ଏବଂ ମଳମୂତ୍ର ତ୍ୟାଗ କରି ବର୍ତ୍ତମାନ ଯମାଳୟକୁ ଯିବ। ଆପଣ କହିବେ କଣ ସେ କଳ୍ପନା ଜିନିଷ ନା? ମୁଁ ତ କର୍ମ କରିଦେଲି, ମୋ ସ୍ୱରଟା ଏଇଠି ପଡ଼ିକି ରହିଲା, ମୁଁ ତ ମରିଗଲି ଏଠି। ମୁଁ କେମିତି କ'ଣ ଜାଣିପାରିବି ଯେ ମୋତେ ଦଣ୍ଡ ଦିଆ ବୋଲି? ନା, ଆପଣଙ୍କୁ ରିଆଲାଇଜେସନ୍ ଦିଆଯିବ, ପୁରା ଜାଣିପାରିବେ। ନରକପୁରକୁ ଯାଉଛନ୍ତି, ନରକପୁରରେ ଫିଲ୍ମ ବି ସବୁ ଦେଖିବେ। ଏଠି ଯିଏ ସବୁ ଫିଲ୍ମ ଦେଖିଛନ୍ତି, ନରକପୁରରେ ଫିଲ୍ମ ଅଛି, ବର୍ଣ୍ଣନା ଅଛି। ଏଠି ଯିଏ ମଦ ପିଇଛନ୍ତି, ସେଠି ମଦ ପିଇବେ। ସେଠି ଟ୍ରେନିଂ ପିରିୟଡ୍ ଶୁଣିବେ ଆପଣ ସବୁ। ଆପଣ କେମିତି ମୁଁ ରିଆଲାଇଜ୍ କରିବି? ଆପଣଙ୍କ ବଡି କିଛି ରିଆଲାଇଜ୍ କରୁନି, ରିଆଲାଇଜ୍ ମାଇଣ୍ଡ କରୁଛି। ଯେମିତି ପାଗଳା, ଯିଏ ପାଗଳା ସେ କିଛି ରିଆଲାଇଜ୍ କରିପାରୁଛି କି? ତା ସ୍ୱର ତ ଠିକ୍ ଅଛି, ମୁଣ୍ଡଟା ଠିକ୍ ନାହିଁ, ବିଷ୍ଟା ବି ଖାଉଛି, ଭୋକ ବି ତାକୁ ଲାଗୁନି, କାହିଁକି ତା ମାଇଣ୍ଡ ଇଜ୍ ନଟ୍ ୱାର୍କିଂ, ମନଟା କାମ କରୁନି ନା। ଆକ୍ଚୁଆଲି ବଡିର କିଛି ପାର୍ଟ ନାହିଁ। ଇନ୍ଦ୍ରିୟାଣାମ୍ ପରମାହୁ ଇନ୍ଦ୍ରିୟଭ୍ୟୋ ପରମ ମନ, ମନ ହଉଛି ଇନ୍ଦ୍ରିୟମାନଙ୍କ ଭିତରେ ଶ୍ରେଷ୍ଠ, ମନ ସବୁ ରିଆଲାଇଜ୍ କରୁଛି। ଯେମିତି ଗୋଟେ ସୁନ୍ଦର ଉଦାହରଣ ଦିଆଯାଏ, ଆପଣ ଦିନବେଳ ଦୋକାନରେ ଝଗଡ଼ା କରିକି ଆସିଛନ୍ତି ବା ଦୋକାନରେ ବିଜି ଅଛନ୍ତି, ରାତିବେଳେ ଆପଣଙ୍କ ସ୍ୱର କିଛି ଦୋକାନରେ କାମ କରୁନି, ଦଣ୍ଡିପାଲ ଟେକୁନାହାନ୍ତି କି କାହା ସାଙ୍ଗରେ କଥା କହୁନାହାନ୍ତି, କିନ୍ତୁ ଶୋଇଥିବା ସମୟରେ ଦେଖିବେ ଆପଣ ଝଗଡ଼ା କରୁଥିବେ। ସ୍ତ୍ରୀ କହୁଥିବେ କାହା ସାଙ୍ଗରେ ଝଗଡ଼ା କରୁଛ ରାତିଟାରେ? ସ୍ୱର ଡ୍ୟୁଟି କରୁନି, କିନ୍ତୁ ମାଇଣ୍ଡ ଡ୍ୟୁଟି କରୁଛି, କାରଣ ମାଇଣ୍ଡ ସେ ଇମ୍ପ୍ରେସନ୍ ନେଇଯାଇଛି। ମନ କାର୍ଯ୍ୟ କରେ। ମୃତ୍ୟୁ ଦୁଇ ପ୍ରକାର, ମୃତ୍ୟୁ ହେଉଛି ସୂକ୍ଷ୍ମ ସ୍ଥୂଳ ଶରୀରର ମୃତ୍ୟୁ। ଏବେ ଏଭଳି କେତେବାର ଆମେ ମୃତ୍ୟୁ ବରଣ କରିକି ଆସିନି, ସ୍ଥୂଳ ଶରୀର ପଞ୍ଚଭୌତିକ ଶରୀରଟା ମରିଗଲା, କିନ୍ତୁ ଆକ୍ଚୁଆଲି ସୂକ୍ଷ୍ମ ଶରୀରର ମୃତ୍ୟୁ ହେଇନି, ମନ ବୁଦ୍ଧି ଅହଂକାର ଏଇଟା ରହିଛି। ୟାର ମୃତ୍ୟୁ କେତେବେଳେ ହବ? ଯେତେବେଳେ ବୈକୁଣ୍ଠକୁ ଯିବେ, ବୈକୁଣ୍ଠ ପୂର୍ବରୁ ବିରଜା ଅଛନ୍ତି, ଏଇ ବିରଜା ନଦୀରେ ପ୍ରବେଶ କଲେ ମନ ସେଇଠି ରହିଯିବ। କାରଣ ବୈକୁଣ୍ଠକୁ କୌଣସି ମେଟେରିଆଲ ଏଲିମେଣ୍ଟ ଯାଇପାରିବ ନା, ଭୌତିକ ବସ୍ତୁ ଯାଇପାରିବ ନା, ସେଠି ସବୁ ଚିନ୍ମୟ। ବୈକୁଣ୍ଠରେ ଆମକୁ ଏଇଭଳି ଶରୀର ମିଳିବ, କିନ୍ତୁ ସବୁ ଚିନ୍ମୟ, ସବୁ ଚିନ୍ମୟ ଶରୀର। ଚିନ୍ମୟ ମାନେ ଆମର ଶରୀର ଜଡ଼, କାଟିଦେଲେ ଏଥିରୁ ରକ୍ତ ମଳ ମୂତ୍ର କଫ ବାତ ପିତ ସବୁ ବାହାରିବ। ସେଠି ଏଇ ଶରୀର ଥିବ, ସେଥିରେ ଏଇ ସପ୍ତ ଧାତୁ ନାହିଁ, ସେଠି କ୍ଷୁଦ ତୃଷ୍ଣା ଲାଗିବ ନା, ଚିନ୍ମୟ ଶରୀର। ସେଠି ଆତ୍ମଧର୍ମ ସବୁ ଭଗବାନ ଶରୀର ଦେବେ, ପରମାତ୍ମାଙ୍କର ବିସ୍ତାର କରିବେ। ଏଇଟା କେମିତି ସମ୍ଭବ? କେମିତି ସମ୍ଭବ ନାହିଁ। ଆପଣ କେହି ବି ଜଣେ ଆସିକି ଯୁକ୍ତି କରନ୍ତୁ, ତା ଗୋଟି ଗୋଟି କରି ସବୁ କାଟି ପଡ଼ି ଦିଆଯିବ। ଭାଗବତ ଏଭଳି ଶାସ୍ତ୍ର ବିଶ୍ୱର ସମସ୍ତ ପ୍ରଶ୍ନର ଉତ୍ତର ସେ ଦେଇଥିବ। କେମିତି ସମ୍ଭବ? ଶରୀର ରହିବ, ତା ଭିତରେ ଅଲଗା ଜିନିଷ ମଳମୂତ୍ର ରହିବେ ନା। ସୁନା ଭିତରେ କ'ଣ ଅଛି ମୋତେ କହିଲେ? ପିଓର ସୁନା, ସୁନାଟାକୁ ଯେତେ କାଟିକି ଟିକ୍ ଟିକ୍ କଲେ ବି ତା ଭିତରେ କ'ଣ ପାଇବେ ଆପଣ? ସେ ସୁନା ପାଇବେ। ପରମ୍ରହ୍ମ ବୈକୁଣ୍ଠରେ ପରମ୍ରହ୍ମଙ୍କର ସମସ୍ତ ବିସ୍ତାର, ପ୍ରତି ଅଙ୍ଗ ଚିନ୍ମୟ ଅଙ୍ଗ, ସେଠି ସବୁ କାମ କରିପାରିବ। ସେଠି ଏସବୁ ଶାସ୍ତ୍ରରେ କଳ୍ପନା ଜିନିଷ ନାହିଁ। ଆମକୁ ସୁନ୍ଦର ଶରୀର ମିଳିବ ବୈକୁଣ୍ଠ ଗଲେ। ଏଠି ଯେଉଁ ମୃତ୍ୟୁ ହେଉଛି, ଏ ସ୍ଥୂଳ ଶରୀରରୁ ମୃତ୍ୟୁ ହେଇଯାଉଛି, କିନ୍ତୁ ମନ ବୁଦ୍ଧି ଅହଙ୍କାର ରହିଛି। ଯମଦୂତ ମାନେ ଭଗବାନଙ୍କର ପରମାତ୍ମାଙ୍କର ଡାଇରେକ୍ଟ, ପରମାତ୍ମାଙ୍କର ଯେ ଅନ୍ତର୍ଭିତ ରହିଛନ୍ତି, ତାଙ୍କର ଡାଇରେକ୍ଟ କନେକ୍ସନ୍ ଅଛି ଯମଦୂତଙ୍କ ସହିତ। ସେ ଜଣେଇଦେବେ ଏଇ ଜୀବ ଏଇ କର୍ମ କରିଛି, ତାକୁ ସେଇ ହିସାବରେ ଗୋଟେ ଯାତନା ଶରୀର ଦିଆଯିବ, ପନିସମେଣ୍ଟ ବଡି। ଏଠି ବି ଆଗରୁ ଦେଖିବେ, ଏବେ ସବୁ ଉଠିଗଲାଣି, ଏଠି ତ ଭଦ୍ରଲୋକ ଚୋରି କଲା ପରେ ବି ଯାଇକି ଏସି ରୁମ୍ରେ ରହିକି ତାଙ୍କୁ ମାଂସ ଖାଇବାକୁ ଦିଆହେଉଛି, ଟିଭି ଦେଖୁଛି। ସେଠି ଟିଭି ନାହିଁ, ଟିଭି ନାହିଁ, ମୋବାଇଲ ନାହିଁ, କିଛି ଖାଇବାକୁ ବି ଦିଆଯିବନି, ମାଡ ଖାଇବ ଧୁମ୍ ଭଗବାନ ନେଉ ମାନି ଯାଅ ଭାଙ୍ଗିଛ। ଏସବୁ ବର୍ଣ୍ଣନା ଅଛନ୍ତି ପଞ୍ଚମ ସ୍କନ୍ଧ 26 ଅଧ୍ୟାୟରେ। ସେଇ ବର୍ଣ୍ଣନାକୁ ଶୁଣିକି ପରୀକ୍ଷିତ ମହାରାଜଙ୍କର ଦୟା ଆସିଲା, ଆରେ ଏତେ କଷ୍ଟ ନର୍କ, ଏ ସବୁ ଜୀବ ତ ନର୍କ ବୁଝିବେ। ସେଥିପାଇଁ ପରୀକ୍ଷିତ ମହାରାଜଙ୍କୁ ପଚାରିବେ ଯେ ଗୁରୁଦେବ ଆପଣ କୁହନ୍ତୁ ବ୍ୟକ୍ତି କିଭଳି ନର୍କକୁ ନ ଯିବ। ନାନା ଉଗ୍ର ଯାତନା ନୟା ତାନ ବ୍ୟାଖ୍ୟାତ ମହର୍ଷି, ଏ ଉଗ୍ର ଯାତନାଶୀଳ ନର୍କକୁ ବ୍ୟକ୍ତି କିଭଳି ନ ଯିବ ମୋତେ ବ୍ୟାଖ୍ୟା କରି କୁହନ୍ତୁ। ତାପରେ ତ ଅଜାମ୍ବଳି ଚରିତ ଆରମ୍ଭ ହୋଇଛି ନା, ଯିଏ ଭକ୍ତି ଆଚରଣ କରିଛି ସେ କେବେ ନର୍କକୁ ଯିବ ନା, ପ୍ରମାଣ ନା ଅଜାମ୍ବଳି। ତେଣୁ ଏଇଠି ମୁଁ କଥା କହୁଥିଲି, ସୂକ୍ଷ୍ମ ଶରୀରକୁ ମନ ବୁଦ୍ଧି ଅହଙ୍କାର ଉପରେ ଗୋଟେ ଡ୍ରେସ୍ ଦିଆଯିବ। ଯେମିତି ଆଗରୁ ଯିଏ ଚୋର ହଉଥିଲା ତାକୁ କହିଦେ ଡ୍ରେସ୍ ପିନ୍ଧିବାକୁ ପଡ଼ୁଥିଲା, ଧଳା ଟୋପି ହାଫ୍ ପ୍ୟାଣ୍ଟ ତାଙ୍କ ସବୁ ଡ୍ରେସ୍ ଥିଲା। ତୁମେ ଭଦ୍ର ଡ୍ରେସ୍ରେ ଯାଇପାରିବୁନି ସେଠି, ତୁମକୁ ଗୋଟେ ଡ୍ରେସ୍ ପିନ୍ଧିବାକୁ ପଡ଼ିବ, ତୁମେ ଚୋର ବୋଲି। ଆଜିକାଲି ସେଠି ସବୁ ଉଠିଗଲାଣି, ସେଭଳି ତୁମକୁ ଗୋଟେ ଡ୍ରେସ୍ ଦିଆଯିବ। ସେଠି ସେ ଡ୍ରେସ୍ଟା ହେଉଛି ଯାତନା ଶରୀର, ଭାଗବତ ଲେଖା ହେଇଛନ୍ତି ଦେଖନ୍ତୁ କିଭଳି। ଯାତନା ଦେହ ଆବୃତ୍ତ ପାଶେ ବଧ୍ୱା ଗଲେ ବଲାତ୍, नयतो दीर्घम अध्वानम दंड्यम राजो भट दंड्यम राजो भटा जथा। हे मां, राजा माने मिनिस्टर माने जेबळी तांको दूतंक द्वारा तांको मंत्रींक द्वारा व्यक्ति को ता राज्य रे व्यक्ति को नियम भांगीथिया व्यक्ति जेबळी दंड दियंती ठीक से पण ए जातना देहरे आवृत करी निरुद्ध करी पासे बद्धा गले बला पास लगा पास माने रज्जु आज भी पुलिस स्टेशन रज्जु अच्छे ये सब पुलिस नियम जहा भगवान का नियम से कोर्ट अच्छी ना भगवान कोर्ट अच्छी कोर्टा हूँ पितृलोक जमाड़ा केवल जेल पितृलोक हूँ कोर्ट जमराज पितृलोक रुहे कोर्ट तंकर सब बस बस जिन भगवान सब सिस्टम अच्छी तुम देश में श्रृंखला रखा तुम एति नियम रखी भगवान एत बड़े सृष्टि करते अनंत कोटी ब्रह्मांड अच्छी तार नियम रखी ना आज पर्यंत भगवान नियम किसी चेंज हो मायावादी अटाक कर सूर्य को अटकई देला मत कहल अटकई दे कह ना सूर्यदेव आपण बर्तमान कि भगवान आसी कहला ए कृष्ण राम तुम्हें भगवान ना तुम कार्य चलोनि आम सूर्य को आज सन्ध्या उदय कर देखते भगवान अच्छा कर भगवान नियम गोटे पर स्वाभाविक ज्ञान बल क्रिया अनादि काल भगवान स्वाभाविक मन स्वाभाविक बल स्वाभाविक क्रिया स्वाभाविक ज्ञान बल सृष्टि सर्जना करती ब्रह्मा सृष्टि करना आचार्य मैं टीकाकार लिखते सृष्टि होता ब्रह्मा को ब्रह्मा होती इंजीनियर प्रभुपात कहते इंजीनियर किसी क्रेडिट ना बाली अच्छी इटा अच्छी सीमेंट अच्छी इंजीनियर काम कौन तब प्लान देखिए जोड़ा जोड़ी करा बस ब्रह्मा इंजीनियर ए मूल वस्तु किए सृष्टि कर भूमि वायु जल अग्नि युटे भगवान सृष्टि कर आज जदि भी कहीं भी भगवान पोस्ट अच्छा आज ठीक अच्छे कृष्ण भूमि तैयारी करते तुम्हें भूमिटा को सब सुना भूमि करदे देखिए से भगवान करदे ना देखिए कर भगवान कौन सी गोटे नियम को मनुष्य परिवर्तन कर भागवत सब अच्छा जातना देह आवृत पासे बद्धा गले बला जमी पुलिस दौड़े बांधिक दिए जमृत मान गले बला गलार बाध्य बल फोर्सली टाण केते रास्ता ने परवर्ती आसव नयत दीर्घम अध्वानम अध्वान अर्थ पथ दीर्घ पथ ने एठु जमराज जो जमालय अच्छी तार दूरत्व भागवत अच्छा डिस्टेंस लिखा रही जमी एठ बालेश्वर अच्छे गोटे जेल एटी मझे कोर्ट ना ये टे धार्मिक लोक अच्छा से एरिया ना कि अलग आड़े मुझे देखे प्राय ब्लॉक सब स्टेशन मान ए सब डिजन मान अच्छे जलेश्वर अच्छे कि आज्ञा हवा को जा हम एवं बढ़िया सब ब्लक भी कर सरकार लोक बापी बढ़े ना बाप कार्य तो सब मोती रही सी सब सरकार नियम भांगे बदमाश काम करेंगे ये कते रास्ता भी ताकि दीर्घम अध्वानम दीर्घ पथ ने कौन दंड देवे दंड्यम राज घटा जथा राजदूत मान जब राजार नियम भांगी व्यक्ति को दंड दिखती जमदूत मैंने से भाई प्रभु नियम तुम्हें भांगी ये संसार को आसी हरि भजन करण दंड पा चैतन्य मान प्रभु ये राजघटाटा को प्रभुपाद ठीक तक पटे से जिन लिखते सनातन गोस्वामी कहते कृष्ण भूलि से जीव अनादि बाहिर्मुख कृष्ण भूलि से जीव अनादि बाहिर्मुख माया अतएव माया दे संसार आदि दुख कभू स्वर्गे उठाए कभू
নরকে ডুবাই কবু স্বর্গে উঠে কবু নরকে ডুবাই দণ্ডে জনে রাজা যেন নদীতে চুবা
মহাপ্রভু সনাতন গোস্বামী কুচন্দে সনাতন জনে ভগবান কো ভুলি গলা পরে কৃষ্ণ ভুলি সেই জীব অনাদি বহির্মুখ অনাদি কাল বহির্মুখ হয়েছে যেহেতু ভগবান কো ভজন করনি অতএব মায়া তার দিয়ে সংসার আদি দুঃখ এই সংসার দুঃখটা কেতে পর্যন্ত লাগিকি রয়েছে কবু স্বর্গে উঠে কবু নরকে ডুবা স্বর্গরু নরক পর্যন্ত এই চৌদ ভুবন হচ্ছে দুঃখময় ভগবান তার দুঃখালাপ কিন্তু এই চৌদ ভুবন দুঃখালাপ সুখ নাই এত বড় ইন্দ্র 33 কোটি দেবতা মানুষ নেই রয়েছি বলি মহারাজ শুক্রাচার্য প্রসন্ন কলে শুনিয়ে বলি মহারাজ চরিত বহু প্রিয় চরিত ভক্ত মান চরিত শুনলে ভক্তি হব গোটি মুহূর্তে গুরু শুক্রাচার্য এভাবে প্রসন্ন কলে শুক্রাচার্য তাঁর যজ্ঞ কলে যজ্ঞ সব রথ বাহারা অস্ত্র বাহারা বলি মহারাজ গুরুঙ্ কৃপা বল এত তেজিয়ান হলে এত সুন্দর দেখা গলে ইন্দ্র ভয় করি যাই তাঁর গুরু বৃহস্পতি কুচন্ বর্তমান এই বলি মহারাজ এত শক্তিশালী কমিটি হয়েছেন মতো ভয় লাগলে তাঁকর গুরুদেব বৃহস্পতি গলে ইন্দ্র সি অসুরকূল জন্ম হয়ে গুরু সেবা করি শক্তিমান হল তু কিন্তু ইন্দ্র হয়ে ভোগের সময় কটিল মর উপাসনা করল কি ভগবান ডাকিল বর্তমান শীঘ্র এ ইন্দ্র রাজ্য ছাড়ি পড়াব পড়া শীঘ্র তুমি বড়ি মহারাজ রাখবে না সাংে সাং ইন্দ্র লোকর সব ভোগ ছাড়িগাল কুয়াড়ে গলে হিসাব রহলা কিছু স্বর্গ কি দুঃখ অছি দেখ দুঃখ কভু স্বর্গে উঠে কভু নরকে ডুবায় দণ্ডে জনে রাজা যেন নদীতে চুবায় বেঙ্গলরে লিখছেন চৈতন্য চরিতামৃত দণ্ডে জনে রাজা যেন দণ্ড পাইয়া ব্যক্তিকে রাজা যেপরি নদীতে চুবায় নদীরে বুডায় আগুন সব দণ্ড দিয়া হচ্ছিল কমিটি প্রভুপাজি তাঁর ভাবার্থে এটা স্পষ্ট করে লিখছেন এই পদটি লিখি না এটা লিখি দিয়েছেন আগরু রাজা মানে চোরকু কোণ করুলে নদী ভিতরক নিয়ে যাবে নদী ভিতরক ভীষণ নদী বা সমুদ্র ভিতরক নিয়ে যাবে মন্ত্রী দ্বারা নিয়ে যাবে চোরর চুটিকি ধরবে নৌকার ফিঙ্গি দেবে পানি বুটে পানি ভিতরে বুটেকি রাখবে কিষণ যেতে আচ্ছা হয়ে যাব নিঃশ্বাস নেই পারি টিকি উঠে পুনি বুটেবে যেমিতি কষ্ট পায় ব্যক্তি এ সংসার সেইভাবে কষ্ট ব্যক্তি পাচ্ছে টিকি নিঃশ্বাস মারিবা সময়টা কেবল সুখ মনিষর সুখ কতবে টিকি শোয়া সময় টিকি সুখ কলিযুগের লোক মানে শোয়া সকালে শোয়াকে ভাঙ্গিয়া পাই বর্তমান দুইটা মেসিন আনিকি রাখবে এক আখ্যা কোণাঙ্গুরু টিভি আর এই কর্ণ পিসাইছি মোবাইল ইয়ে দুইটা শোয়া ভাঙ্গিবা যন্ত্র দিনমান তো খটুছ পরিশ্রম করি আটলিস্ট শোয়কি টিকি সংসার কু ভুল তা বি না ই তো কষ্ট মনিষ শরীর নদীতে চুবায় নদীরে যেমতি বুড্ডা যাচ্ছি ব্যক্তিকে সেইভাবে আক্তি কমিটি উদ্ধার পাইব চৈতন্য মহাপ্রভু নিজে কুমেন সনাতন সনাতন জীবর কেবল গোটি উদ্ধার উপায় অছি এই যে নদীরে বুড়ুছে এত কষ্ট পাচ্ছি সাধু শাস্ত্র কৃপায় যদি কৃষ্ণমুখ
সাধু শাস্ত্র কৃপায় যদি কৃষ্ণমুখ সেই জীব নিস্তার পায় মায়ারে ছাড় সেই জীব নিস্তার তারে
প্রভু আপনার তো কহিলেন জীব কষ্ট পাচ্ছি উদ্ধার পাইবে কমিটি কে জীবর এই সংসার প্রতি ভাল পাইবার ভাবটা ভগবান প্রতি কমিটি আসবে দুইজন কৃপা দরকার দুইজন কৃপা সাধু শাস্ত্র কৃপা ଏଠି ଆମେ ଦୁଇଟା କୃପା ଦଉଛୁ। ମୋର କୃପା ନାହିଁ, ମୁଁ ତ କୃପା ପ୍ରାର୍ଥୀ। ଏଠି ସାଧୁମାନଙ୍କର କୃପା ବହୁଛି। କେମିତି? ଏ ସାଧୁ ସୁଖଦେବ ଗୋସ୍ୱାମୀ ପ୍ରବଚନ ଦେଉଛନ୍ତି ପରୀକ୍ଷିତ ମହାରାଜ, ମୈତ୍ରରୁ ସେଟାକୁ ବିଦ୍ରୋହ କହୁଛନ୍ତି। ଆମେ ତ ଏଇ କଥା ଶୁଣୁଛେ, ସିଏ ବହୁତ ଆନନ୍ଦିତ ହଉଥିବେ। 88,000 ମୁନି ଋଷିମାନେ, ପ୍ରଥମ ପ୍ରବକ୍ତା କିଏ? ଭଗବାନ କପିଳଦେବ, ତାଙ୍କର ମାଙ୍କୁ କହୁଛନ୍ତି। ମୈତ୍ର ଋଷି ବିଦ୍ରୋହକୁ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, 88,000 ମୁନି ଋଷିମାନଙ୍କୁ ସୁତ ଗୋସ୍ୱାମୀ କହୁଛନ୍ତି। ଏଇ ପ୍ରବଚନ ଆମେ ତାକୁ ଆଜି ଶୁଣୁଛେ। ଶାସ୍ତ୍ରର କୃପା, ଭାଗବତର କୃପା ଆସୁଛନ୍ତି, ଆଉ ସାଧୁମାନଙ୍କର କୃପା ଆସୁଛନ୍ତି। ଯଦି ସାଧୁ ଶାସ୍ତ୍ରଙ୍କର କୃପା ଦ୍ୱାରା କୃଷ୍ଣ ଉନ୍ମୁଖ ହେଇଗଲା, କଥା ଶୁଣି ସାଧୁଙ୍କ ପ୍ରତି ଆକୃଷ୍ଟ ହେଇ ସାଧୁଙ୍କର ସେବା କରି ଉପଦେଶ ମାନି ତାର କୃଷ୍ଣ ଉନ୍ମୁଖତା ଆସିବ, ବହିର୍ମୁଖତା ପଳେଇଯିବ, ତେବେ ମାୟା କହିବ ନା ଇଏ ଆଉ ମୋର ଅଣ୍ଡର ରହିପାରିବ ନା। ଯଦି ଏ କାମ ନ କରେ ନ କହୁଛି ଆପଣ ମାତୃ ଗର୍ଭସ୍ଥିତି ତ ଏଠି ହେଇପାରିବନି, କାଲି ଗୋଟିଏ ଦିନ ରହିଲେ। ଆଉ ପ୍ରଭୁ କହୁଥିଲେ ବଢ଼ିବା ପାଇଁ, ଆମର ଚନ୍ଦନ ପ୍ରଭୁ ମହାରାଜ ବି କହୁଥିଲେ, ରାଧାକୃଷ୍ଣ ମହାରାଜ ଭକ୍ତ, କିନ୍ତୁ ବଢ଼େଇବାରେ କୌଣସି ନିଶ୍ଚିତତା ନାହିଁ। ବଢ଼େଇଲେ ବି ଆମେ ଗୋଟେ ଦିନ ସାରିପାରିବା ନା, କି ବଢ଼େଇଲେ ବି ସାତ ଦିନ ଆପଣ ମହାରାଜ କିଛି ଅସୁବିଧା ନାହିଁ, ଯେ ବଢ଼େଇଲେ ଆମର କିଛି ନିଶ୍ଚିତତା ନାହିଁ। ଆମେ 12 ଶ୍ଳୋକ ସ୍ତୁତି ଅଛନ୍ତି ନା, ଆମେ ପରେ ଶୁଣିବା ସୁନ୍ଦର ଭାବରେ, ଆମର ଅଲଗା ଟିକେ ପ୍ରୋଗ୍ରାମ ଅଛି ତ। କିଛି ଅସୁବିଧା ନାହିଁ, ଗୋଟେ ଦିନ ବଢ଼ିବା ପାଇଁ କିଛି ଅସୁବିଧା ନାହିଁ, କିନ୍ତୁ ଅସୁବିଧାଟା ଏଇ ଗୋଟିଏ ଜିନିଷ, ଆମେ ଗୋଟିଏ ଜିନିଷ ସୁନ୍ଦର ଭାବରେ ଶୁଣିପାରିବା ନା, ବରଂ ସ୍ତୁତି ଅଲଗା ପ୍ରସଙ୍ଗରେ କହିହବ।
ଗୋଟେ ଦିନ ଆମର ଏକ୍ସଟେନ୍ସନ୍ ହଉ ଏବେ ହରିଧୂଳି ଗୌର ପ୍ରେମାନନ୍ଦ,
କାରଣ ବଢ଼ିଲେ ବି ଆପଣଙ୍କର ବର୍ଷା ଯଦି ହେଇଗଲା ଶୁଣେଇ ପାରିବାନି, ଲାଭ କ'ଣ ହବ? ହଁ, କାଲି କାଲି ନିଶ୍ଚିତ କରାହବ, ଆଜି ନାହିଁ, କାରଣ ମୁଁ ସେଇ ହିସାବରେ ପ୍ରୋଗ୍ରାମ ସବୁ ଫିକ୍ସ ହେଇକି ରହିଛି ତ ପ୍ରୋଗ୍ରାମ ଟିକେ। ଆଉ ଭଗବାନ ଆମକୁ ସୁଯୋଗ ଦେବେ, ଆମେ ଶୁଣିବା, ଏତେ ବ୍ୟସ୍ତ ହେବା ଦରକାର ନାହିଁ। ଜୀବ ମାତୃ ଗର୍ଭରେ ପ୍ରତିଶ୍ରୁତି କରିକି ଆସିଥାଏ, ପ୍ରଭୁ ମୁଁ ଆପଣଙ୍କୁ ଭଜନ କରିବି, କିନ୍ତୁ ଏ ଯେଉଁ ଭଜନ କରିବାର ପ୍ରତିଶ୍ରୁତିଟା ତାର ବର୍ତ୍ତମାନ ସଂସାରରେ ନାହିଁ, ସଂସାରର ପଶିକି ତାର ବିସ୍ମରଣ ହେଇଛି। ଏଇ ସ୍ମରଣଟା କିଭଳି ଆସିବ ନା, ସାଧୁ ଶାସ୍ତ୍ର କୃପା ସ୍ମରଣ ଆସିବ। ରେ ମୁଁ ତ ଭଜନ କରିବା ଦରକାର, ନହେଲେ ମୋର ତ ଏ ନର୍କକୁ ମୁଁ ପଳେଇଯିବି। ଏ ସତ୍ୟ, ପ୍ରେମାନନ୍ଦ ଦାସ ଠାକୁର ସେଇ କଥା କହୁଛନ୍ତି, ଭଜିବ ବୋଲିଆ କହି ଆଇଲି, ଭଜିବ ବୋଲିଆ କହି ଆଇଲି, ଭୁଲିଲି କି ସୁଖ ପାଇଏ, ଭୁଲିଲି କି ସୁଖ ପାଇଏ, ବୁଝି ନୂଆ ବାର ସମନ ନଗରେ, ବୁଝି ନୂଆ ବାର ଯାଇଏ, ଆମି ନରକେ ମଜିବି ବଦନ ଭରିଆ ହରିବଲ ଯଦି, ବଦନ ଭରିଆ ହରିବଲ କ୍ଷତି ନା ହୋଇବେ ତାୟ, କ୍ଷତି ନା ହୋଇବେ କହେ ପ୍ରେମାନନ୍ଦ ତବେ ଯେ ନିତାନ୍ତ, କହେ ପ୍ରେମାନନ୍ଦ ତବେ ଯେ ନିତାନ୍ତ, ଏଡ଼ାବେ କୃତାନ୍ତ ଦାୟ ତୁମି, ଏଡ଼ାବେ କୃତାନ୍ତ ତୁମି, ଏଡ଼ାବେ କୃତାନ୍ତ ଦାୟ ତୁମି, ଏଡ଼ାବେ କୃତାନ୍ତ ଦାୟ। ପ୍ରେମାନନ୍ଦ ଠାକୁର ବୈଷ୍ଣବ ବହୁତ ସୁନ୍ଦର କଥା ଲେଖିଛନ୍ତି, ଭଜିଅ ବୋଲିଆ କହିଆ ଆସିଲୁ, ଭୁଲିଲୁ କି ସୁଖ ପାଇ, କି ସୁଖ ପାଇଁ ଭୁଲିଗଲି, ନିଜେ କହୁଛନ୍ତି ଭୁଲିଲି ପାଇଲି, ସବୁ ନିଜକୁ କହୁଛନ୍ତି, ବୁଝିନୁ ଆବାର ନିଜେ ନିଜେ ମୁଁ ବୁଝିଗଲି, ବର୍ତ୍ତମାନ ସମନ ନଗରକୁ ଯିବି, ସମନ ମାନେ ଯମରାଜ, ବର୍ତ୍ତମାନ ନିଜେ ବୁଝିପାରିବେ ବ୍ୟକ୍ତି, ଆପଣ ବର୍ତ୍ତମାନ ବୁଝିପାରିବେ, କିଏ ବି କାହା କାହା କାନରେ ଯଦି କଥା ପଢିବ ସେ ବୁଝିପାରିବ ମୁଁ ସ୍ୱର୍ଗକୁ ଯିବି ନର୍କକୁ ଯିବି, ଏ ପ୍ରବଚନ ଆସିବ ସେ ନିଜେ ଜାଣିଦେବ ନ ମାନିପାରେ, କିନ୍ତୁ ଗ୍ୟାରେଣ୍ଟି ସେ ବୁଦ୍ଧିମାନ ହେଇଥିବ ହଁ ନିଶ୍ଚିତ ମୋତେ ନର୍କକୁ ଯିବାକୁ ପଡ଼ିବ କାରଣ ମୁଁ ଏଠି ନର୍କରେ ଡ୍ୟୁଟି କରୁଛି। ଏବଂ ବଦନ ବରିଆ ହରି ବୋଲ ଯଦି କ୍ଷତି ନ ହୋଇବେ ତାହେଲେ, ପ୍ରମାଣଦାସ ଠାକୁର କହୁଛନ୍ତି ହରି ଯଦି ବୁଲିବ ତାହେଲେ କ'ଣ କ୍ଷତି ହେଉଛି ସଂସାର, କ'ଣ କ୍ଷତି ହେଉଛି। ଆମର ତ ନୀତି ଶ୍ଳୋକରେ ଅଛନ୍ତି ସଂସାର ସବୁଠୁ ବଡ଼ ଆଶ୍ଚର୍ଯ୍ୟ କ'ଣ, ସବୁଠୁ ବଡ଼ ଆଶ୍ଚର୍ଯ୍ୟ କ'ଣ, ମହାଭାରତର ପ୍ରଶ୍ନ ନୁହେଁ ଏ ନୀତିଶାସ୍ତ୍ରର ପ୍ରଶ୍ନ। ସୁଲଭମ ଭଗବତ ନାମମ, ଜଗତରେ ସବୁ କିଛି ଏ ଶରୀରକୁ ପୋଷଣ କରିବାକୁ ହେଲେ ପଇସା ଦରକାର, ପାଣି କିଣିବା ପାଇଁ ହେଲେ ପଇସା ଦରକାର, 12 ଟଙ୍କା ଦରକାର ଆଜିକାଲି ବୋଟଲ, କିନ୍ତୁ ସୁଲଭମ ଭଗବତ ନାମ, ଭଗବାନଙ୍କ ନାମ ପାଇଁ ପଇସା ଦରକାର ନାହିଁ। ଆଉ ଜିହ୍ୱା ଚ ବଶବର୍ତ୍ତିନୀ, ଜିହ୍ୱା କଣ, ଜିହ୍ୱା ଭଗବାନଙ୍କ ନାମ ସୁଲଭ, ଆଉ କଥା କହିବାଟା ବି ସୁଲଭ, କଥା କହିବା କାହାକୁ ପଇସା ପଡୁଛି କି, କଥା କହିବା କାହାକୁ ପଇସା ପଡୁଛି, ସେଥିପାଇଁ ଲୋକ ବି ପ୍ରବଚନ ବି ଦଉଛନ୍ତି, ଯିଏ ବି ବାହାରିଲା ସେ ପ୍ରବଚନ କିଛି ନ ଜାଣିଥାଉ, ଗୀତା ଭାଗବତ କିଛି ନ ପଢିଥାଉ, ସେ ବି କେଉଁଠି ପାଲା ଗାଁ ଭଳିଆ କିଛି କଲେକ୍ସନ କରିକି ପ୍ରବଚନ ଦେଇଦେଉଛି, ନା କଥା କହିବାକୁ କିଛି ପଇସା ପଡ଼େ, ଭଗବାନଙ୍କ ନାମ କରିବାକୁ ନାମ ସୁଲଭରେ ମିଳୁଛି, କଥା କହିବାକୁ ପଇସା ପଡ଼େନି, କାହିଁକି ପଡ଼େନି, କଥା ବି ଜିଭ ବି ଭଗବାନ ଜିଭଟାକୁ ଏମିତି ତିଆରି କରିଛନ୍ତି, ଜିଭର ହାଡ଼ ନାହିଁ ଦେଖନ୍ତୁ, ସବୁ ଅଙ୍ଗରେ ହାଡ଼ ଅଛି, କାନରେ ବି କେତେ ସଫ୍ଟ ଜାଗା ଦେଖିବେ, କିଛି ନା କିଛି ଅସ୍ଥି ଅଛି, ଜଣେ ଶିର ଅଛି ଯୋଉଟାକି ଟାଣ, କିନ୍ତୁ ଜିହ୍ୱା ଗୋଟିଏ ବସ୍ତୁ ଯିଏକି ଓଲଟିକି ଯେକୌଣସି ଭାବରେ କଥା କହିପାରିବ, ସେଥିପାଇଁ ବଦମାସ ତିଆରି କରୁଛି, ସବୁ କଥା ଓଲଟା ଓଲଟା କଥା ଚଲେଇଛି, ଜିହ୍ୱାର ହାଡ଼ ନାହିଁ ସେ ସବୁ କଥା କହୁଛି, କିନ୍ତୁ ଭଗବାନଙ୍କ ନାମ କରୁ, ଜିହ୍ୱା ଚ ବଶବର୍ତ୍ତିନୀ, ଜିହ୍ୱା ଜିଭର, ଜିଭର କଣ୍ଟ୍ରୋଲରେ ଅଛି, ମୋ ଜିହ୍ୱା ବର୍ତ୍ତମାନ ମୋର କଣ୍ଟ୍ରୋଲରେ ଅଛି, କାରଣ ଏହି ଜିହ୍ୱାରେ ଆମେ ହଜାର କଥା କହୁଛେ କିନ୍ତୁ ଭଗବାନ କଥା କହୁ। ସୁଲଭମ ଭଗବତ ନାମମ, ଜିହ୍ୱା ଚ ବଶବର୍ତ୍ତିନୀ ତଥାପି ନରକମ ଯାଆନ୍ତି, କି ଆଶ୍ଚର୍ଯ୍ୟ, କି ଆଶ୍ଚର୍ଯ୍ୟ ମତ ପର, ମଣିଷ ତଥାପି ନର୍କକୁ ଯାଉଛି, ନାମ କରିବାକୁ ପଇସା ପଡ଼ୁନି, ଜିହ୍ୱା ଦ୍ୱାରା ନାମ କରାଯିବ, ଜିହ୍ୱା ବି ଆମର ବଶବର୍ତ୍ତୀ ଅଛି, କିନ୍ତୁ ଆମେ ନାମ ନ କରି ନର୍କକୁ ଯାଉଛି, ୟାଠୁ ବଡ଼ ଜଗତର ଆଶ୍ଚର୍ଯ୍ୟ କ'ଣ ଅଛି, କ'ଣ ଅଛି, କିଛି ଆଶ୍ଚର୍ଯ୍ୟ, କିଛି ଆଶ୍ଚର୍ଯ୍ୟ, ନର୍କ ପାଇଁ ଟିକେଟ୍ କରାଯାଇଛି, ଏଠି ସେ କଥା କହୁଛନ୍ତି। ବଦନ ବୋଲି ବଦନ ଭରିଆ ହରି ବୋଲ ଯଦି କ୍ଷତି ନା ହୋଇବେ ତା କହେ ପ୍ରେମାନନ୍ଦ, ତବେ ଯେ ନିତାନ୍ତ ଏଡ଼ାବେ କୃତାନ୍ତ ଦାଏ, ତେବେ ଯାଇକି କୃତାନ୍ତର ଦାଏ ଯମରାଜଙ୍କର ଦଣ୍ଡକୁ ଏଡ଼ି ପାରିବ, ନ ଯମରାଜ ଦଣ୍ଡକୁ ଏଡ଼ି ପାରିବେନି। ବର୍ତ୍ତମାନ ଦଣ୍ଡ କିଭଳି ଦିଆହବ ଶୁଣିବେ ସଂକ୍ଷେପରେ, 5-7 ଶ୍ଳୋକରେ ଭଗବାନ ଯାହା କହିଛନ୍ତି ସେ ଆମେ କପିଳାସ ଦେବ କହୁଛନ୍ତି। ଯମୁତମାନେ ଆସିବେ, ମଳମୂତ୍ର ତ୍ୟାଗ କରିଦେଇଥିବା ବ୍ୟକ୍ତି ମୃତ୍ୟୁ ଶଯ୍ୟାରେ ପଡ଼ିଥିବ ତାକୁ ବାନ୍ଧିକି ନେବେ, ଗଳାରେ ଗଳାରେ ଫାସ ବାନ୍ଧିଥିବ, ବାନ୍ଧିକି ନେଉଛନ୍ତି, ବର୍ତ୍ତମାନ ବାନ୍ଧିକି ନେବାରୁ ନର୍କ ଭିତରେ ଯେଉଁ ଯନ୍ତ୍ରଣା ତାକୁ କହୁଛନ୍ତି। ତୟୋ ନିବିନ୍ନ ହୃଦୟ ତର୍ଜ୍ୟ ନେହି ଜାତ ବେପୁତ ପଥି ସ୍ୱଭିଭକ୍ୟମାନ ଆର୍ତ୍ତଃ ଅଘ ସ୍ୱନୁସ୍ମରନ। ତୟୋ ନିବିନ୍ନ ହୃଦୟ ତର୍ଜ୍ୟ ନେହି ଜାତ ବେପୁତ, ଯମଦୂତମାନେ ଏତେ, ସେ ଦୁଇଜଣ ଯମଦୂତ ଏତେ ଗର୍ଜନ କରୁଥିବେ, ତର୍ଜନ କରୁଥିବେ, ପାପ କରିଛୁ ନା, ମଦମାଂସ ଖାଇଛୁ ନା, ସବୁ ସ୍ମରଣ କରୁଥିବେ, ତାଙ୍କୁ ଯେମିତି ପୋଲିସ ଆସିବା ପୂର୍ବରୁ ଡାଇରେକ୍ଟ କାହାକୁ ଆରେଷ୍ଟ କରିପାରିବେନି, ପୋଲିସ ବ୍ୟକ୍ତିକୁ ଆରେଷ୍ଟ କରିବା ପୂର୍ବରୁ କୋର୍ଟରୁ ଚାର୍ଜସିଟ୍ କୁହାଯାଏ ନା, କ'ଣ ୱାରେଣ୍ଟ, ୱାରେଣ୍ଟରେ ତାକୁ ଦିଆହେଇଥିବ ଏଇ ଏଇ ସେ କାମ କରିଛି, ସେଥିପାଇଁ ଏଇ କେସ୍ଟା ତା ପ୍ରତି ଲାଗୁ ହେଇଛି, ଏଇ ଦଫାଟା ଲାଗୁ ହେଲା, ପୋଲିସ ସେତେବେଳେ ଆରେଷ୍ଟ କରିବାକୁ ଯିବ, ବ୍ୟକ୍ତି ପଚାରେ କାହିଁକି ମୋତେ ଆରେଷ୍ଟ କରିଛ, ନା ତୁମେ ଏଇ ଭୁଲ କାମ କରିଛ, ଏଇଟା ଲାଗିଛି, ଏଇ ଦଫା ଲାଗିଛି, ପୋଲିସ ଆସିବା ପୂର୍ବରୁ ଡିଟେଲ ପାପିର ପାପଟାକୁ ଜାଣିକି ନାହିଁ, ବ୍ୟକ୍ତିର ଦୋଷକୁ ଜାଣେ, ସେପଟେ ଯମରାଜ ଆସିବା ପୂର୍ବରୁ ସେ ଜାଣନ୍ତି ଡାଇରେକ୍ଟ ତୁ ଏଇ ଏଇ କର୍ମ କରିଛୁ, ଯମରାଜ ସିଏ ପୁରା ପ୍ରସ୍ତୁତ କରିକି ପଠେଇ ଦେଇଥିବେ ଚାର୍ଜସିଟ୍, ଯା ବାପା ବାନ୍ଧିକି ଆଣି ଏଇ କାମ କରିଛି, ଚିତ୍ରଗୁପ୍ତ କରନ୍ତି, ଯମରାଜ ସବୁ କିଛି ମୁଣ୍ଡ ପୁରାନ୍ତିନି, ଚିତ୍ରଗୁପ୍ତ କମ୍ପ୍ୟୁଟର ରଖିଛନ୍ତି, ସେ କମ୍ପ୍ୟୁଟର ବାହାରି ପଡ଼ିବ ସାଙ୍ଗେ ସାଙ୍ଗେ, ମାରିଦେଲା ମାନେ ବାହାରିଲା ସବୁ, ସେଇକୁ ଧରିକି ଆସିକି ପହଞ୍ଚିବେ, ସେଇଟା ଗର୍ଜନ କରିବେ, ତର୍ଜନ କରିବେ। ଏଠି କହୁଛନ୍ତି ତୟୋ ନିବିନ୍ନ ହୃଦୟ ତର୍ଜନେ ଜାତ ବେପୁତୁ, କମ୍ପମାନ ହଉଥିବ ବ୍ୟକ୍ତି ଆଉ ହୃଦୟ ପୁରା କମ୍ପମାନ ହଉଥିବ ଆଉ ତର୍ଜନ କରୁଥିବେ, ଏଇ ପାପ କରିଛୁ ନା, ଏଇ କାମ କରିଛୁ ନା, ଚାଲ ନରକକୁ। ସେତେବେଳେ ପାପୀର କଣ ଅବସ୍ଥା ହଉଥିବ? ଏଠି କହୁଛନ୍ତି ଏ ତର୍ଜନରେ ବେପୁତୁ ଥୟକୁ ଥରୁଥିବ, କିନ୍ତୁ ଏଠୁ ଏ ପିଲା ବସ ଚୁପ କିଣେ, ପଥି ସୋଭି ଭକ୍ଷ୍ୟମାଣ, ଯେଉଁ ଯମଦୂତର ପଥକୁ ଯମରାଜ ଏଇଠୁ ଯମ ଦରବାରକୁ ଯାଉଥିବ, ଯେଉଁ ରାସ୍ତା ଦେଇକି ଯାଉଥିବ, ସୋଭି କୁକୁରମାନେ କ'ଣ କରୁଥିବେ, ପଛରୁ ଭୋକି ଭୋକିକି ତାର ମାଂସ ଖାଉଥିବ ଟାଣିକି। ପଥି ସୋଭି ଭକ୍ଷ୍ୟମାଣ ଆର୍ଥ ଅଘସ୍ୱ ସ୍ୱମ ଅନୁସ୍ମରଣ, ଆରେ ମୁଁ ଏଇ ପାପ କରିଛି, ଯମଦୂତମାନେ କହୁଥିବେ ତୁ ଏଇ ପାପ କରିଛୁ, କୁକୁର ଆଣି କୁକୁର ଧାଇଁ ଧାଇଁ ଯାଇ ପଛରୁ ଖାଉଥିବ। କୁକୁର ବି ଯମରାଜଙ୍କର ଗୋଟେ ଚେଲା, ଆଜିକାଲି ଦେଖୁନାହାନ୍ତି ପୋଲିସ ରଖିଛି ନା କୁକୁରକୁ, ପୋଲିସ ବି କୁକୁର ରଖିଛି, ଯମରାଜଙ୍କର ଚେଲା, ସିଏ ବି ଶୁଙ୍ଘି କହିଦେଉଛି ଏ ଚୋର ବୋଲି। ଏ କୁକୁର ମାନନ୍ତି, ଏ ଭୟଙ୍କର କୁକୁର ମାନେ, ଏମାନେ ଧାଇଁ ଧାଇଁକି ବ୍ୟକ୍ତିର ଯାତନା ସ୍ୱରୂପ କାମୁଡ଼ି ଖାଉଥିବେ ଆଉ ନିଜର ପାପ ଗୁଡ଼ିକୁ ସବୁ ସ୍ମରଣ କରୁଥିବ ବ୍ୟକ୍ତି। ଆଉ ଦଣ୍ଡ କଣ? ପରିତର୍କ ଦାବାନାଲନିଲେ ସନ୍ତପ୍ୟମାନ ପଥି ତପ୍ତ ବାଲୁକେ କୁଚ୍ଛ୍ରେଣ ପୁଷ୍ଟେ କଷାୟା, କୁଚ୍ଛ୍ରେଣ ପୁଷ୍ଟେ କଷାୟା ଚ ତାଡ଼ିତ ଚଲତି ଅସକ୍ତ ପି ନିରାଶ୍ରମ ଉଦକେ। ନବା ଭିତରେ ଏଇଠୁ ଯମରାଜଙ୍କର ଦରବାରକୁ ଯମପୁରକୁ ଯିବା ଭିତରେ ଦୁଇଟା ଜିନିଷ କରାଯିବନି, ପାଣି ବିଲକୁଲ ଦିଆଯିବନି। ଏଠି ତ ପୋଲିସ ପାଇବା ପାଣି ପିଇବାକୁ ଦେବ, ସେ ପାଣି ଦେବେ, ଆଉ ରେଷ୍ଟ ସିଟ୍ କେଉଁଠି ନାହିଁ, ବସିବା ପାଇଁ ଜାଗା କେଉଁଠି ନାହିଁ, ଆଶ୍ରମ ସ୍ଥାନ ନାହିଁ। ଅବସ୍ଥା କ'ଣ ନା, କ୍ଷୁତ୍ରୁଟ ପରିତେ ଅର୍କ ଦାବା ନହେଲେ କ୍ଷୁତା ତୃଷ୍ଣ ଲାଗୁଥିବ, ଯେଉଁ ପଥରେ ଆପଣଙ୍କୁ ନିଆଯିବ ଏବେ ବି ସେ ପଥ ଅଛି। ଆପଣ ଭାବନ୍ତୁ ନା ଆମେ ଗଲେ ଜାଣି, ଆପଣ ଏହା ଉପରକୁ ପଳାନ୍ତୁ, ଏ ଆପଣ ପଳାଉନାହାନ୍ତି ରଷିଆ ଟିକେ ହିମାଳୟ ଆଡ଼କୁ, ସେଠି ତ ନର୍କର ଦ୍ୱାର ଭଳି କେତେ ଯନ୍ତ୍ରଣା, ସେଠି ଶୀତ ବହୁତ କଷ୍ଟ, ଏ ସ୍ଥାନ ଅଛି ଭଗବାନଙ୍କର ଯିବାର ପଥ ଅଛି, ସେ ରାସ୍ତା ଦେଇକି ନିଆଯିବ, ଯେଉଁ ରାସ୍ତାରେ କ୍ଷୁଧା ତୃଷ୍ଣା ଲାଗୁଥିବ ଏବଂ କ୍ଷୁଧା ତୃଷ୍ଣା ଭିତରେ ଜଳ ଦିଆଯିବନି କି ରେଷ୍ଟ ସିଟ୍ ନାହିଁ, ଆଉ ତପ୍ତ ପଥି ବାଲୁକା ଯେଉଁ ରାସ୍ତାରେ ନିଆଯିବ ଚଲେଇ ଚଲେଇ ଖାଲି ପାଦରେ, ଏଠି ଜୋତା ପିନ୍ଧା ହେଇଛି ସେଠି ଖାଲି ପାଦରେ ଯିବାକୁ ପଡ଼ିବ, ଖାଲି ପାଦରେ ତପ୍ତ ବାଲୁକା, ବାଲୁକା ଗୁଡ଼ା ଅର୍କ ଦାବା ନଲେଇ ଦୁଇଟା କିରଣ, ସୂର୍ଯ୍ୟଙ୍କର ପ୍ରଚୁର କିରଣରେ ବାଲି ତାତିଥିବ, ସେଥିରେ ଟାଣି ଘୋଷାରେ ନିଆ ହଉଥିବ, ଆଉ ଦୁଇ ସାଇଡ୍ରେ ଦାବାନଳ ଅନିଲେ ସନ୍ତପ୍ୟମାନ, ଦୁଇ ସାଇଡ୍ରେ ଦାବାନଳ ପବନ ଆଣି ବୋହୁଥିବ, ଅଗ୍ନି ଜଳୁଥିବ, ବଣରେ ଅଗ୍ନି ଜଳିଲେ ଯେଉଁ ପବନ ଆସେ ସେ ପବନ ଜଳୁଥିବ, ତଳେ ଆଣେ ତାପ, ଉପରେ ସୂର୍ଯ୍ୟ କିରଣ, ତଳେ ବାଲୁକା ତାତିଛି, ୟା ଭିତରେ ପୁଣି ଏତିକି ଦଣ୍ଡ ନାହିଁ, କୁଚ୍ଛ୍ରେଣ ପୃଷ୍ଠ ଯସାୟ ଆସ ତାଡ଼ିତ ଚର୍ମ, ସେତ ସ୍ୱାମୀ କହୁଛନ୍ତି ଚର୍ମ ରଜୁଆ ପୃଷ୍ଠେ ତାଡ଼ିତ ଚଲିତୁମ୍ ଅସମର୍ଥାପି କଷ୍ଟେନ ଚଲତି। ଚର୍ମ ରଜୁରେ ବାଢ଼ୁଥିବେ ଯମଦୂତମାନେ, ଚାଲିବା ପାଇଁ ଅଶକ୍ତ ହଉଥିବ, ଖାଇନଥିବ, ସେଥିରେ ସିଏ ଚାଲିପାରୁନଥିବ, ତାକୁ ଜବରଦସ୍ତି ନେଉଥିବେ ଯମଦୂତ। ଇଏ କୌଣସି କଳ୍ପନା ଭାବିବେନି, କାରଣ ଏ ପ୍ରବଚନ ଯେତେବେଳେ ହଉଥିଲା କେହି ଜଣେ ବି ସେଠି ପାପି ନଥିଲେ, ଭଗବାନ ତ ପ୍ରବଚନ ଦେଉଛନ୍ତି, ମା ଶୁଣିଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରୀକ୍ଷିତ ମହାରାଜ ଶୁଣିଛନ୍ତି, ଭଗବାନ ପରଶୁରାମ ବି ସେଠି ଥିଲେ, ବେଦବ୍ୟାସ ବି ଥିଲେ, ଗଙ୍ଗା କୂଳରେ ପ୍ରବଚନ ହେଉଛି, କେହି ପାପି ନଥିଲେ, ପାପିଙ୍କୁ ଡରେଇବା ପାଇଁ କୁହାଯାଉନି, ଲୋକମାନେ କୁହନ୍ତି ହଁ ବାବାମାନେ ଡରିବା ପାଇଁ ସବୁ ଭାଗବତଟା ଲେଖିଦେଇଛନ୍ତି ନା, ସେତେବେଳେ କିଏ କାହିଁକି ଡରେଇ ହଉଥିଲେ, ବ୍ୟାସଦେବ ସେତେବେଳେ ପାପି ନଥିଲେ, ସେ କାହିଁକି ଏଇଟା ରଚନା କଲେ, ଏ ସତ୍ୟ ବସ୍ତୁ। ତତ୍ର ତତ୍ର ପତନ୍ଶ୍ରାନ୍ତ ମୂର୍ଚ୍ଛିତ ପୁନରୁତ୍ଥିତ ଯଥା ପାପିୟ ସାମ୍ନିତ ତର ସାଜମ ସାଧନମ୍। ହେ ମା, ତତ୍ର ତତ୍ର ପତନ୍ଶ୍ରାନ୍ତ, କ୍ଷୁଧା ଲାଗିଲାଣି, ତୃଷ୍ଣା ଲାଗିଲାଣି, ଦୁଇ ସାଇଡ୍ରେ ନିଆଁ ଜଳୁଛି, ଉପରେ ସୂର୍ଯ୍ୟ କିରଣ, ତଳେ ବାଲି ତାତିଛି, କ୍ଷୁଧା ତୃଷ୍ଣାରେ ଶ୍ରାନ୍ତ ହେଇଯାଇଥିବ, ଭୂମିରେ ମୂର୍ଚ୍ଛା ହେଇକି ପଡ଼ୁଥିବ, ମୂର୍ଚ୍ଛିତ ପୁନରୁତ୍ଥିତ, ଜମ୍ମୁ ତୁମେ ପୁଣି ବାଡ଼ଉଥିବେ ଚାବକରେ, ଉଠ ଉଠୁଥିବ, ଏବଂ ଯଥା ପାପିଆସାମ ନିତମ ତରସା ଜନସାଧାରଣ, ଅତି ଶୀଘ୍ର ତାକୁ ନେଇ ଯମଙ୍କ ଦରବାରରେ ପହଞ୍ଚେଇଦେବେ। ଆଚ୍ଛା, ଏଇଠୁ ଯମଦୂତଙ୍କର ଯମରାଜଙ୍କର ଦରବାର କେତେ ଯମାଳୟ? ମୁଁ ଆଗରୁ ଆସିଥିଲି 3 ଦିନ, ଏଇଠି ହେଇଥିଲା 3 ବର୍ଷ ହେଇଥିଲା, ମୁଁ ଭୁଲ କହିଦେଇଥିଲି, ଯଦି ଆପଣମାନେ କି ସ୍ମରଣ ରଖିଥିବେ, ମୋର ଗୋଟେ ଅଭ୍ୟାସ ହେଇଯାଏ ତ ମୁଁ ତାକୁ ଭୁଲରେ କହିଦିଏ। 99,000 ଆଗରୁ କହୁଥିଲି, ଆକ୍ଚୁଆଲି 99,000 ଯୋଜନ। ଏଇଠୁ ଯମଦୂତଙ୍କର ଯମରାଜଙ୍କର ଦରବାର ଯମାଳୟ, ଯୋଜନାନାମ ସହସ୍ରାଣି ନବତିଂ ନବଚ ଅଧ୍ୱନଃ ତ୍ରିଭିମୂର୍ତ୍ତେଦ୍ୱାଭ୍ୟଂ ବା ନୀତ ପ୍ରାପ୍ନୋତି ଯାତନା। ଯାତନା ଦେବା ପାଇଁ ଏଠି ତ ବାଟରେ ଏମିତି ନେଲେ ଯାତନା ଦେଇକି, ସେଠି ଯାତନା ଦେବା ପାଇଁ ମାତ୍ର 2-3 ମୁହୂର୍ତ୍ତ ଭିତରେ ଏତେ ବଡ଼ ରାସ୍ତାକୁ, ଯୋଜନାନି ସହସ୍ରାଣି ନବତିଂ ନବଚ ଅଧ୍ୱନ, ନବସହସ୍ରାଣି 90,000, ନବ ଆଉ ନବ ଅଧିକା, 99,000 ଯୋଜନ ରାସ୍ତା ଏଇଠୁ ଯମରାଜଙ୍କର ଯମାଳୟ ଏତିକି ପଥକୁ ନେଇକି ପହଞ୍ଚେଇ ଦିଅନ୍ତି। ଏବଂ ଯାତନା ଆନି ଆହୁ, ଯାତନା ଆଇବ ଆହୁ, ଶ୍ରୀଧର ସ୍ୱାମୀ କହୁଛନ୍ତି, ଏଠି ଚା ମାଟ ଖାଇକି ଗଲେ, ବାଟରେ ଗଲେ ଯେମିତି ପୋଲିସ ଆଗେ ଧରିଲା ବେଳେ ପିଟାପିଟି କରିବ, ତାପରେ ନେଲା ପରେ ପୁଣି ଗୋଟେ ପନିସମେଣ୍ଟ ଅଛି, ଠିକ ସେଇଭଳି ଏ ବାଟର ପନିସମେଣ୍ଟ ଶୁଣିଗଲେ ସେଠି କେତେଟା ପନିସମେଣ୍ଟ, ସଂକ୍ଷେପରେ ବ୍ୟାଖ୍ୟା କରିବି। ଏ ସତ୍ୟ ଆଦିପାନମ ସ୍ୱଗାତ୍ରାଣାମ ବ୍ୟସ୍ତୟିତ୍ୱା ଉଲ୍ମୁକ ଆଦିଭି ଆତ୍ମମାଂସାଦନମ କ୍ୱାପି ସ୍ୱକୃତମ ପରତଃ ଅପିବା। ହେ ମା, ଏ ଜୀବ କେତେ ଦଣ୍ଡ ପାଏ ସେଠି, କେହି ବି ଯଦି ସାଧୁ ଏ ଦଣ୍ଡକୁ ଦେଖିବି ତା ଅନ୍ତର ତରଳିଯିବ, ବହୁତ କଷ୍ଟ ସେଠି। ଏଠି କହୁଛନ୍ତି ଆଦିପନମ ସ୍ୱଗାତ୍ରାଣାମ ବ୍ୟସ୍ତୟିତ୍ୱା ଉଲ୍ମୁକ ଆଦିବି, ଉଲ୍ମୁକ ମାନେ ଜ୍ୱଳନ୍ତ କାଠ, କାଠ ସବୁ ଜଳୁଥିବ, ଏ କାଠ ଜଳୁଥିବ ତା ଭିତରେ ତାକୁ ବାନ୍ଧି ଦିଆଯିବ ପାପିକି, ଚାରିକରେ ଚାରିକରେ କାଠ ଜଳୁଥିବ ତା ଭିତରେ ଠିଆ କରିଦିଆଯିବ, ଏ ଅଗ୍ନି ତାର ମାଂସକୁ ସବୁ ପୋଡ଼ିବ, ଚେତନା ଥିବ, ମନ ଅଛି ନା, ମନରେ ସବୁ ଯାତନା ସରରେ ସବୁ ମନ ରିଆଲାଇଜ୍ କରୁଥିବ। ଏଇ ଦଣ୍ଡ କାହାକୁ ଦିଆଯାଏ? ଯେଉଁମାନେ ମାଂସ ଖାଇଛନ୍ତି, ଏଠି ଏଠି ମାଂସଟା ଟେଷ୍ଟ କରିଛନ୍ତି ନା କେମିତି, କୁକୁଡ଼ା ବ୍ରଏଲର କୁକୁଡ଼ା ଆଉ ଛେଳି ଖାଇଲା ପରେ ନିଜ ମାଂସଟା କେମିତି ଟେଷ୍ଟ ସେ ଜାଣିନାହାନ୍ତି, ନିଜ ମାଂସଟା କେମିତି ଟେଷ୍ଟ, ମଣିଷ ଖାଇବନି ନା, ଖାଇନି ତାଙ୍କୁ, ନିଜ ମାଂସ ନିଜେ ଖାଇନି, ତେଣୁ ତାକୁ ସେଇଠି ଦିଆଯିବ। ଏଠି କହୁଛନ୍ତି ଉଲ୍ମୁକ ଦ୍ୱାରା ଜ୍ୱଳନ୍ତ କାଠ ଦ୍ୱାରା ଚାରିକରେ ବେଷ୍ଟନ କରି ଦିଆଯିବ, ତାକୁ ମଝିରେ ରଖା ଦେଇଯିବ। ଆତ୍ମମାଂସ କ୍ୱାଦନ ଅପି, ଆତ୍ମମାଂସ ଆଦନମ ଅପି, ଆଦନ କ୍ୱାପି, କେହି କେହି ନିଜ ମାଂସକୁ, କ୍ଷୁଦା ତୃଷ୍ଣା ଲାଗିବନି, ଖାଇବାକୁ ଦିଆଯିବନି, ନିଜ ମାଂସକୁ ନିଜେ କାଢ଼ିକି ସେଠି ଖାଇବ। ମଣିଷ ଭୋକ ତ ହଉଛି ଚଣ୍ଡାଳ ନା, ଏ ସତ୍ୟ। ପ୍ରଭୁପା ଆଜି ତାଙ୍କ ଅଭିଜ୍ଞତାରେ ଲେଖୁଛନ୍ତି ପର୍ପଟରେ ଭାବାର୍ଥରେ, ପୂର୍ବତ ମୁଁ ଦେଖିଛି ଯେତେବେଳେ ଭାରତବର୍ଷରେ ଯୁଦ୍ଧ ହେଉଥିଲା, ପେପର ସେତେବେଳେ ମୁଁ ଶୁଣିଛି, ସୈନିକ ମାନେ ସୈନିକମାନଙ୍କୁ ଖାଦ୍ୟ ବି ମିଳିଲାନି ସେତେବେଳେ ତାଙ୍କ କ୍ୟାମ୍ପମାନଙ୍କର, ସେମାନେ ନିଜ ନିଜର ମଳକୁ ନିଜେ ନିଜେ ଖାଇଲେ, ସୈନିକମାନଙ୍କର ଏମିତି ଦଶା ହେଇଗଲା ଭାରତ ପାକିସ୍ତାନ ଯୁଦ୍ଧ ସମୟରେ, କାରଣ ସୈନିକମାନେ ଖାଦ୍ୟ ଯୋଗାଇବା ସମୟ ନାହିଁ, ଆଡ଼େ ଫାଇଟିଂ ଚାଲିଛି ନା, ଏସବୁ ପେପରରେ ବାହାରିଥିଲା। ପ୍ରଭୁପାଦ ପୁରୁଣା ପ୍ରଭୁପାଦ ସୁଭାଷ ବୋଷଙ୍କର ପାଖାପାଖି ଲୋକ ସିଏ ଲେଖିଛନ୍ତି, ଏଇଟା ମିଥ୍ୟା କଥା କାହିଁ ଭାବିବା ଉଚିତ ନୁହେଁ ଯେ ବ୍ୟକ୍ତି ନିଜ ମାଂସକୁ ଖାଇପାରିବ, ଯଦି ନିଜ ମଳକୁ ଖାଇପାରୁଛି କ୍ଷୁଦାରେ କାହିଁ ଖାଇପାରିବ। ଏଇଠି କହୁଛନ୍ତି ଆତ୍ମମାଂସ ଆଦାନ କ୍ୱାପି, କେହି କେହି ନିଜ ମାଂସକୁ ଖାଆନ୍ତି, ସ୍ୱକୃତମ ପର୍ତ୍ତ ପିଇବା, ଆଉ କେହି କେହି ତା ଦେହରୁ ମାଂସକୁ ନେଇ ଖାଆନ୍ତି। ବାପା ତୁ ତ ବହୁତ ଖାଇକି ଆସୁଛୁ, ଦେଖିବା ତୋ ମାଂସଟା କେମିତି ଟେଷ୍ଟ, ତୁ ଭଲ ଭଲ କୁକୁଡ଼ା ଖାଇଛୁ, ଦେଖିବା ତୋ ମାଂସଟା କେମିତି ଟେଷ୍ଟ। ଜମନ୍ତ ମାନେ ବି ସେଠି ନେଇ ପାଟରେ ପକେଇବେ, ଆଉ କେହି ପାପମାନେ ବି ନେଇ ପାଟରେ ପକେଇବେ। ଏବଂ ସବୁଠୁ ବଡ଼ କଷ୍ଟ ହେଉଛି ଜୀବିତ ଅବସ୍ଥାରେ ଆପଣଙ୍କୁ ଦଣ୍ଡ ଦିଆଯିବ, କାରଣ ଆପଣ ଜୀବିତ ଅବସ୍ଥାରେ ଦଣ୍ଡ ଦେଇଛନ୍ତି ନା, ଏଠି ଏଭ୍ରି ଆକ୍ସନ୍ ଇଜ୍ ଇଟ୍ସ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ଯଦି ଏଇଟାକୁ ଲେଖିକି ଡାରୁଇନ୍ ନା ନ୍ୟୁଟନ୍, ନ୍ୟୁଟନ୍ ଏଇଟାକୁ ଲେଖିକି ନ୍ୟୁଟନ୍ ଯଦି ନୋବେଲ ପୁରସ୍କାର ପାଇଲେ, ତାହେଲେ ସେଇ ପ୍ରିନ୍ସିପଲ୍ଟାକୁ ତୁମେ ଏଠି କୁହ, ଭାଗବତକୁ ନୋବେଲ ପୁରସ୍କାର ଦିଅ, ଦେଶ ଦେବ, ତୁମେ ଯଦି ସମାନ କ୍ରିୟାର ସମାନ ଏବଂ ପ୍ରତ୍ୟେକ କ୍ରିୟାର ସମାନ ଏବଂ ବିପରୀତ ପ୍ରତିକ୍ରିୟା ଅଛି, ଏଇଟା କାହିଁକି ହବନି? ତୁମେ ଗୋଟେ ଜୀବକୁ ବଞ୍ଚିତ ଅବସ୍ଥାରେ ମାରିଛ, ତୁମର କି ରାଇଟ୍ସ ଅଛି ତା ମାରିଛ? ତୁମକୁ ସେଭଳି ବଞ୍ଚିତ ଅବସ୍ଥାରେ ମରାହବ ନିଶ୍ଚିତ? ତୁମେ କହିବ ଆମେ ସାଇନ୍ସଟାକୁ ଆମେ ଯାହା ତିଆରି କରିବୁ ଆମ ଆମ ସୁବିଧା ଲାଗି ସେଟା ମାନିବୁ, କାହିଁ ମାନିବ? ତୁମେ ତୁମ ମନ ଇଚ୍ଛା ମାନିବ ନା? ତୁମେ ଯେମିତି ଯେଉଁ ନିୟମ ତିଆରି କରୁଛ ସେଇ ନିୟମଟା ବର୍ତ୍ତମାନ ଲାଗୁ କର। ମାଛ ମାଂସ ଖାଇବ ନା? ଠିକ ଅଛି, ମାଂସ ଖାଇବା ପାଇଁ ଚାହୁଁଛ, ପଶୁଟାକୁ ମରିବାକୁ ଦିଅ, ପଶୁ ମରିଯାଉ, ତାପରେ ତୁମେ ଖାଉନା? କୁକୁର ଯେମିତି ଖାଉଛ ଖାଅ, ସେମିତି ବଞ୍ଚିତ ଅବସ୍ଥା ତା ପାଇଁ ମାରିକି ଆଣୁଛ। ମାଛ ପାଣି ଭିତରେ ଅଛି, ହଁ ସେ ମରିଯାଉ, ତାର ବୟସ ହେଲେ ମାଛ ମରିବ, ମାଛ ସବୁଦିନ ରହିନି, ମାଛର ଆୟୁଷ ଅଛି, ଭାଗବତରେ ସବୁ ଆୟୁଷ ଲେଖା ହେଇଛି, ମାଛ ମରିଯିବ, ତାପରେ ତୁମେ ଗିଧ ଭଳିଆ କ'ଣ ଚିଲ ଭଳିଆ ଉଠେଇକି ପାଣିରୁ ଆଣି ଖାଅ, ସେତେବେଳେ ତୁମକୁ ମଣିଷ କୁହାଯିବ, ତୁମେ ଚିଲ କୁହାଯିବ, ନହେଲେ ଆଉ କିଛି କୁହାଯିବ, ସେମିତି ଖା। ବଞ୍ଚିତ ଅବସ୍ଥାରେ ଗୋଟେ ଜୀବକୁ ମାରିବାର ତୁମର କି ଅଧିକାର ଅଛି? ତୁମେ ଗୋଟେ ଜୀବ ସୃଷ୍ଟି କରିଛ କି? ଏଇ ଜ୍ଞାନ ହେଲା ପରେ ବି ତୁମେ କେୟାରଲେସ୍, ତୁମେ ଶୁଣୁନ, ତୁମକୁ ସେଭଳି ଦଣ୍ଡ ଦିଆଯିବ। ଏଭ୍ରି ଆକ୍ସନ୍ ଇଜ୍ ଇଟ୍ ସିକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, କାଟିପାରିବନି ତୁମେ, ସେ ପ୍ରିନ୍ସିପଲ୍ ଫଲୋ କରିବାକୁ ପଡ଼ିବ। ତୁମେ ଏଠି କହୁଛନ୍ତି ଜୀବତ ଚନ୍ଦ୍ରାଭ୍ୟୁଧାର ସ୍ୱଗୃଧେ ଜମ ସାଧନେ ସର୍ପ ବୃଷିକା ଦଂଶ ଆଦ୍ୟ ଦଶତ ଭିଚ ଆତ୍ମ ବୈଶସମ। ଆତ୍ମ ବୈଶସମ, ଏତେ ପୀଡ଼ା ହୁଏ, ସିଭିୟର ପେନ୍, କାହିଁକି ବଞ୍ଚିଥିବା ଅବସ୍ଥାରେ ଜୀବତ ଜୀବିତ ଥିବା ଅବସ୍ଥାରେ ଅନ୍ତଚ ଅଭ୍ୟୁଧାର, ତୁମର ଅନ୍ତ ଗୁଡ଼ାକ ସବୁ ଟାଣିକି ନେଇଯିବି, ବଞ୍ଚିଥିବ ତୁମେ ଦେଖୁଥିବ ଯତ୍ନା ସରଳ ମାଇଣ୍ଡ ସବୁ ରିଏଲାଇଜ କରୁଥିବ, ଆଚ୍ଛା ମୁଁ ଏଇ କର୍ମ କରିଥିଲି ନା। ଜୀବତ ଅନ୍ତ ଅଭ୍ୟୁଧାର ପୁଲିଙ୍ଗ ଆଉଟ୍ କାଢ଼ିକି ନେଇଯାଏ, ସୋ କିଏ ସୋ କୁକୁର, କୁକୁର ମାନେ ଆସିବେ ଝାମ୍ପିକି ପେଟରୁ ମାଂସ ପୁଳେ ଟାଣିକି ନେଇ ପଡ଼ିବ, ଗିଧ ମାନେ ଆସିବେ ସୋ ବୃଦ୍ଧେ ଜମ ସାଧାରେ, ଜମଙ୍କର ଲୋକରେ ବୃଦ୍ଧମାନେ, ବୃଦ୍ଧମାନେ କ'ଣ ଆମର ସାରଗୁଣା, ସେ ଜୀବ ବି ଆଜିକାଲି ନାହିଁ, ବଡ଼ ଶାନ୍ତ ଜୀବ, ଯମରାଜଙ୍କର ଦୂତ ସେମାନେ, ଇଏ ତ କଳିଯୁଗର ଲୋକ ଯମରାଜଙ୍କର ଦୂତ ହେଲେଣି, ତାଙ୍କ ଦୂତ କ'ଣ ଆଉ ଦରକାର? ସେ ମଣିଷ ଏମିତି ଯେଉଁ ମୋବାଇଲ ଟାୱାର ବାହାର କରିଛି, ଟାୱାର ଯୋଗୁଁ ସେମାନେ ବଞ୍ଚୁନାହାନ୍ତି, ବହୁତ ସୂକ୍ଷ୍ମ ସରଳ ପଶୁ ଅଛନ୍ତି ଯେଉଁମାନେକି ବହୁତ ସାହାଯ୍ୟ କରିଥିଲେ ପ୍ରକୃତିକୁ, ଏ ମଣିଷ ଏତେ ଏ ବିଷୟ ବାର୍ତ୍ତାରେ ତାର ଏତେ ପ୍ରଲୋଭନ ଆସିଲା, ଏ ଯେଉଁ ଟାୱାର ସବୁ ତିଆରି କଲା ନା, ଟାୱାରରେ ବର୍ତ୍ତମାନ ବହୁତ ପକ୍ଷୀ ଆପଣ 10 ବର୍ଷ ଭିତରେ ଦେଖିବା ପକ୍ଷୀକୁ ଦେଖିବାକୁ ପାଇବେନି, କେବଳ କିଏ ରହିବେ, ଚାଣ୍ଡାଳ ପକ୍ଷୀ ରହିବେ, ପକ୍ଷୀ ନାମ କାକ ଚାଣ୍ଡାଳ, ଇଏ କେବଳ ବଞ୍ଚିବେ, ଆଉ କେହି ବଞ୍ଚିବେନି, ସବୁ ମରିଯିବେ ପକ୍ଷୀ ଗୁଡ଼ା, କୋଇଲି ହଳଦୀ ବସନ୍ତ, କେତେ ସୁନ୍ଦର ସୁନ୍ଦର ପକ୍ଷୀ, ଯେଉଁମାନେ ସେମାନେ ଅଣ୍ଡା ଫୁଟି ବର୍ତ୍ତମାନ ସବୁ ଟେଷ୍ଟରେ ଦେଖାହେଉଛି, ସେମାନେ ଅଣ୍ଡା ଫୁଟେଇ ପାରୁନାହାନ୍ତି, କାହିଁକି ଜାଣିଛନ୍ତି କି? ଯେଉଁ ମ୍ୟାଗ୍ନେଟିକ୍ ୱେଭ୍ସ ଚାଲିଛି ନା ବାୟୁରେ, ଯେଉଁ ଆମେ ମୋବାଇଲରେ କଥାବାର୍ତ୍ତା କରୁଛେ, ଏଇଟା ଗୋଟେ ବାୟୁରେ ସଂଘର୍ଷ ଚାଲିଛି ନା, ଏଇଟା ଗୋଟେ ଶକ୍ତି ଅଛି, ପଇଡ଼ମାନେ ଦେଖୁଛନ୍ତି ନା କେମିତି ଦାଗ ଦାଗ ହେଇଯାଉଛି ସବୁ, ସବୁ କିଛି ରହିବନି ଆଉ କିଛି ଦିନ ପରେ। ବିଦେଶରେ ମୁଁ ଦେଖିଛି, ବିଦେଶରେ ଏତେ ମୋବାଇଲ ଲୋକମାନେ କଥାବାର୍ତ୍ତା, ମୋବାଇଲ ସମସ୍ତଙ୍କର ଅଛି, ସେମାନେ ଫାଲତୁ ଟକ୍ କେବେ କରନ୍ତି, ଅନ୍ନେସେସରି କଥା, ଯେତିକି କଥା କଥା କହିଲେ ବାହାରିଛି, ଆଉ ମଣିଷରେ କୁଆଡ଼େ ଝାଡ଼ା ଗଲୁଣି କି, ଖାଇଲୁଣି କି, ଶୋଇଲୁଣି କି, କ'ଣ କରୁଛୁ, ଚାଲା ଫାଲତୁ ଟକ୍, ଆଉ 90% ଟକ୍ କେବଳ ଏ ବାୟୁମଣ୍ଡଳଟା ଦୂଷିତ ହେଉଛି କାହିଁକି, ଏ ପୁଅ ଝିଅଙ୍କର କଥାରେ, ଯଦି ପ୍ରତି ମୋବାଇଲ କମ୍ପାନୀଙ୍କ ନିକଟରୁ ଅଣାଯାଏ ଡାଟା, କେଉଁଟା ବେଶୀ କେଉଁମାନେ କଥାବାର୍ତ୍ତା ହେଉଛନ୍ତି ସେଇଟା କହିଲେ, ବିବାହ ଅବିବାହିତ ପୁଅ ଅବିବାହିତ ଝିଅ, ସେଇ ବାୟୁ ବାୟୁମଣ୍ଡଳ ସେଇ ତରଙ୍ଗଟା ଯାଉଛି, ବାୟୁମଣ୍ଡଳ ହରିଣାମର ତରଙ୍ଗ ନାହିଁ, ଆଉ ସେଠି ଯେ ବଞ୍ଚିବ ତା ଅବସ୍ଥା କ'ଣ, ଏ ବାୟୁମଣ୍ଡଳ ବର୍ତ୍ତମାନ ଏ ଅବସ୍ଥା ହେଇଛି, 90% ଟକ୍ କେବଳ ନନ୍ସେନ୍ସ ଟକ୍, ଆଉ ସେଇମାନେ ସେଇ ନାରୀମାନେ ଗର୍ଭଧାରଣ କରିବେ, ସେମାନଙ୍କ ନିକଟରୁ ଯେଉଁ ସନ୍ତାନ ଆସିବେ ସେ କ'ଣ ସମାଜକୁ ଅବଦାନ ଦେବ ଚିନ୍ତା କରନ୍ତା ଆପଣ, ଇଏ ବର୍ତ୍ତମାନ ସମାଜର ସଂସ୍କାର, ଆକୁ କେବଳ ପରିବର୍ତ୍ତନ କରିପାରିବେ କେବଳ ଯଦି ସବୁ ଯୁବକ ଯୁବତୀଙ୍କୁ ଆଣିକି ବସା ହବ ଭାଗବତ କ୍ଲାସରେ, ଏ ସବୁ କଲେଜ ଇନଷ୍ଟିଚ୍ୟୁସନ୍ ସବୁ ବନ୍ଦ କରାଯିବ, ଆମର ଭକ୍ତ ଯଦି କେହି ବି ଚିଫ୍ ମିନିଷ୍ଟର ହୁଅନ୍ତା ତାକୁ 5 ବର୍ଷ ପାଇଁ ଆମେ କେବଳ କୁହନ୍ତୁ ସବୁ ଇଞ୍ଜିନିୟର କଲେଜ ଆଗେ ବନ୍ଦ କର, ସମସ୍ତଙ୍କୁ ଆଣି ଭାଗବତ କ୍ଲାସରେ ବସା, ସେ ଶୁଣନ୍ତୁ ତାଙ୍କ, ଆରେ ବିବାହ ଚରାଇ କ'ଣ କରିବେ ତାଙ୍କ ଜୀବନରେ, କଳିଗୋଳ ଲାଗି ଦେଖୁନା, ଡାଇଭର୍ସ ସବୁ ଡାଇଭର୍ସ, ବିବାହ ପଡ଼ିବେ ଜାଣନ୍ତି ନା, ବିବାହ ହେବା କ'ଣ, ବିବାହ ହେବା ଭଲ ଜିନିଷ, ଟ୍ରେଣ୍ଡ ଅପ୍ କରିବା ଦରକାର, ଟ୍ରେଣ୍ଡ ଅପ୍ ହେବା ଦରକାର, ସେ ନିଜେ ନିଜ ଭଲ ପାଇବି ବାହିତେ ପୁଣି କାମଡ଼ା କାମଡ଼ି କୁକୁର ଭଳିଆ ଲାଗି ତାଙ୍କ ଜୀବନ ନଷ୍ଟ କରିବେ, ପିଲା ଛୁଆ ବି ହତାଶ ହେବେ, ବାପା ମା' ତେମିତି କୋଡ଼ିଗୁଡ଼ା ଲାଗୁଛନ୍ତି, ଆଉ ପ୍ରାକ୍ଟିକାଲ ତାଙ୍କ ଭବିଷ୍ୟତକୁ ନଷ୍ଟ କରୁନି, ସେ ମଣିଷ ଜୀବନ ଗୋଟିଏ ଭୋଗ ବି କରିପାରୁନାହାନ୍ତି, ସେ ଗୃହସ୍ଥ ପ୍ରବଚନ ଶୁଣିବା ଦରକାର ଭାଗବତରେ ଗୃହସ୍ଥ କେମିତି ହବ, କାରଣ ଆଶାଟା ରହିଛି କେବଳ ବିବାହ ସୁଖ ପାଇବୁ ନା, କେତେ ସୁଖ ପାଇପାରିବୁ, ଦୁଇଟା ଅସୁର ଯଦି ଗୋଟେ ଜାଗାରେ ହେଲେ ସେ କାମଟା କାମଟା ଲାଗିକି ନାହିଁ, ସ୍ତ୍ରୀ ଗୋଟେ ଅସୁର ସ୍ୱାମୀ ଗୋଟେ ଅସୁର, ଏସବୁ ଅସୁର ମନୋଭାବ ନା ତାଙ୍କର, ସେ ଚାହୁଁଛି ମୁଁ ତା କତୁରୁ କେମିତି ଫାଇଦା ଉଠେଇବି, ସ୍ୱାମୀକୁ କମ୍ ସେବା ଦେବେ କିନ୍ତୁ ବେଶୀ ଫାଇଦା ଉଠେଇବି, ସ୍ୱାମୀ ଚାହିଁବ ମୁଁ ସ୍ତ୍ରୀକୁ କମ୍ ସାଟିସ୍ଫାଏ କରିବି କିନ୍ତୁ ବେଶୀ ଫାଇଦା ଉଠେଇବି, ଆଉ ଦୁଇଟା ଅସୁର ଗୋଟେ ଜାଗାରେ କାମଟା କାମଟା ଲାଗିବ, କ'ଣ ଘର ଭାଙ୍ଗିଗଲା ଛୁଆ ପିଲା ନଷ୍ଟ ହେଲେ ମଦ ମାଂସ ଖାଇ ସେ ସବୁ ନର୍କୁଦ ଭାଗବତ ବହୁତ ଜୀବନରେ ଯଦି କେବଳ ସାଧୁମାନେ ବର୍ତ୍ତମାନ କିଛି ବିଜନେସ୍ କରିବା ଦରକାର ନାହିଁ, ମୋର ତ ଉଦ୍ଦେଶ୍ୟ ଏଇଆ 10-50 ବର୍ତ୍ତମାନ ବାହାରିବା ଦରକାର, କେବଳ ହରି କଥା ଶିଖିବେ, ସାଧୁଗୁରୁଙ୍କୁ ପ୍ରାର୍ଥନା କରିବେ, ପ୍ରଭୁବାଦଙ୍କୁ ପ୍ରାର୍ଥନା କରିବେ, ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା କରିବେ, ଭାଗବତକୁ ପ୍ରାର୍ଥନା, ପ୍ରଭୁ ବର୍ତ୍ତମାନ ସମୟରେ କେବଳ ଆମକୁ କରୁଣା କରନ୍ତୁ, ଏ କଥାଟା ପ୍ରଚାର ହଉ ସମାଜ, ଆଉ କିଛି ଉପାୟ ନାହିଁ, ଆଉ ରକ୍ଷାର କୌଣସି ପ୍ରଶ୍ନ ନାହିଁ, ପ୍ରଚାର ନ କଲେ ଲୋକମାନେ ନ ଜାଣିଲେ ହବନି, ଏବଂ ଏଇଠି ସେ କଥା କହୁଛନ୍ତି ସୋ ବୃଦ୍ଧେ ଜନସାଧାରଣ, ବୃଦ୍ଧ କଥାରେ ମୁଁ କହୁଥିଲି ସେଣେ ଯାଇଥିଲି, ବୃଦ୍ଧମାନେ ସାର୍ଗୁଣାମାନେ ସବୁ ଟାଣି ବଞ୍ଚିଥିବା ଅବସ୍ଥାରେ ଟାଣିକି ସବୁ ନେଇ ଖାଇବେ, ଆଉ ଦଂଶନ କିଏ କରିବେ ବଞ୍ଚିଥିବା ଅବସ୍ଥାରେ, ସର୍ପ ବୃଶ୍ଚିକ ଦଂଶ ଆଦି, ଦଂଶ ମାନେ ଡାଉଁଶ, ଏଇ ଯେଉଁ ଆମର ଦଂଶକ ଅର୍ଥ ସବୁ ଯିବେ, ମଶା ମାଛି ସର୍ପ ବୃଶ୍ଚିକ ଏମାନେ ସବୁ କାମୁଡ଼ୁଥିବେ, ଆଉ ବହୁତ ପୀଡ଼ା ହେଉଥିବ, ଆଉ କ'ଣ କରାଯାଉଥିବ, ଚାରି ପ୍ରକାର ଦଣ୍ଡ କଥା କହୁଛନ୍ତି, ଚାରି ପ୍ରକାର ଦଣ୍ଡ, ଶୁଣ 28 ପ୍ରକାର ଦଣ୍ଡର ବର୍ଣ୍ଣନା ସହସ୍ର ଦଣ୍ଡ ଅଛି, 28 ପ୍ରକାର ନର୍କର ବର୍ଣ୍ଣନା ପଞ୍ଚମ ସ୍କନ୍ଧ 26 ଅଧ୍ୟାୟ ଅଛି, ଏଠି ମାତ୍ର ଚାରି ପ୍ରକାର ଦେଇ କଥାକୁ ସାରୁଛନ୍ତି, କହିଲେ ମା କ'ଣ ସେ ଦଣ୍ଡ କଥା ଯିବୁ, ମୁଁ କହିଲି ନର୍କକୁ ଗଲେ ବହୁ ଦଣ୍ଡ ପାଇବ, କେଉଁ 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 ଅଙ୍ଗ ଅବୟବଶ ଅବୟବ ଗୁଡ଼ାକ ଅଙ୍ଗ ଗୁଡ଼ାକ ସବୁ ଅସ୍ତ୍ର ଦ୍ୱାରା କଟା ହେଉଥିବ, କାହାର କାହାର, ଆଉ କାହାର କାହାର ଶରୀରକୁ ଗଜା ଦିବ୍ୟ ବିଦାପନମ, ହାତୀ ଦ୍ୱାରା ହସ୍ତି ଦ୍ୱାରା ତାର ଶରୀରକୁ ଚୂର୍ଣ୍ଣୀଭୂତ କରାଯାଉଥିବ, ପାତନମ ଗିରିଶୃଙ୍ଗେ ଦିଓ, ସେଠି ମାଉଣ୍ଟେନ୍ ଅଛି ପର୍ବତ ଉପରୁ ନିଆଯାଇକି ହଜାର ହଜାର ଯୋଜନ ଉପରୁ ଖସା ହେଉଥିବ, ରୋଧନମ ଅମ୍ବୁ ଗର୍ତ୍ତେ, କାହାକୁ ପାଣି ଭିତରେ ବୁଡ଼େଇକି ରଖା ହେଇଥିବ, କାହାକୁ ଗର୍ତ୍ତ ଭିତରେ ରଖା ହେଇଥିବ ବନ୍ଦ କରିକି, ଏଇଭଳି ସବୁ ଦଣ୍ଡ ଅଛି, ଦଣ୍ଡ ସବୁ ତ ବହୁତ ଅଛି, ଯେଉଁମାନେ ମଦ୍ୟପାନ କରୁଛନ୍ତି, ଯେଉଁମାନେ ମାଂସ ଭୋଜନ କରୁଛନ୍ତି, ତାଙ୍କ ଦଣ୍ଡ ସବୁ ଅଛି, ଆଉ ପୁଅ ଝିଅ ଯେଉଁ ପରସ୍ପରକୁ ଭଲ ପାଇବ, ଭଲ ବିବାହ ନ ହେଇକି ଯେଉଁ ସମ୍ପର୍କ, ତାଙ୍କର ବି କାହିଁ ଦଣ୍ଡ ଅଛି, ସବୁ ଦଣ୍ଡ ଭାଗବତରେ ରଚନା ହେଇକି ରହିଛନ୍ତି, ଇଏ ଗଲେ ଜାଣିବେ ସେଠି ସବୁ, ଏବେ ଜଣେଇଲେ ବି ସାଧୁଙ୍କର ସେ ଶୁଣିବେନି, ଇଏ ତ ବାବା ଝିଅ ବାହାର ହେଲାନି, ଆୟା ଜୀବନକୁ ନଷ୍ଟ କଲା, ଇଆ ସିଏ ଘର ଭାଙ୍ଗିବା ବୁଦ୍ଧି କରୁଛି, ଲୋକମାନେ ଏହା ହିଁ କହୁଛନ୍ତି, ଏ କ'ଣ ସଂସାର, ନା ଭାଇ ଆମେ ଚାହୁଁନୁ ଆପଣ ବିଭାଚରା ହୁଅନ୍ତୁ, କିନ୍ତୁ ଭଗବାନ ବହୁତ ବହୁତ ବଡ଼ ବଡ଼ ସଂସାରୀ ଦ୍ୱାରା ତାଙ୍କର ଅନୁଭୂତିକୁ ଭାଗବତରେ କହିଛନ୍ତି, ବହୁତ ବଡ଼ ସଂସାରୀ, କଶ୍ୟପ ଗୋଟେ ବଡ଼ ସଂସାରୀ କିଏ ଅଛନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ସବୁବେଳେ ବଡ଼ ଋଷି, ଶୁଣିବେ କେତେବେଳେ ତାଙ୍କର କଥା, କିନ୍ତୁ ସବୁ ଅର୍ଧେକ ଜୀବନର ଅର୍ଧେକଠୁ ଅଧିକ ସମୟ କେବଳ ଭଗବାନଙ୍କ ଭଜନରେ ଲଗେଇଛନ୍ତି, ଭଜନରୁ ଉଠିବେ ମାନେ ସ୍ତ୍ରୀ ଆସିକି ପ୍ରୋବ୍ଲେମ ଗୋଟେ ତିଆରି କରିଦେଇଥିଲେ, ଦ୍ୱିତୀୟ ଆସିକି ଜଣେ କହୁଛନ୍ତି ମୋତେ ଗୋଟେ ପୁତ୍ର ଦିଅ ମୁଁ ଇନ୍ଦ୍ର କୁମାରୀ, କ'ଣ କରିବି, ଇଏ ସଂସାର, ସଂସାର ମାନେ ପ୍ରୋବ୍ଲେମ, ୱିଦାଉଟ୍ ଇନ୍ଭିଟେସନ୍ ପ୍ରୋବ୍ଲେମ ୱିଲ୍ କମ୍, ସକାଳୁ ପାଇବା ମାନେ ଗୋଟେ ସମସ୍ୟା ତିଆରି ହେଇକି ରହିଥିବ, ସେଥିପାଇଁ ଭାଗବତ ସବୁ ଟ୍ରେନିଂ ଦେଇଛନ୍ତି, ଭାଗବତରେ ଏସବୁ ଅନୁଭୂତି ଅଛି, ସାଧୁମାନଙ୍କର ଉଦ୍ଗାର, ସାଧୁମାନଙ୍କର ଭଗବାନ ତାଙ୍କୁ ଗୃହୀ ସଜେଇକି, ସେମାନେ ଗୃହୀ ନୁହନ୍ତି, ତାଙ୍କର ଉଦ୍ଗାର ଗୁଡ଼ିକୁ ସବୁ ଭାଗବତ ରଖିଛନ୍ତି, ବଡ଼ ବଡ଼ ସାଧୁମାନଙ୍କର, ତାହେଲେ ସଂସାର ସୁଖ ପାଇବ, ନହେଲେ ସଂସାର କ'ଣ ସୁଖ ପାଇବ, ସମ୍ପୂର୍ଣ୍ଣ ଜୀବନ କେବଳ ଦୁଃଖମୟ, ଏଥିପାଇଁ ତ ଏକ କଥା ଶୁଣ, ଏଭଳି ସହସ୍ର ନର୍କ ଅଛି, ଏବଂ ନର୍କର ଯନ୍ତ୍ରଣା ବହୁତ ଭୟଙ୍କର, ପଦ୍ମପୁରାଣ ଉତ୍ତରାଖଣ୍ଡରେ ପାତାଳଖଣ୍ଡରେ ଅଛନ୍ତି ଗୋଟେ ଯମର ଯନ୍ତ୍ରଣା ବିଷୟରେ ମୁଁ ଦୁଇଟି କଥା କହିବି, ଏ ନର୍କର ଯନ୍ତ୍ରଣା ବିଷୟରେ, ଜନକ ମହାରାଜ ବହୁତ ଦିନ ପରେ ଇଚ୍ଛା କଲେ, ଜନକ ମହାରାଜ ଦ୍ୱାପର ପର୍ଯ୍ୟନ୍ତ ବି ଥିଲେ, ସେ ଇଚ୍ଛା କଲେ ମୁଁ ଏବେ ଅଯୋଧ୍ୟାକୁ ଫେରିବି, ସେମାନେ ଯୋଗ ସିଦ୍ଧ ଲୋକ, ଯେକୌଣସି ହିସାବରେ ସେମାନେ ଯାଇପାରିବେ ଇଚ୍ଛା ବି, ସ୍ୱଶରୀରରେ ବିମାନରେ ବସିକି ଯାଉଛନ୍ତି, ସବୁ ଲୋକ ଦର୍ଶନ କରିକି ତାଙ୍କର ଇଚ୍ଛା, ସବୁ ଲୋକରେ କେମିତି ଜୀବମାନେ ଅଛନ୍ତି, ଏମିତି ବୈକୁଣ୍ଠକୁ ଯିବା ରାସ୍ତାରେ ଯାଇ ପହଞ୍ଚିଗଲେ କେଉଁଠି ନର୍କପୁରରେ, ନର୍କପୁର ଦେଇକି କ୍ରସ୍ କରୁଛନ୍ତି, ଯାଉଛନ୍ତି ବିମାନରେ। ନର୍କରେ ଏତେ ଆବାଜ ଆସୁଛି, ଏତେ ଯନ୍ତ୍ରଣା, କେବଳ ହାଏ 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 ହାଏ, ଭାଟ ପିଟାପିଟି ସବୁବେଳେ ଯନ୍ତ୍ରଣା ହେଉଛି ନା। ଜନଗ୍ରାସ ଶୁଣିଦେଲେ, ସାଧୁର ହୃଦୟ ତ ଅତି କୋମଳ, ଆରେ ଏତେ କଷ୍ଟ କିଏ ପାଉଛି, ଏତେ କଷ୍ଟ କିଏ ପାଉଛି। ଏଇଟା ଶୁଣିଦେଇକି ବିମାନକୁ ଠିଆ କରିଦେଲେ, ବିମାନଟାକୁ ଠିଆ କରିଦେଇ ଯମଦ୍ୱାରଙ୍କର ଏ ଯମାଳୟର ଦ୍ୱାର ଦେଶରେ ରହିଲେ ବିମାନ। କିନ୍ତୁ ବିମାନରେ ଯେତେବେଳେ ରହିଲେ ଆବାଜ ଶୁଣିଲେ, ଆଚ୍ଛା ୟା ଭିତରେ ପାପୀମାନେ ଅଛନ୍ତି ବୋଧେ। ଏହି ସମୟରେ ତାଙ୍କ ଦେହରୁ ଯେଉଁ ପବନ ବୋହିକି ଯାଉଛି, ସେ ପବନଟା ଯାଇ ବାଜିଲା ଏ ପାପୀମାନଙ୍କ ଦେହରେ। ତେବେ ପାପୀମାନଙ୍କ ଦେହରେ ବାଜିଲା, ସେମାନେ ବହୁତ ଶାନ୍ତି ପାଇଲେ, ତାଙ୍କ ଦୁଃଖକୁ ଭୁଲିଗଲେ, ଏବଂ ସେମାନେ ସେଇଠୁ ପ୍ରାର୍ଥନା କଲେ, ହେ ଜନକ ମହାରାଜ, ଦେଖିପାରୁଛନ୍ତି ଜନକ ମହାରାଜ ଗେଟ୍ରେ ଅଛନ୍ତି, ଆପଣ ଯାଆନ୍ତୁ ନା, କାରଣ ଆପଣଙ୍କ ଦେହର ବାୟୁ ବାଜିକି ଆମକୁ ଏ ଯମ ଯନ୍ତ୍ରଣା କଷ୍ଟ ହୁଏ, ଆପଣ ଟିକେ ରୁହନ୍ତୁ। ଯମରାଜଙ୍କ ଦରବାରରେ, ଏ ଯମରାଜଙ୍କ ଦ୍ୱାର ଦେଶରେ ବିମାନ ଉପରେ ରହିଲେ। ଚିନ୍ତା କଲେ, ନା ନା, ଯଦି ମୋ ପାଇଁ ଜୀବମାନେ ସୁଖୀ ପାଉ ସୁଖୀ ହେଉଛନ୍ତି, ମୁଁ ଏଇଠି ରହିବି, ମୁଁ ଯିବି। ଯମରାଜ ଯେତେବେଳେ ଆସିଲେ, ଦେଖିଲା ରେ ଜନକ ମହାରାଜ ସହିତ ମହାଜନ, ବାରଜଣ ମହାଜନଙ୍କ ଭିତରେ ଦୁଇ ଜଣ ମହାଜନ ଭେଟାଭେଟି ହେଲେ। ସେ କହିଲେ, ଏଇଟା ଆପଣଙ୍କ ଜାଗା ନାହିଁ, ଆପଣ ଏଠି କାହିଁକି ଆସିକି ରହିଛନ୍ତି, ଏଇଟା ପାପୀମାନଙ୍କ ଜାଗା, ଯେ ଯିବେ ଚାଲନ୍ତୁ, ବନ ପିତୃଲୋକଙ୍କୁ ଚାଲନ୍ତୁ, ଆପଣ ଏଠି କାହିଁକି ଅପେକ୍ଷା କରିଛନ୍ତି। ସେ କହିଲେ, ମୁଁ ତୁମକୁ ଦର୍ଶନ କରିବା ପାଇଁ ଅପେକ୍ଷା କରେ ନା, କାହିଁକି ଅପେକ୍ଷା କରିଛନ୍ତି ନା। ପାପୀମାନେ ଯେଉଁ ଯନ୍ତ୍ରଣା ପାଉଛନ୍ତି ନା, ଏଇଟା ଦେଖିକି ମୋର ହୃଦୟ ବିଦୀର୍ଣ୍ଣ ହେଇଯାଉଛି, ମୋ ପାଇଁ ସେମାନେ ଆନନ୍ଦ ପାଉଛନ୍ତି, ମୁଁ ଏଠି ଯିବିନି, ମୁଁ ଏଠି ରହିବି। ଯମରାଜ କହିଲେ, ଆପଣ ଏଠି ରହିବା ଦରକାର, ଏଠି ପାପୀମାନଙ୍କର ଜାଗା। ସେ କହିଲେ, ନା ମୁଁ କେବେ ବି ଯିବିନି, ଆଙ୍କୁ ଉଦ୍ଧାର ନହେଲେ, ଏମାନେ ଉଦ୍ଧାର ନହେଲା ପର୍ଯ୍ୟନ୍ତ ମୁଁ ଯିବିନି। ଯମରାଜ କହିଲେ, ବଡ଼ ଅଡ଼ୁଆ କଥା କହିଲ, ଏମାନଙ୍କର ଉଦ୍ଧାର ହେଇପାରିବେନି, ଏମାନଙ୍କ ଦଣ୍ଡ, ପାପ କରିଛନ୍ତି ଦଣ୍ଡ ମିଳିବ। ଇଏ କହିଲେ, ନା ଭଗବାନ ଯେତେବେଳେ ଦଣ୍ଡ ଦେବାର ବିଧାନ କରିଛନ୍ତି, ଉଦ୍ଧାର କରିବା ବିଧାନ ରଖିଥିବେ, ତୁମେ କୁହ କ'ଣ। ନା ଏମାନଙ୍କର ଉଦ୍ଧାର ହେବ ଯଦି କେହି ବ୍ୟକ୍ତି ଭକ୍ତ ତାଙ୍କୁ ସଂକଳ୍ପ କରି ଭଗବାନଙ୍କୁ ପ୍ରାର୍ଥନା କରେ, ପ୍ରଭୁ ଏହି ଜୀବମାନଙ୍କର କଷ୍ଟ ବରଂ ମୋତେ ଦିଅ, ଏମାନଙ୍କୁ ଉଦ୍ଧାର କର। ଭକ୍ତର ପ୍ରାର୍ଥନା ତ କେବଳ ଭଗବାନ ଶୁଣନ୍ତି, ଆଉ ଆପଣ ତ ରାମଚନ୍ଦ୍ର ମହାପ୍ରଭୁଙ୍କର ଭକ୍ତ, ଆପଣ ରାମଚନ୍ଦ୍ର ମହାପ୍ରଭୁ ପ୍ରାର୍ଥନା କଲେ ସିଏ ଯଦି ଅନୁମତି ଦେବେ ତ ମୁଁ ସମସ୍ତଙ୍କୁ ଖୋଲିଦେବି। ସାଙ୍ଗେ ସାଙ୍ଗେ ସ୍ମରଣ କଲେ, ହେ ରାମ, ଯଦି ମୋର ତୁମ ପ୍ରତି ନିଷ୍କପଟ ମତି ଥିବ, ମୁଁ ଯଦି ନିଷ୍କପଟରେ ତୁମକୁ ଭଲ ପାଉଥିବି, ଯେତେ ଜୀବ ଏ ଜମାଳରେ ଦଣ୍ଡ ପାଉଛନ୍ତି ତାଙ୍କୁ ତୁମେ ଉଦ୍ଧାର କରେ, ତାଙ୍କର ପାପକୁ ଦୂର କରିଦିଅ। ସାଙ୍ଗେ ସାଙ୍ଗେ ସବୁ ପାପୀମାନେ ଦିବ୍ୟ ରୂପ ଧରିଲେ, ସବୁ ସୁନ୍ଦର ରୂପ ଧରିକି ବାହାରିଲେ। ମୁଁ ଏଇ କଥାରେ କହୁଥିଲି ଏବଂ ଉଦ୍ଧାର ପାଇଗଲେ। ତାପରେ ଆମର ଜନକ ମହାରାଜ ସେଠୁ ଗଲେ। ମୁଁ ଏଇ କଥାରେ କହୁଥିଲି, ଜମାଳୟର ଦଣ୍ଡକୁ ଦେଖି ସାଧୁର ହୃଦୟ ବି ଦିନ ନାହିଁ ଯାଏ, ସେ ପ୍ରାର୍ଥନା କରେ। ଆଉ ବର୍ତ୍ତମାନ ତ ମଣିଷ ଏଇଠି ଜମାଳୟ ତିଆରି କରିଛି, ତେଣୁ ସାଧୁମାନଙ୍କୁ ବି ବହୁତ ପ୍ରାର୍ଥନା କରିବାକୁ ପଡ଼ିବ, ବର୍ତ୍ତମାନ ପ୍ରଭୁ ଏ ଜୀବମାନଙ୍କୁ ଉଦ୍ଧାର କରନ୍ତୁ, ନହେଲେ ଏମାନଙ୍କର ଉଦ୍ଧାର ହେଇପାରିବେ। ବହୁତ ପ୍ରାର୍ଥନା, ଯେଉଁମାନେ ଶୁଦ୍ଧ ଭକ୍ତ ଯଦି ପ୍ରାର୍ଥନା କରିବେ ତାହେଲେ ଏମାନଙ୍କର ଉଦ୍ଧାର, ନହେଲେ ଏମାନଙ୍କର ଉଦ୍ଧାର ରାସ୍ତା ନାହିଁ, ଅଜ୍ଞାନ ଅବସ୍ଥାରେ ପଡ଼ିଛନ୍ତି। ଆଜି ତ ଏକାଦଶୀ ଦିନ, ଏକାଦଶୀ ଯେଉଁ ଏକାଦଶୀ ତିଥି ଯେଉଁ ପ୍ରକଟ ହେଲେ ଏ ନର୍କରୁ, ଜାଣିଛନ୍ତି କି, ନର୍କରୁ ପ୍ରକଟ ହେଲେ, ଇଏ ବି ପଦ୍ମପ୍ରାଣ, ପଦ୍ମପ୍ରାଣ ସ୍କନ୍ଦ ପ୍ରାଣ, ପଦ୍ମପ୍ରାଣ ପଦ୍ମପ୍ରାଣ, ସେ ନର୍କରୁ ପ୍ରକଟିତ ହେଲେ ଏ ତିଥି। ଏଇ ତିଥିରେ ଭଗବାନଙ୍କ ଅନ୍ତରରୁ ଦେବୀ ପ୍ରକଟ ହେଲେ, ଏକାଦଶୀ ଦେବୀ। କାରଣ ଭଗବାନ ସୃଷ୍ଟି ଆରମ୍ଭରେ ପାପ ପୁରୁଷ ଗୋଟେ ସୃଷ୍ଟି କଲେ, ଯାହାର ଅଙ୍ଗ କେବଳ ପାପରେ ତିଆରି। ପାପ ପୁରୁଷକୁ କଣ୍ଟ୍ରୋଲ କରିବା ପାଇଁ ଯମରାଜଙ୍କର ଡିପାର୍ଟମେଣ୍ଟ ଖୋଲିଲେ, ଯମରାଜ ନିଯୁକ୍ତି କଲେ। ଯେମିତି ପୋଲିସକୁ କଣ୍ଟ୍ରୋଲ କରିବା ପାଇଁ କୋର୍ଟ ଡିପାର୍ଟମେଣ୍ଟ ଅଛି, ମାନେ ପୋଲିସ ତାର ଆକ୍ରୋଶମୂଳକ କାହାକୁ ଆଟାକ୍ କରିପାରେ, ତାର ଦୋଷ ନଥିବ ତାକୁ ବାଡ଼େଇବ। ସେଥିପାଇଁ ପୋଲିସ କଣ୍ଟ୍ରୋଲ କରିବ କୋର୍ଟ ଡିପାର୍ଟମେଣ୍ଟ। ସେଭଳି ଭଗବାନଙ୍କର ଏ ପାପ ପୁରୁଷକୁ କଣ୍ଟ୍ରୋଲ କରିବା ପାଇଁ ଯମାଳୟ ଏବଂ ଯମ ଦରବାର ଯମରାଜଙ୍କୁ ସୃଷ୍ଟି କଲେ, ପୋଷ୍ଟ ରଖିଲେ। ଯମରାଜ ଯିଏ ରୁହନ୍ତି ତାଙ୍କୁ ପୋଷ୍ଟ ଅଛି, କେତିକି ପୁଣ୍ୟ କଲେ ଯମରାଜ ହେବେ, କେତିକି ପୁଣ୍ୟ କଲେ ଇନ୍ଦ୍ର ହେବେ, କେତିକି ପୁଣ୍ୟ କଲେ ବ୍ରହ୍ମା ହେବେ, ଏସବୁ ପୋଷ୍ଟରେ ଆପଣ ରହିବେ। ଭଗବାନ ଥରେ ଇଚ୍ଛା କରିଛନ୍ତି ଦେଖିବା ଜମାଳକୁ ଟିକେ ଯିବା ଭିଜିଟ୍ କରିବା ପାଇଁ, ଭଗବାନ ଆସିଛନ୍ତି ଜମାଳକୁ ଆସିନାହାନ୍ତି, ଭଗବାନ ଆସିଛନ୍ତି କେଉଁଠିକି ନା ଆମର ପିତୃଲୋକ, ଯମରାଜଙ୍କ ଡିପାର୍ଟମେଣ୍ଟ କେମିତି ଚାଲିଛି, ଯେମିତି ପ୍ରାଇମ୍ ମିନିଷ୍ଟର ମ୍ୟାନ୍ ବେଳେବେଳେ ଯାଆନ୍ତି ସେଇଭଳି ଯାଇଛନ୍ତି, ଯାଇକି ପହଞ୍ଚିଲେ ସେ ଚିତ୍କାର ଶୁଣିଲେ, ନରକର ଗୋଟେ ବଡ଼ ଚିତ୍କାର ଆସୁଛି, ପଚାରିଲେ ଯମରାଜ ଏତେ ଚିତ୍କାର କେଉଁଠି ଆସୁଛି, ନା ଆଜ୍ଞା ପାପୀମାନେ ଆପଣଙ୍କ ନିୟମ ମାନିନାହାନ୍ତି ଏ ଦଣ୍ଡ ପାଉଛନ୍ତି, ଏମିତି ଦଣ୍ଡ ମିଳୁଛି ତୁମେ ଏମିତି ଦଣ୍ଡ ଦେଉଛ, ଚାଲ ଚାଲ ମୁଁ ଟିକେ ଦେଖିବି। ଭଗବାନ ଯେତେବେଳେ ଆସି ପହଞ୍ଚିଲେ ନରକପୁରରେ, ଏମାନଙ୍କ ଚିତ୍କାର ଏମାନଙ୍କର ଦଣ୍ଡକୁ ଦେଖି ଭଗବାନଙ୍କର ଅଜ୍ଞାତରେ ଭଗବାନଙ୍କ ଅନ୍ତରରୁ ଦେବୀ ଜଣେ ପ୍ରକଟ ହେଲେ, ଏଇ ତିଥିରେ ପ୍ରକଟ ହେଇଥିଲେ, ତାଙ୍କର ନାମ ଏକାଦଶୀ, ବାର ହିସାବରେ ନକ୍ଷତ୍ର ହିସାବରେ ତାଙ୍କୁ ଏକାଦଶୀ ବି ତିଥି ହିସାବରେ ଧରାଯାଉଛି, କିନ୍ତୁ ଜଣେ ଦେବୀ ପ୍ରକଟ ହେଲେ ଏବଂ ସମସ୍ତେ ଦେଖିଲେ ଦେବୀ ପ୍ରକଟ ହେବା ପରଠାରୁ ତାଙ୍କ ମନରେ ବହୁତ ପ୍ରସନ୍ନ ଆସିଲା। ସବୁ ପାପୀମାନେ ସମସ୍ତେ କ'ଣ କଲେ, ଯାହା କ'ଣ ଆମେ ଏଇ ଦେବୀଙ୍କୁ ଦର୍ଶନ କଲା ପରେ ଆମର ତ ଏତେ ଦୁଃଖ ପଳେଇଯାଉଛି, ଆଜି ଆମେ ଆଉ କିଛି ଭୋଜନ ତ ସେଠି ଦିଆଯାଉନି, ମାଡ଼ପିଟ କରାଯାଉଛି, ଆମେ କ'ଣ କରିବୁ, ନା ଆଜି କେବଳ ଦେବୀଙ୍କ ପାଇଁ ଆମେ କେବଳ ଭଗବାନଙ୍କୁ ଡାକିବୁ, ଭଗବାନଙ୍କ କରୁଣାରୁ ଏକାଦଶୀ ଜନ୍ମ ହେଇଛନ୍ତି, ଏ ତିଥିରେ ଆବିର୍ଭାବ ହେଇଥିଲେ ଏକାଦଶୀ ଭଗବାନଙ୍କ, ଭଗବାନଙ୍କଠାରୁ ଅଭିନ୍ନ ବୋଲି କୁହାଯାଇଛି। ବ୍ରତାନାମ ଏକାଦଶୀ ଅହମ୍, ଯେତେ ବ୍ରତ ଅଛି କେହି ବି କିଛି ବ୍ରତ ନ କରିଛନ୍ତି, କେବଳ ଭଗବାନଙ୍କର ବ୍ରତ ଷଡ଼ ଜୟନ୍ତୀ ସହିତ ଏକାଦଶୀ କରୁଛି, ସବୁ ବ୍ରତର ତାକୁ ଫଳ ମିଳିବ। ଆଉ ଓଡ଼ିଶାରେ ତ ଏସବୁ ପରମ୍ପରା ସବୁ କୁଶ୍ଚିତ ପରମ୍ପରା ରହିଯାଇଛି, ଯେଉଁ ଅନ୍ଧ ପରମ୍ପରା ରହିଯାଇଛି, ବିଧବାମାନେ ସ୍ୱାମୀ ମଲେ ସେ ଏକାଦଶୀ କରିବ, ବା ସ୍ୱାମୀ ଯଦି ଏକାଦଶୀ ନ କରିବ ସ୍ତ୍ରୀ ବି ଏକାଦଶୀ କରିବାର ଅଧିକାର ନାହିଁ, ଏସବୁ କେତେ ଲୋକ ଅର୍ଣ୍ଣ ଖାଇବା ଲୋକ ସିଏ ଏଗୁଡ଼ାକ ସବୁ ଚଳେଇଛନ୍ତି। ଏକାଦଶୀ ଆଠ ବର୍ଷରୁ ଅଶୀ ବର୍ଷ ପର୍ଯ୍ୟନ୍ତ କରିବାକୁ ପଡ଼ିବ, ପଦ୍ମପ୍ରାଣ ନିୟମ ଅଛି, ଏକାଦଶୀ ମାନେ ଇଞ୍ଜିନକୁ ରେଷ୍ଟ ଦେବାକୁ ପଡ଼ିବ, କ'ଣ ବୁଝିପାରୁଛନ୍ତି କି, ଡକ୍ଟର ବି କହୁଛି ଇଞ୍ଜିନକୁ ଟିକେ ରେଷ୍ଟ ଦିଅନ୍ତୁ, ଇଞ୍ଜିନ ଯେଉଁ ଇଞ୍ଜିନ ବେଶୀ ଦିନ ଚାଲିବ ବେଶୀ ସମୟ ଚାଲିବ ସେ ଇଞ୍ଜିନ ସେତେ ଶୀଘ୍ର ଏକ୍ସପାୟାର୍ଡ ହେବ। କଳିଯୁଗ ଲୋକ ଶହେ ବର୍ଷ ଆୟୁଷ କାହିଁକି ଭୋଗିପାରୁନାହାନ୍ତି, ବର୍ତ୍ତମାନ ଇଞ୍ଜିନ କି ସବୁବେଳେ ଚାଲିଲା, ରେଷ୍ଟ ନାହିଁ, ଇଞ୍ଜିନ ରାତି 12ଟାରେ ବି ଇଞ୍ଜିନରେ ପୋଷା ହେଉଛି, ଡିଜେଲ ଇଞ୍ଜିନ ପୁଣି ଇଞ୍ଜିନ ଡିଜେଲ ପୁରା ହେଉଛି କିରୋସିନ, ଡିଜେଲ ଇଞ୍ଜିନରେ କିରୋସିନ ପୁରେଇବେ ସେ କେତେଦିନ ଚାଲିବ। ଭଗବାନ ସୃଷ୍ଟି କରିଛନ୍ତି ଶାଗ ସବ୍ଜି ଖାଇବା ପାଇଁ, ତା ଭିତରେ ମାଦ ମାଂସ ଖାଇଲେ ପୁଣି ସେ ଇଞ୍ଜିନ ଠିକ୍ସେ ରନିଂ ନ କରିବ ବୋଲି ଏକ୍ସଟ୍ରା ପକେଇଲେ ମୋବିଲ ଗୁଟକା, ଇଏ ଗୁଟକା ଖୋଇନି ଆକୁ ଆକୁ ବି ପୁରେଇଲେ, ଡିଜେଲ ଇଞ୍ଜିନରେ କିରୋସିନ ପୁରେଇକି ଏକ୍ସଟ୍ରା ମୋବିଲ ହାଇ ସ୍ପିଡ୍ ମୋବିଲ ପୁରଉଛନ୍ତି, କେମିତି ଆଉ ଟିକେ ଇଞ୍ଜିନ ଚାଲୁ ଫ୍ରିରେ କେତେରେ ବଞ୍ଚିବ ମଣିଷ। ଡକ୍ଟର ସେଥିପାଇଁ କହୁଛି ଟିକେ ରେଷ୍ଟ ଦରକାର, ଏତେ ରୋଗ କାହିଁକି, ଯାହାର ଆହାର ସଂଯମରେ ତାକୁ ରୋଗ ହିଁ ହେବ, ମଣିଷ ଦୁଇ ଟାଇମ୍ ଭୋଜନ କରିବା ଦରକାର, ବା କ୍ଷୁଦା ଲାଗିଲେ ଭୋଜନ କରିବା ଦରକାର, ଶାଗ ସବ୍ଜି ଭୋଜନ କରିବା ଦରକାର, ଭଗବାନଙ୍କୁ ନିବେଦନ କରି ଭୋଜନ କରିବା ଦରକାର, ଏଇଟା ଗୋଟେ ଇଞ୍ଜିନ ନା, ଯନ୍ତ୍ର ରୁହାଡ଼ି ମାୟାୟା, ଇଞ୍ଜିନ ପାଇଁ ଯେଭଳି ସ୍ପେସିଫିକ୍ ନିୟମ ଅଛି, ଡିଜେଲ ପଡ଼ିବ କି ପେଟ୍ରୋଲ ପଡ଼ିବ କି ମୋବିଲ ପଡ଼ିବ, ଏ ଶରୀର କ'ଣ ପଡ଼ିବ ଭଗବାନ ସବୁ ରଚନା କରିଛନ୍ତି, ତେଣୁ ମଣିଷ ରେଷ୍ଟ ନେବା ଦରକାର, ଏ ଦୁଇ ଦିନ ରେଷ୍ଟ, ଏକାଦଶୀ 15 ଦିନରେ ଥରେ ଦିନ ରେଷ୍ଟ ଦେବେ ଇଞ୍ଜିନକୁ। କଳିଯୁଗ ଲୋକ ପୁଣି ନିର୍ଜଳା ଏକାଦଶୀ ବି କୁହାଯାଉନି, ଏକାଦଶୀ ମାନେ ନିର୍ଜଳା କରିବା ଦରକାର, କଳିଯୁଗ ଲୋକ ନିର୍ଜଳା କଲା ମାନେ ସେ ଗ୍ୟାସ ଗ୍ୟାସ ଏସିଡ଼ ହେଇଯିବ, ଠିକ୍ ଅଛି ଫଳମୂଳ ଖାଆନ୍ତୁ, ଭଗବାନ ବି ନିୟମ କରିଛନ୍ତି, ଯେଉଁମାନେ କ୍ଷୁଧା ତୃଷ୍ଣାରେ ଆତୁର ରୋଗୀ ସେମାନଙ୍କ ପାଇଁ ଗୋଟିଏ ନିୟମ, ଗୋଟିଏ ଟାଇମ୍ ବା ଦୁଇ ଟାଇମ୍ ବି ଖାଆନ୍ତୁ ବା ତିନି ଟାଇମ୍ ବି ଖାଆନ୍ତୁ, କନସେସନ୍ ଦିଆଯାଉଛି ହେଲେ, ପାପଡ଼ା ନ ଖାଆନ୍ତୁ, ଅର୍ଣ୍ଣ ଖାଆନ୍ତୁନି, ରୁଟି ଖାଆନ୍ତୁନି, ଲୋକମାନେ ରୁଟି କରି ଖାଇବେ ପରଟା କରିକି ଏକାଦଶୀ ଦିନ, ସେ ଭାବନ୍ତି ଗହମଟା ବୋଧେ ଶସ୍ୟ ନୁହେଁ, ଧାନ ନୁହେଁ, ଗହମ ଶସ୍ୟ ଜାତୀୟ ବିଜ ସେ ସୋରିଷ କୌଣସି ଜିନିଷ ପଡ଼ିବନି ସେଥିରେ, କେବଳ କଞ୍ଚା କଦଳୀ ମାଟି ଆଳୁ ଆଳୁ ଭଣ୍ଡା ଏଗୁଡ଼ିକୁ ସିଝେଇବେ, ଘିଅ ଅଦା ଦେଇକି ଗୋଲମରିଚ ଦେଇକି ପାଇବେ, ସାତ୍ୱିକ ଜିନିଷ ଭୋଜନ କରାଯାଏ, କ୍ଷୀର ଖାଇପାରିବେ, ଛେନା ଖାଇପାରିବେ, ଏମିତି ରାଗିକି ତ ଦୁଇ ତିନି ଦିନ ସ୍ତ୍ରୀ ସାଙ୍ଗରେ କଳି ପୂଜା କରିକି ଉପବାସ ରହିଯାଉଛନ୍ତି, କାରଣ ଗୋଟେ ଦିନ ଫଳ ଫଳ ଖାଇକି ରହିପାରିବେନି, ଏ ମନର କଥା, ମନ ଯେତେବେଳେ ନିଶ୍ଚୟ କରୁନବ ଇଞ୍ଜିନିକୁ ରେଷ୍ଟ ଦେବି ଏହା କରିବି ମୋତେ ବ୍ରତର ଫଳ ମିଳିବ କରିପାରିବେ, ମନ ଦୃଢ଼ ହେଲେ କହିବେ, ମନ ରାଗିଗଲା ବେଳକୁ ଦୁଇ ତିନି ଦିନ ଖାଉନି, ହୋଟେଲରେ ବି ଖାଉନି, ଘରେ ବି ଖାଉନି, ପାଣି ପିଇକି ରହିଯାଉଛି, ମନ କ'ଣ ରହିପାରିବ, ମନର କଥା ସବୁ ଭଗବାନଙ୍କ କରୁଣାରୁ ଏକାଦଶୀ ଯାଆନ୍ତୁ ଏବଂ ସବୁ ପାପୀ ଲୋକମାନେ ଜମାଳୟରେ ଏକାଦଶୀଙ୍କୁ ଉପାସନା କରି ପାର ହେଇ ପଳେ, ସବୁ ବୈକୁଣ୍ଠକୁ ଗଲେ। ପାପ ପୁରୁଷ କହିଲା, ଆଜ୍ଞା ଆପଣ କାହିଁକି ଏସି ଡିପାର୍ଟମେଣ୍ଟ ସୃଷ୍ଟି କରିଥିଲେ, ଆମେ କେଉଁଠି ଚାକିରି କରିବୁ? ମାନେ ସବୁ ପାପୀ ଯଦି ଏକାଦଶୀ କରିବେ, ସବୁ ଲୋକ ଯଦି ଆଜିଠୁ ଜାଣିଦେଲେ ଏକାଦଶୀ କରିଦେଲେ, ତାହେଲେ ନରକପୁରକୁ ଆଉ ଯିବାକୁ ପଡ଼ିବନି, ସବୁ ଲୋକ ତ ଏକାଦଶୀ କରିବେ, ସବୁ ଲୋକ ତ ଉଦ୍ଧାର ପାଇ ପଳେଇବ। ନା 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 ନା, ସବୁ ଲୋକ ଉଦ୍ଧାର ହେଇପାରିବେନି। ଏଇ ଦେବୀଙ୍କୁ ଯେଉଁମାନେ ଉପାସନା କରିବେ, ପାପ ଛାଡ଼ିକି ଉପାସନା କରିବେ, ଏକାଦଶୀ ତିଥିରେ ମୋର ଇଏ କରୁଣାରେ ଜନ୍ମ ହେଇଛନ୍ତି, ଅର୍ଣ୍ଣ ଭୋଜନ କରିବେ ନା, ସେମାନେ ନରକ କେବେ ଆସିବେନି, ତୁମ ଡିପାର୍ଟମେଣ୍ଟକୁ ଆସିବେନି, ସେମାନେ ବୈକୁଣ୍ଠକୁ ଯିବେ। ଯିବି ଜୀବନରେ କିଛି ବ୍ରତ କରିପାରୁନି, କେବଳ ପାପ ତ୍ୟାଗ କରିଛି, ମାଛ ମାଂସ ପିଆଜ ରସୁଣ ଅଣ୍ଡା ଏଗୁଡ଼ିକ ଖାଉନି, ନିଶା ଖାଉନି, ଏକାଦଶୀ ବ୍ରତ ଟିକେ କରୁଛି, ଯେତିକି ପରେ ସେତିକି ନାମ କରୁଛି, ତା ପାଇଁ ବୈକୁଣ୍ଠର ଦ୍ୱାର ସୁଲଭ। ନରକକୁ ଯିବା ଦୁର୍ଲଭ, ବୈକୁଣ୍ଠକୁ ଯିବା ସୁଲଭ। ନରକକୁ ଯିବାକୁ ହେଲେ ବହୁତ ପାପ କରିକି ନରକକୁ ଯିବାକୁ ପଡ଼ିବ, ବୈକୁଣ୍ଠ ଯିବାକୁ ହେଲେ କିଛି ପାପ ନ କରିକି କେବଳ ନିଜ ଜୀବନ ସରଳ ଭାବରେ କଟେଇକି ବୈକୁଣ୍ଠକୁ ପଳେଇଛି ଆରାମସେ। ନରକରେ ଏକାଦଶୀ ଦେବୀଙ୍କର ଆବିର୍ଭାବ, ଭଗବାନଙ୍କ କରୁଣା, ଏକାଦଶୀ ଆଟଲିଷ୍ଟ କରିବା ଦରକାର ସମସ୍ତେ। ଏଇଠି ଅଧ୍ୟାୟ ସରିଲେ, ନା ସରିନାହାନ୍ତି, ମୁଁ ଭୁଲରେ କହିଲି, ତିରିଶ ତୃତୀୟ ସ୍କନ୍ଧରେ ତିରିଶ ଅଧ୍ୟାୟରୁ ଅଣତିରିଶ ଶ୍ଳୋକରୁ ମୁଁ ଆରମ୍ଭ କରୁଛି, ଗୋଟେ ଦୁଇଟା ଶ୍ଳୋକ ମୁଁ ଛାଡ଼ି ଦିଆଯାଉଛି, ସରିବେନି। ମା ଜୀବନୀ ଯାଇ ନରକରେ ଦଣ୍ଡ ପାଏ, ଓଡ଼ିଆ ଭାଗବତରୁ ଲେଖା ଅଛି, ଲୋକମାନେ ଯେତେବେଳେ ଓଡ଼ିଆ ଭାଗବତ ପଢ଼ୁଛନ୍ତି, ଏହାର ଓଡ଼ିଆ ଅନୁବାଦଟାକୁ, ଇଏ ହେଉଛି ମୂଳ ଶ୍ଳୋକ, ଓଡ଼ିଆର ଅନୁବାଦ ବି ଜଗନ୍ନାଥ ଦାସ କରିଛନ୍ତି, ବାସ୍ତବିକ ବହୁ ବହୁ ଜାଗାରେ ଆକ୍ଷରିକ ଅନୁବାଦ ବି ନାହାନ୍ତି। ଆଉ ଜଗନ୍ନାଥ ଦାସ ବି ଯେଉଁଟାକୁ ରଚନା କରିଥିଲେ, ସେ ମୂଳ ପୃଥିବୀ ବର୍ତ୍ତମାନ ମିଳୁନି, ତାଙ୍କ ନାମରେ ବହୁତ ଲୋକ ରଚନା କରିକି କିଛି କିଛି ଚେଞ୍ଜ ବି କରିଦେଇଛନ୍ତି ସେଠି, ସେଥିପାଇଁ ଲୋକମାନେ ଯେତେବେଳେ ଓଡ଼ିଆ ଭାଗବତ ପଢ଼ୁଛନ୍ତି ସେ ବି କହୁଛନ୍ତି। ଏଇଟା ମୁଁ କହୁନି, ଆପଣ ଗୀତା ପ୍ରେସ୍ରେ ଏବେ ଗୋଟେ ବହି ବାହାରିଛି ଓଡ଼ିଆ ଭାଗବତ, ସେଥିରେ ଦେଖିବେ ପ୍ରଥମ ଦୁଇ ପେଜ୍ରେ ଲେଖା ହେଇଛି, ଗୀତା ପ୍ରେସ୍ରୁ ଲୋକମାନେ ଆସିଥିଲେ ଅରିଜିନାଲ ଓଡ଼ିଆ ଭାଗବତ ଜଗନ୍ନାଥ ସାର ବାହାର କରିବା ପାଇଁ, କାହିଁକି ସେମାନେ ଦେଖିଲେ ଓଡ଼ିଶାରେ ଭାଗବତ ନାମରେ ବହୁତ ଜିନିଷ ବାହାରିଛି, କେଉଁଠି ନବାକ୍ଷରି ଅଛି ଛନ୍ଦ ଅଛି, କେଉଁଠି ଅଧିକା ଛନ୍ଦ ବି ଅଛି, କାହା ଶ୍ଳୋକ ସହିତ, ଯଦି ଜଗନ୍ନାଥ ଦାସ ଗୋଟିଏ ଓଡ଼ିଆ ଭାଗବତ ରଚନା କରିଛନ୍ତି, ତାହେଲେ ସବୁ ଭାଗବତ ଯିଏ ଯିଏ ପ୍ରିଣ୍ଟିଂ କରୁଛନ୍ତି ସବୁ ଭାଗବତ ମିଳିବା ଦରକାର, ସମାନ ପଦ ହେବା ଦରକାର, ଅଲଗା ଅଲଗା ପଦ କେଉଁଠି ଆସୁଛି? ତାହେଲେ ଯେଉଁମାନେ ଲେଖିଲେ ସେମାନେ ବି ନିଜ ମତ କିଛି ପୁରେଇ ଦେଇଛନ୍ତି, ତେଣୁ ସେମାନେ ଚାହିଁଲେ ଅରିଜିନାଲ ପ୍ରିଣ୍ଟ କରିବା ପାଇଁ, ସେମାନେ ତାହେଲେ ଆସିଲେ ଆମର ଓଡ଼ିଶା ସଂଗ୍ରହାଳୟ ମ୍ୟୁଜିୟମକୁ ଯାଇଥିଲେ, ବହୁତ ଜାଗାରେ ଖୋଜିଲେ, ଜଗନ୍ନାଥ ଦାସଙ୍କର ମୂଳ ମଠ ପୁରୀରେ ବି ଅଛନ୍ତି, ସେଠି ଆପଣ ଯିବେ, ସେଠି ଶ୍ରୀଧର ସ୍ୱାମୀଙ୍କର ସଂସ୍କୃତ ଟୀକା ଅଛି, ମୁଁ ଯାଇଥିଲି ସାଧୁଙ୍କ ସହିତ ଦେଖା ହେଇଥିଲେ, ସେଠି ମୂଳ ସଂସ୍କୃତ ଟୀକା ଅଛି, କିନ୍ତୁ ଓଡ଼ିଆ ଭାଗବତ ଯେଉଁଟା ଜଗନ୍ନାଥ ରଚନା କରିଛନ୍ତି ସେ ପୋଥି ନାହିଁ, ତେଣୁ ଲୋକ ଯେତେବେଳେ ଓଡ଼ିଆ ଭାଗବତ ପଢ଼ୁଛନ୍ତି, ଯିବ ମାରିଣା ଯିବ ଖାଇ ସେ ଯିବ ବୈକୁଣ୍ଠ ବସାଇ ପଡ଼ିଲେ, କ'ଣ ବାବା କ'ଣ ମନା କର, ବୈକୁଣ୍ଠରେ ଯେଉଁ ଯିବ ତ ବୈକୁଣ୍ଠ ଗଲା, ତାର ଲାଭ ମୁଁ କଲି, ମୁଁ ଖାଇ କ'ଣ ରଖୁଛି, ଆହାର ଭଲ ମନ୍ଦା ନାହିଁ, ଯେ ସ୍ଥାନ ଯେମନ୍ତି ଓଡ଼ିଆ ଭାଗବତଟାକୁ ପାପ କରିବା ପାଇଁ ଗୋଟେ ସୁଯୋଗ ଧରିନେଲି, ସ୍ୱର୍ଗ ନରକ କିଛି ନାହିଁ ଏଇ ଶ୍ଳୋକରୁ କୁହନ୍ତି, ମୁଁ ଏଇଥିପାଇଁ କହୁଛି, ଏଇଠି ତ ସ୍ୱର୍ଗ ଏଇଠି ତ ନରକ, ଆଉ ଗୋଟେ କେଉଁଠି ସ୍ୱର୍ଗ ନରକ ଅଛି, ତା ମାନେ ମୁଁ ଯେଉଁ ସଂସାର କରିଛି ଏଇଟା ବଢ଼ିଆ ଜାଗା, ଏଠୁ ଆମେ ଛାଡ଼ିକି ଯିବାନି, ଓଡ଼ିଆ ଭାଗବତ ପଢ଼ିକି ଏ ବୁଝୁଛନ୍ତି, ଓଡ଼ିଆ ଭାଗବତ ବୁଝିବା କଷ୍ଟ, ମୁଁ ଆପଣ ସତ କଥା କହୁଛି, ସଂସ୍କୃତ ଭାଗବତ ବୁଝିବା ସହଜ, କାରଣ ନବାକ୍ଷରେ ଛନ୍ଦରେ କରିବାଟା ସହଜ ଜିନିଷ ନାହିଁ, ସେ କେତେ ଜାଗାରେ ୱାର୍ଡ଼ ନ ପାଇକି ଅଲଗା ୱାର୍ଡ଼ ରଖିଛନ୍ତି, ତାକୁ ବି କିଏ କ'ଣ ବର୍ତ୍ତମାନ ଟ୍ରାନ୍ସଲେଟ୍ କରିକି ଲେଖି ଜଗନ୍ନାଥ ଦାସ, କାରଣ ଜଗନ୍ନାଥ ଦାସ ପ୍ରକୃତରେ ସେ ସଂସ୍କୃତ ଟୀକାକୁ ଫଲୋ କରି ଲେଖିଛନ୍ତି, ସିଦ୍ଧ ସ୍ୱାମୀଙ୍କର ଟୀକାକୁ, ନହେଲେ ସେ ପ୍ରଥମେ କେମିତି ଲେଖିଲେ, ନମଇ ନୃସିଂହ ଚରଣ ଅନାଦି ପରମ କାରଣ, ଏଟା ଭାଗବତର ପ୍ରଥମ ଶ୍ଳୋକ ନୁହଁ, କିଏ ମଙ୍ଗଳାଚରଣ, ଭାଗବତର ମଙ୍ଗଳାଚରଣ ଜନ୍ମାଦସ୍ୟ ଯତ ଅନୟାଦି ତର ଚାର୍ଥେ ସୁ ଅଭିଜ୍ଞ ସୁରା, କିନ୍ତୁ ଯେହେତୁ ଶ୍ରୀଧର ସ୍ୱାମୀ ତାଙ୍କର ଇଷ୍ଟ ନୃସିଂହ, ସେ ଭାଗବତ ଟୀକା ଆରମ୍ଭରେ ଆଗେ ନୃସିଂହଦେବଙ୍କୁ ପ୍ରଣାମ କରିଛନ୍ତି, ଇଏ ସେଠି ସେଇଟା ବି ରଚନା କରିଛନ୍ତି ନମଇ ନୃସିଂହ ଚରଣ, ଲୋକ କ'ଣ ବୁଝିବେ ଯେ ସଂସ୍କୃତ, ଆମେ ତ ଭଗବାନ ଦ୍ୱାରା ସଂସ୍କୃତ ପଢ଼ିନୁ, ଏଭଳି ଭାଗବତଙ୍କ କୃପାରୁ, ସାଧୁମାନଙ୍କ କୃପାରୁ, ପ୍ରଭୁପାଦଙ୍କ କୃପାରୁ, ଆଚାର୍ଯ୍ୟ ଗୁରୁବର୍ଗଙ୍କ କୃପାରୁ ଏଇଟା କହୁଛୁ, ସେମାନେ ପଢ଼ିଛନ୍ତି, ସେମାନେ ସଂସ୍କୃତ ଭାଗବତ ପଢ଼ିବେ ଆଉ ଓଡ଼ିଆ ଭାଗବତକୁ ମିଳେଇବେ, ବହୁତ ଡିଫରେନ୍ସ, ବହୁ ସ୍ଥାନରେ ବହୁତ ସୁନ୍ଦର ଅନୁବାଦ, ବହୁ ସ୍ଥାନରେ ଏମିତି ଅନୁବାଦ କରାଯାଇଛି କେଉଁଠି ଛାଡ଼ି ଦିଆଯାଇଛି, କେଉଁଠି ଅଧା ଅଧା ଅନୁବାଦ ହେଇଛି, କେଉଁଠି ଆକ୍ଷରିକ ଅର୍ଥ ନାହିଁ, ପ୍ରକୃତରେ ଜଗନ୍ନାଥ ଦାସ କ'ଣ କରିଥିଲେ ତାର ତ ମୂଳ ପୋଥି ନାହିଁ, ସେ ଯଦି ଏତେ ବଡ଼ ବିଦ୍ୱାନ ହେଇଥିବେ ସେ କ'ଣ ଭୁଲ ଲେଖିଥିବେ କି, ତାପରେ ଯେଉଁମାନେ ପର ପିଢ଼ିମାନେ ଆସିଲେ ତାଙ୍କୁ ଶୋଇଲା ଭଳିଆ ସବୁ ଲେଖି ଲେଖି ପ୍ରେସ୍କୁ ଆସିଲା, ପ୍ରିଣ୍ଟିଂ ହେଲା, ସେଥିପାଇଁ ମୂଳପଥ ମିଳୁନି। ସେଥିପାଇଁ ଗୀତା ପ୍ରେସ୍ ଯେଉଁ ଓଡ଼ିଆ ଭାଗବତ ବାହାର କରିଛି ସେଥିରେ ବି ଲେଖିଦେଇଛନ୍ତି, ଏଇଟା ଆମେ କଲେକ୍ସନ୍ କରିଛୁ, କୌଣସି ଅରିଜିନାଲ ଭାଗବତ ପାଇଲୁ ନା ଜଗନ୍ନାଥ ଦାସଙ୍କର, କିନ୍ତୁ ଏଇ ଯେଉଁ ସଂସ୍କରଣଟା ଆମେ ଲେଖୁଛୁ ପ୍ରକାଶନ କଲୁ, ୟା ସହିତ ଓଡ଼ିଆ ଭାଗବତର କିଛି ମୂଳ ସଂସ୍କୃତ ଭାଗବତର ଅଧିକାଂଶ ସାମଞ୍ଜସ୍ୟ ଅଛି, ପୂର୍ଣ୍ଣ ସାମଞ୍ଜସ୍ୟ ନୁହେଁ। ତେଣୁ ଆମେ ବହୁ ଗ୍ରନ୍ଥରୁ କଲେକ୍ସନ୍ କରିକି ଏଇଟା ବାହାର କରିବୁ, କ'ଣ କରିବୁ? ମୂଳ ସଂସ୍କୃତ ଭାଗବତ ପଢ଼ିଲେ ସେଥିରେ ଏପଟ ସେପଟ ନାହିଁ। ଅତ୍ରୈବାନରକ ସ୍ୱର୍ଗ ଇତି ମାତା ପ୍ରଚକ୍ଷତେ ଯଜାତନା ବୈ ନାରକ୍ୟଃ ତଃ ଇତ ଅପି ଉପଲକ୍ଷିତଃ। ମା ଅତ୍ରୈବ ସ୍ୱର୍ଗମ ଅତ୍ରୈବ ନରକମ ନରକ ସ୍ୱର୍ଗ। ମା ଏଇଠି ନରକ ଅଛି, ଏଇଠି ସ୍ୱର୍ଗ ଅଛି, ଏଇଟା ତାହେଲେ ଓଡ଼ିଆ ଅନୁବାଦ ହେଇଛି, ଏଇଟା ନରକ ଏଇଟା ସ୍ୱର୍ଗ। ଲୋକ କହିଲେ ଆଉ ନରକ ସ୍ୱର୍ଗ କେଉଁଠି ନାହିଁ, କିନ୍ତୁ ତା ପରବର୍ତ୍ତୀ ଶବ୍ଦ କ'ଣ? ଇତି ମା ତ ପ୍ରଚକ୍ଷତେ, ଏଇଟା ମୋର ବଚନ ନୁହେଁ ମା, କେହି କେହି ବିଦ୍ୱାନ ମାନେ ଏଟା କୁହନ୍ତି, କେଉଁ ହିସାବରେ କୁହନ୍ତି ନା, ଯଜାତନା ବେଇ ନା ରକ୍ଷା, ନର୍କ ପରେ ଯେଉଁ ଯନ୍ତ୍ରଣା ମା ତୁମେ ଶୁଣିଲ ଯେମିତି ଦଣ୍ଡ ଦିଆଯାଏ, ତ ଅପି ଏହା ଉପଲକ୍ଷିତା, ଏଇଠି ବି ଦଣ୍ଡ ସେମିତି ମିଳୁଛି। ଯଦି କର୍ମର ଫଳରେ ଦଣ୍ଡଟା ଏଇଠି ଏମିତି ମିଳୁଛି, ତା ନର୍କ ପରେ ଦଣ୍ଡ କାହିଁକି ନଥିବ? ଏଇଭଳି ଦଣ୍ଡ ସିଏ ଏହାକୁ କହିବା ପାଇଁ ଏଇଟା କହିଛନ୍ତି। ତା ପ୍ରମାଣ ନଚେତ୍, ବିଶ୍ୱନାଥ ଠାକୁର ଟିକାର ରଚନା କରୁଛନ୍ତି, ନଚେତ୍ ଅସମ୍ଭାବିତମ ଅତ୍ରାପି। ମା ନର୍କରେ ଯେମିତି ଦଣ୍ଡ ନାହିଁ ଏଟାକୁ ଅସମ୍ଭବ ବୋଲିକି ମନେ କରିବା ଉଚିତ ନୁହେଁ ନା କାହିଁକି? ଅତ୍ରାପି ରାଜଦଣ୍ଡେ କାସାଞ୍ଚିତ, କାହା କାହାକୁ ଏଠି ରାଜଦଣ୍ଡ ଦିଆଯାଉଛି? ପ୍ରତ୍ୟବୟସ୍ୟ କୃଦନ୍ତା ଆଦି ଯାହାପନା, କାହାକୁ ହାତ କଟା ଯାଉଛି, କାହାକୁ ପୋଲିସ ଦଣ୍ଡ ଦେଉଛି, ଆଉ କାହାକୁ କାହାକୁ ବି ସ୍ରକ୍ ଚନ୍ଦନା ବନିତା ଆଦି ବି ସୁଖଭୋଗାଞ୍ଚ ଦୃଶ୍ୟମାନ, କେହି କେହି ଦଣ୍ଡ ନ ପାଇକି ବି ସ୍ତ୍ରୀ ସୁଖରେ ଆନନ୍ଦରେ ଅଛନ୍ତି। ଯେମିତି ଏଠି ସୁଖ ଦୁଃଖ ଏ ଜଗତର ଅଛି, ସେଇଭଳି ସ୍ୱର୍ଗ ନର୍କ ଅଛି ତା ନାହିଁ ମାନେ ନୁହେଁ, ଅଛି ମା, କିନ୍ତୁ ଏଇଟା ଯେତେବେଳେ ଅନୁବାଦ କରାଗଲା ଉଠେଇ ଦିଆଗଲା ସ୍ୱର୍ଗ ନାହିଁ କି ନର୍କ ନାହିଁ, ସେଟା ବୁଝିପାରିଲେନି କିଏ? ଲୋକମାନେ ତ ପଢ଼ିଛି ବୁଝିପାରିବେନି, ସେ କେଉଁ ହିସାବରେ ଅନୁବାଦ କରିଛନ୍ତି, ସେ ମୂଳ ଶ୍ଳୋକ ଜାଣିନାହାନ୍ତି। ଇଏ ବାସ୍ତବିକ କଥା, ଏଇଠି ସ୍ୱର୍ଗ ଆଉ ନର୍କ ପ୍ରଭୁପାଦ ଯେତେବେଳେ ତାଙ୍କର ବାବା ଲେଖୁଛନ୍ତି, ମୁଁ ଏଇଟା କ୍ଲିଅର କେମିତି ଲୋକଙ୍କୁ ବୁଝାଯିବ, କେମିତି ଲୋକଙ୍କୁ ବୁଝାଯିବ? ପ୍ରଭୁପାଦ କହୁଛନ୍ତି ଏଇଠି କେମିତି ନର୍କ ଅଛି ଆଚାର୍ଯ୍ୟ? ସେ ଆଜି ଆଜ୍ଞା ଭାରତୀୟ ଲୋକ ନାହାନ୍ତି, ଭାରତୀୟ ଲୋକମାନଙ୍କ ଠାରୁ ଶହ ଶହ ଗୁଣରେ ଇଣ୍ଟେଲିଜେଣ୍ଟ ହେଉଛନ୍ତି ଫରେନ୍ ଲୋକ, ବିଦେଶୀ ଲୋକ। ତାଙ୍କର ପ୍ରଥମ କ୍ୱେଶ୍ଚନ ପ୍ରତି କଥାରେ ହେଉଛି ହ୍ୱାଏ। ଆମର ଏଠି ଯିଏ ଯାହା କହିଦେବ ସେ କହିବେ ହଁ ୟେସ୍। ଆଜି ଦେଖନ୍ତୁ ଭାରତବର୍ଷରେ ଶହ ଶହ ସାଧୁମାନେ ବି ଲୋକଙ୍କୁ ଠକୁଛନ୍ତି, ହଜାର ହଜାର ପନ୍ଥା ତିଆରି କରୁଛନ୍ତି, ଲୋକ ତଥାପି ତାଙ୍କୁ ଗ୍ରହଣ କରୁ, ହଁ ଏଇଟା ହେଇଥିବ, ତାଙ୍କର ଧର୍ମ ବିଶ୍ୱାସ ଅଛି ନା, ଏ ରୁଟ୍ ଅଛି, ହାର୍ଟରେ ଅଛି, ସେମାନଙ୍କର ଧର୍ମ ବିଶ୍ୱାସ କିଛି ନାହିଁ। ସେମାନେ ସବୁବେଳେ ପଚାରିବେ ହ୍ୱାଏ, କାହିଁକି କାହିଁକି ଏଇଟା ହେବ, କାହିଁକି ସ୍ୱର୍ଗ, କାହିଁକି ନର୍କ, ଆମେ କେମିତି ଜାଣିବୁ? ସବୁ ପ୍ରଶ୍ନର ଉତ୍ତର ପ୍ରଭୁପାଦ ଦେଇଛନ୍ତି, ସେଥିପାଇଁ ସେମାନେ ଗ୍ରହଣ କଲେ, ନହେଲେ ସେମାନେ ସବୁ ଖ୍ରୀଷ୍ଟିଆନ ମୁସଲମାନ ଥିଲେ ସେମାନେ କ'ଣ ଛାଡ଼ିଦେଇଥାନ୍ତି କି? ନା, ଏ ବାସ୍ତବିକ ଧର୍ମ ଇଏ ହେଉଛି ଆଦି ଧର୍ମ, ଇଏ ହେଉଛି ସନାତନ ଧର୍ମ। 37 ଭଲ୍ୟୁମ୍ ଅଛି ପ୍ରଭୁପାଦଙ୍କର କନ୍ଭରସେସନ, ଇଂଲିଶରେ ସବୁ ଅଛି, ପଢ଼ିକି ଦେଖିବେ କେମିତି ସେ କାଟିଛନ୍ତି ସମସ୍ତେ, ସମସ୍ତେ ପରାସ୍ତ ହେଇଛନ୍ତି ବିଷୟ। ଆଚ୍ଛା, ଯଦି ଜଣେ ଯୁକ୍ତି କରେ ଏଇଠି ସ୍ୱର୍ଗ ଅଛି ନର୍କ ଅଛି, ଆମକୁ ପ୍ରମାଣ ଦେଇପାରିବ? ହଁ, ପ୍ରମାଣ ଅଛି, ସାଙ୍ଗେ ସାଙ୍ଗେ ପ୍ରଭୁପାଦ ପ୍ରମାଣ ଦେଇଛନ୍ତି ତାଙ୍କ ପରପଟର। ଏଇଠି ନର୍କ ଅଛି ବୋଲି କେମିତି ଜାଣିବେ ନା, ନର୍କଟା ହେଉଛି ଟ୍ରେନିଂ ପିରିୟଡ, ତମେ ବୁଝିପାରୁଛନ୍ତି? କାହାକୁ ଚାକିରି ଦିଆଯାଇଛି, ଚାକିରି ଆକୁ ଡାଇରେକ୍ଟ ଦିଆଯାଏ ନା, ଆଗେ ଟ୍ରେନିଂ ଦିଆଯିବ ତାପରେ ଚାକିରି ଦିଆଯିବ। ଏଠି ଯିଏ ମଦ୍ୟପାନ କରୁଛି ସେ ଟ୍ରେନିଂ ପାଇକି ନର୍କପୁରରୁ ଆସିଛି, କେମିତି ଟ୍ରେନିଂ ପାଇଁ ଆସିଛି? ଦେଖନ୍ତୁ ଆପଣ, ଆଉ ଜଣେ ବ୍ୟକ୍ତି ମଦ୍ୟକୁ ଆଘ୍ରାଣ କଲା ମାନେ ତା ନା ବାସନା ଆସୁଛି, ସେ ମୂର୍ଚ୍ଛିତ ହେଇଯାଉଛି, ଆଉ ଜଣେ ଦିନକୁ 10 ବୋଟଲ ଅମୃତ ଭଳିଆ ଡୁବୁଡୁ କରି ପିଇ ଦେଉଛି। ଯିଏ ନର୍କପୁରରେ ଅୟପାନ କରିକି ଆସିଥିବ ସେଠି ପ୍ରଭୁପାଦ ଲେଖୁଛନ୍ତି, ଏଠି ଯାତନା ଯୋଗ୍ୟ କର୍ମାନ ହିସାବରେ ଗୋଟେ ଯାତନା ସରର ମିଳିବା ପୂର୍ବରୁ ଆଗେ ଯମରାଜ ସେଠି ଟ୍ରେଣ୍ଡ ଅପ୍ କରନ୍ତି, ବାପା ତୁ ଏଇ କର୍ମ କରୁଥିଲୁ, ବର୍ତ୍ତମାନ ଏଇ ଟ୍ରେଣ୍ଡ ଅଫ୍ ହ, ପୁଣି ଯେଉଁ ସ୍ୱର ପାଇବୁ ସେଠି ଯାଇକି ଏଇଟାକୁ ଭୋଗିବୁ। କ'ଣ ବୁଝିପାରୁଛନ୍ତି କି? ଘୁଷୁରୀ ସ୍ୱର ପାଇବା ପୂର୍ବରୁ ବିଷ୍ଟା ଖାଇବାକୁ ପଡ଼ିବ ନା, କିନ୍ତୁ ବିଷ୍ଟାର ଟେଷ୍ଟଟା କେମିତି ଗୋଟେ ମଣିଷ ଜାଣିବ? ମଣିଷ ତ ଘୁଷୁରୀ ହେଇଛି, ତାକୁ ନର୍କପୁରରେ ଆଗେ ବିଷ୍ଟା ଖୁଆ ହବ। ଯମରାଜ କହିଲେ ତୋର ପ୍ରାକ୍ଟିସ୍ ହେଇଗଲା ବାପା, ବର୍ତ୍ତମାନ ବିଷ୍ଟା ଭଲ ଲାଗିଲା ନା ଭଲ ଲାଗିଲା, ଯା ଶୁକ୍ର ସ୍ୱରକୁ ଯା, ଭାରତ ବର୍ଷର ଜନ୍ମ ଯା, ହେଇଟା ବିଷ୍ଟା ଖାଇବ। ସେଠି ଟ୍ରେନିଂ ସରିଗଲା, ଏଇଟା ଆପାର୍ଟମେଣ୍ଟ। ଏଠି କ'ଣ ଲୋକ ମତ ଏମିତି ପିଇଦେଉଛନ୍ତି? ସେଠି ସ୍ପିରିଟ୍ ଗୁଡ଼ାକ ପିଇ ପକାଉଛନ୍ତି, ଆଉ କେମିତି ପିଇ ପକାଉଛନ୍ତି? କିଛି ଲାଗୁନି ତାଙ୍କୁ ନା, କାହିଁକି? ସେଠି ଅୟପାନ କରିକି ଆସିଛନ୍ତି, ତପ୍ତ ଲୁହାକୁ ଯିଏ ପିଇକି ଆସିଛି, ମୁହଁ ତ ଗରମ ହେଇଗଲେ, ଯେଠି କୋଲ୍ଡ ବିୟର ପକାଉଛନ୍ତି, ମୁହଁ ଗରମ, ମୁହଁକୁ ଥଣ୍ଡା କରୁଛନ୍ତି, ଅତ୍ରେ ବର୍ଷ ନରକ। ଚାଣକ୍ୟ ପଣ୍ଡିତ ତାଙ୍କ ନୀତି ଶାସ୍ତ୍ରରେ କହିଛନ୍ତି, ଚାଣକ୍ୟ ନୀତିରେ, ସେ ଭଗବାନଙ୍କର ସତ୍ୟାବେଶ ଅବତାର, ଭାଗବତରେ ତାଙ୍କର ନାମ ଅଛି, ପୂର୍ବଦିନ କହୁଥିଲି, ବହୁତ ତାଙ୍କର ନାମ। ସୁଦର୍ଶନ ଟୀକାର ରଚନା କରିଛନ୍ତି, ଦ୍ୱାଦଶ ସ୍କନ୍ଧରେ କଳିଯୁଗର ବଂଶ ବର୍ଣ୍ଣନା ବେଳେ ଚନ୍ଦ୍ରବଂଶ ମୌର୍ଯ୍ୟ ବଂଶ ଆସିବେ, ସବୁ ଚନ୍ଦ୍ରବଂଶରେ କିଏ ଆସିବେ, ସବୁ ନାଁ ଲେଖା ହେଇକି ରହିଛନ୍ତି ଭାଗବତ, କେତେ ସତ୍ୟ। କ'ଣ ଚନ୍ଦ୍ରବଂଶର ରାଜାଙ୍କ ନାଁ? ଚାଣକ୍ୟ ଯାହାଙ୍କୁ ଚନ୍ଦ୍ରଗୁପ୍ତ, ଅଶୋକବର୍ଦ୍ଧନ, ତାଙ୍କର ନାମ ସବୁ ଭାଗବତରେ ଲେଖା ହେଇକି ରହିଛନ୍ତି। ଭାଗବତ ଯଦି ପ୍ରମାଣ ନୁହେଁ, ଆପଣ କିଏ ତିଆରି କରିଛନ୍ତି କୁହନ୍ତୁ? 5000 ବର୍ଷ ପୂର୍ବେ ଲେଖା ହେଇଛନ୍ତି। ଏକାଦଶ ସ୍କନ୍ଧ ଖୋଲନ୍ତୁ, ଦ୍ୱାଦଶ ସ୍କନ୍ଧ ଖୋଲନ୍ତୁ, ପାଇବେ ସାର୍। ଏଇଠି ସ୍ୱର୍ଗ, ଏଇଠି ନର୍କ, ଆଉ ଏଇଠୁ କୁଆଡ଼େ ଆମ ଫ୍ଲାଇଟ୍ ଯିବ, ସ୍ୱର୍ଗକୁ ଯିବ, ନର୍କକୁ ଯିବ, ମଣିଷ ଜାଣିପାରିବେ? ସମସ୍ତେ ଆପଣ ଜାଣିପାରିବେ। ଚାଣକ୍ୟ ପୁଣି 4 ଲକ୍ଷଣ ଦେଉଛନ୍ତି, କିଏ ନର୍କପୁରରେ ଥିଲା ଆଉ ଏବେ କିଏ ନର୍କପୁରକୁ ଯିବ, କିଏ ସ୍ୱର୍ଗପୁରରେ ଥିଲା ଆଉ କିଏ ସ୍ୱର୍ଗପୁରକୁ ଯିବ, ଏଇଠୁ ଜାଣନ୍ତୁ। ଅତ୍ରୈବ ସ୍ୱର୍ଗମ ନର୍କ, 4 ଚିହ୍ନ ନର୍କର, ଦେବ ନିନ୍ଦୁକ, ବ୍ରାହ୍ମଣ ନିନ୍ଦୁକ, ଗୃହେ କଳହ ରୋଗୀ। ଯିଏ ଦେବ ନିନ୍ଦୁକ, କେବଳ ଭଗବାନ ସମସ୍ତଙ୍କୁ ପ୍ରଶଂସା କରିବ, ମଧୁଆକୁ ପ୍ରଶଂସା କରିବ, ନେତାଙ୍କୁ ପ୍ରଶଂସା କରିବ, କିନ୍ତୁ ବାବାଜୀଙ୍କ କଥା ଶୁଣିଲେ, ଭଗବାନଙ୍କ କଥା ଶୁଣିଲେ, ଭଗବାନଙ୍କ ଦେବ ପ୍ରଶଂସା ଏଠି ଆସୁଛି, ଭଗବାନଙ୍କ ଭଗବାନ ଭଗବାନ କଥା କିଛି କହୁନା, ଭଗବାନଙ୍କୁ କେବେ ପ୍ରଶଂସା ସେ କରେନା ତା ମୁଖରେ। ସେ ନର୍କ ଡିପାର୍ଟମେଣ୍ଟରେ ଥିଲା, ନର୍କ ଡିପାର୍ଟମେଣ୍ଟକୁ ଯିବ, ବର୍ତ୍ତମାନ ନର୍କରେ ବି ଅଛି। ଏ ନର୍କର ଚିହ୍ନ ସେ ଲେଖିଛନ୍ତି ଡାଇରେକ୍ଟ। ଆଉ ବ୍ରାହ୍ମଣ ନିନ୍ଦୁକ, ଯେଉଁମାନେ ସାଧୁକୁ ନିନ୍ଦା କରନ୍ତି, ବ୍ରାହ୍ମଣକୁ ନିନ୍ଦା କରନ୍ତି, ସତ୍ପୁରୁଷକୁ ନିନ୍ଦା କରନ୍ତି, ସେମାନେ ନର୍କରେ ଥିଲେ, ନର୍କରେ ଅଛନ୍ତି, ପୁଣି ନର୍କକୁ ଯିବେ। ଟ୍ରାକ୍ ଏଇଠି ଭକ୍ତି ଯୁଗ ଆଚରଣ କଲେ ତ ତାଙ୍କ ଟ୍ରାକ୍ ଚେଞ୍ଜ ହବ, ନହେଲେ ପୁଣି ରହିଲେ। ଏଇଠି ମୁଁ ଉଦାହରଣ ଦେଇ କହୁଥିଲି ନା, ଷ୍ଟେସନ ଏଇଟା ଜଙ୍କସନ, ମଣିଷ ଜନ୍ମଟା ଜଙ୍କସନ, ଏଇଠି ଇଞ୍ଜିନ୍ ଚେଞ୍ଜ କରିପାରିବେ, ପାପ ପୁଣ୍ୟର ଇଞ୍ଜିନ୍ କାଟିକି ଭକ୍ତି ଇଞ୍ଜିନ୍ ଲଗେଇବେ। ଏବଂ ରୋଗୀ, ଯେଉଁମାନେ ଜନ୍ମରୁ ହିଁ କଷ୍ଟ ପାଇପାଇକି ଆସୁଛନ୍ତି, ମାତୃ ଗର୍ଭରୁ କଷ୍ଟ, ବହୁତ କଷ୍ଟ ପାଇଛନ୍ତି, ପୁଣି ବି ଏବେ ଭଗବାନ ଡାକୁନାହାନ୍ତି, ଏମାନେ ଏବେ ବି ରୋଗୀ ହେଇକି ଭଗବାନ ଡାକୁନାହାନ୍ତି, ପୁଣି ସେ ରୋଗ ପାଉଛନ୍ତି, ଦଣ୍ଡ ପାଉଛନ୍ତି। ଯେଉଁମାନେ ବହୁତ ପାପ କରିଥାନ୍ତି ସେମାନଙ୍କ ଜୀବନ ସାରା କାଳ ରୋଗ ଭୋଗନ୍ତି। ପୂର୍ବ ଜନ୍ମର ପାପ ଆଉ ପୁଣ୍ୟ ଏଇ ଜନ୍ମର ସୁଖ ଆଉ ଦୁଃଖ ରୂପରେ ଆସେ। ପ୍ରଭୁପାଦ ଉଦାହରଣ ଦିଅନ୍ତି କିଭଳି ନା, ଯେମିତି ଲାଷ୍ଟ ମାସର ପେମେଣ୍ଟ ବର୍ତ୍ତମାନ ଆପଣ ପାଉଛନ୍ତି, ବର୍ତ୍ତମାନ ଏପ୍ରିଲ ମେ, ମେ ମାସରେ କାହାକୁ ପେମେଣ୍ଟ ମିଳିନି, ଏପ୍ରିଲ ମାସର ପେମେଣ୍ଟରେ ମେ ମାସ ଚଳୁଛନ୍ତି, ମେ ମାସର ପେମେଣ୍ଟ ଜୁନ୍ ମାସରେ ମିଳିବ, ବର୍ତ୍ତମାନ ପେମେଣ୍ଟ ମିଳିନି ଯାହା କରିଛନ୍ତି, ବର୍ତ୍ତମାନ ଭକ୍ତିର ପେମେଣ୍ଟ କର, ଭକ୍ତି ପେମେଣ୍ଟ ମିଳିବ। ତେଣୁ ଦେବ ନିନ୍ଦୁକ, ବ୍ରାହ୍ମଣ ନିନ୍ଦୁକ, ରୋଗୀ ଆଉ ଗୃହେ କଳହ, ଯିଏ ଘରେ ଡେଲି ଝଗଡ଼ା କରେ, ଝଗଡ଼ା କରିଥିବା ଲୋକ ହିଁ ସବୁ, ଯିଏ ସବୁବେଳେ ପ୍ରତି କଥାରେ, କିଛି ସ୍ତ୍ରୀ ଲୋକ ବି ଅଛନ୍ତି ସେ ଖାଲି ଝଗଡ଼ା ହିଁ ଘରେ କରିବେ, ନହେଲେ କନ ଲୋକ ସାଙ୍ଗରେ କରିବେ ନା, କାହା ସାଙ୍ଗରେ କରିବେ, ଶାନ୍ତ ରହିପାରିବେ, ଯାହା କୁହନ୍ତି କ'ଣ ବାଡ଼ରେ, କଣ୍ଟା ବାଡ଼ରେ ଲୁଗା ପକେଇ କଜା କରିବା କଥା। ଆଉ ପୁରୁଷ ଲୋକ ବି କିଛି ଅଛନ୍ତି, ସେ ଗାଁ କଳହ ସ୍ୱଭାବ, ଆସିଲା ମାନେ ଘରେ ତମତମ ହେଇକି କିଛି ଗୋଟେ କଳି କରିବେ, କାହିଁକି ଏଇଟା ଏମିତି ହେଲା, କାହିଁକି ସେଇଟା ସେମିତି ହେଲା, ସେମାନେ ଶାନ୍ତିରେ ରହୁନାହାନ୍ତି, ଅନ୍ୟକୁ ଶାନ୍ତି ରଖିବା ପାଇଁ ଦେଉନାହାନ୍ତି, ନର୍କର ଲକ୍ଷଣ। ଆଉ ସ୍ୱର୍ଗର ଲକ୍ଷଣ, ନର୍କରେ ଥିଲେ ନର୍କକୁ ଯିବେ, ସ୍ୱର୍ଗର 4 ଲକ୍ଷଣ, ଦେବ ପ୍ରଶଂସ, ବ୍ରାହ୍ମଣ ତର୍ପଣ, ଦାନ ପ୍ରସଙ୍ଗା, ମଧୁରାଚବାଣୀ। ଦେବ ପ୍ରଶଂସା, ଯେତେ ଦୁଃଖରେ ରହିଲେ ବି ସେ ଭଗବାନ ପ୍ରଶଂସା କରେ, ପ୍ରଭୁ ନିଶ୍ଚିତ ମୋର ମଙ୍ଗଳ କରିଛନ୍ତି, ସେ ମୋର ପିତା। ଗତକାଲି ଆପଣ ଶୁଣୁଥିଲେ ଯେମିତି ମା ବାବା ପିଲାକୁ କ୍ଷୀର ଦେଲା ସମୟରେ ତାର ଯେତିକି ସ୍ନେହ ଥାଏ, ନିମ୍ବରସ ପିଇବା ସମୟରେ ସେତିକି ସ୍ନେହ ଥାଏ, ମାର ସ୍ନେହଟା ସମାନ। ସେ ଜାଣିଛି କେଉଁ ସମୟରେ ନିମ୍ବରସ ଦରକାର, କେଉଁ ସମୟରେ କ୍ଷୀର ଦରକାର, ମା ଜାଣେ, ଭଗବାନ ଜାଣନ୍ତି କେଉଁ ସମୟରେ ଜୀବକୁ ସୁଖ ଦରକାର ଦୁଃଖ ଦରକାର। କିଛି କିଛି ଦୁଃଖ ନହେଲେ ଜୀବ ଉଦ୍ଧତ ହେଇଯିବ, ମୋତେ ଭୁଲିଯିବ, ଇଏ ସେଥିପାଇଁ ଭଗବାନ ଦୁଃଖ ଦଉଛନ୍ତି। ଏଇଟାକୁ ଯିଏ ଜ୍ଞାନ କରିନିଏ ଜାଣିବେ, ସିଏ ପ୍ରଶଂସା କରେ, ହଁ ପ୍ରଭୁ ମୋତେ ଦୁଃଖ ଦେଲେ ବି ସିଏ ମୋତେ ଉଦ୍ଧାର କରେ, ଆଉ କିଏ ଉଦ୍ଧାର କରେ, ପ୍ରଭୁ ମୋର କଲ୍ୟାଣ ଜଣ। ଦେବ ପ୍ରଶଂସା, ସିଏ ଜାଣିବେ ସ୍ୱର୍ଗରେ ଥିଲା ଆଉ ସ୍ୱର୍ଗକୁ ଯିବ, ଦେବ ପ୍ରଶଂସା। ଆଉ ବ୍ରାହ୍ମଣ ତର୍ପଣ, ବ୍ରାହ୍ମଣ ସାଧୁମାନଙ୍କୁ ସବୁବେଳେ ଆଦର, ସବୁବେଳେ ସାହାଯ୍ୟ, ଏମାନେ ବୈକୁଣ୍ଠରେ ଥିଲେ ସ୍ୱର୍ଗରେ ଥିଲେ ସ୍ୱର୍ଗକୁ ଯିବେ, ଆଜି ବି ଏଇଠି ବି ଅଛନ୍ତି ସ୍ୱର୍ଗରେ, ତାଙ୍କ ଜୀବନ ଆନନ୍ଦମୟ ରହିବ। ଆଉ ମଧୁରାଚ ବାଣୀ, ଦାନ ପ୍ରସଙ୍ଗ, ମଧୁରାଚ ବାଣୀ ଦାନ ପ୍ରସଙ୍ଗ, ଯାହା ଅଛି କିଛି ଦଉଥିବେ, କିଛି ଲୋକ ଦବା ଦରକାର, ଯେଉଁମାନେ ଦେଇ ଶିଖିଛନ୍ତି ସେମାନେ ପାଇବେ। ଦାନ ପ୍ରସଙ୍ଗ ଏ ସ୍ୱର୍ଗର ଚିହ୍ନ, ଯାହା ବି କିଛି ଅଛି, ଭିକ୍ଷାରି ଆସିଲେ ଗୋଟେ ଭିକ୍ଷା ଦବା, ଆଜିକାଲି ତ ଗେଟ୍ ଲାଗିଲା କୁକୁର ଜଗା ହେଲା, ଯମରାଜ ଆସିଲା ବେଳେ ଗେଟ୍ ନଥିବ କୁକୁର ନଥିବ, ତୁମ ଗେଟ୍ କୁକୁର ତୁମ ପାଚେରୀକୁ ଭେଦ କରିବେ, ସେ ଯମରାଜ ତୁମେ ବି ଆୱାର ଅଫ୍ ଡଗ୍, କୁକୁର ପ୍ରତି ସାବଧାନ ଲେଖୁଛ, ତାଙ୍କରି ଘରକୁ ଆଗେ ଆଟାକ୍ କରିକି ଭାଙ୍ଗିବ କାଳ। ଯେଉଁମାନେ ନାସ୍ତିକ ହେଇକି କୃଷ୍ଣ ବହିମୁଖ ହେଇ ତାଙ୍କ ହାତରେ ଭଗବାନ ଏତେ ଐଶ୍ୱର୍ଯ୍ୟ ଦେଇଛନ୍ତି, ଏତେ ବୁଦ୍ଧି ଦେଇଛନ୍ତି, କିନ୍ତୁ ସେମାନେ ସମାଜରେ ପ୍ରଚାର କରୁଛନ୍ତି ଭଗବାନ ନାହାନ୍ତି, ଏଇଟା କିଛି ଦରକାର ନାହିଁ, ମଦ ମାଂସ ଖାଇକି ଘରକୁ ନରକ କରିଛନ୍ତି, ସେମାନଙ୍କୁ ଯମଦୂତମାନେ ଆଗେ ସାଇଜ୍ କରିବେ। ଶିକ୍ଷିତ ଲୋକମାନେ ପରିବର୍ତ୍ତନ ହେଲେ ସମାଜରେ ବହୁତ ପରିବର୍ତ୍ତନ ହେବ। ଶିକ୍ଷିତ ଲୋକ ହାତମାନଙ୍କର ରିମୋଟ୍ ଅଛି, ସେମାନେ ଅଫିସରେ ବସିଛନ୍ତି, କିଏ ବି ଗରିବ ଲୋକ ଆସିଲେ କିଏ ତାଙ୍କ ଷ୍ଟାଫ୍ ଆସିଲେ ସିଏ ଭଗବାନ କଥା କହିପାରିବେ, ଶିକ୍ଷିତ ଲୋକମାନେ ବର୍ତ୍ତମାନ ମିସ୍ଗାଇଡ଼େଡ଼। ସେଥିପାଇଁ ସମାଜ ବର୍ତ୍ତମାନ ଯଜଦାତରି ଶ୍ରେଷ୍ଠ ତଥା ଭିତର ଜନ, ଶିକ୍ଷିତ ଲୋକ ଯଦି ପରିବର୍ତ୍ତନ ହେବ ସମାଜର ବହୁତ ବଡ଼ ପରିବର୍ତ୍ତନ ହେବ। ସେଥିପାଇଁ ଭକ୍ତିମୟ ଠାକୁର ସବୁବେଳେ ସ୍ୱପ୍ନ ଦେଖୁଥିଲେ, କେଉଁ ଦିନ ଦିନ ଆସିବ ଯେଉଁଦିନ କୋର୍ଟରେ, ହାଇକୋର୍ଟରେ ଓକିଲମାନେ, ହାଇକୋର୍ଟର ଜଜ୍ ତିଳକ ମାରିକି ବସିବେ, ସେଇଦିନ ସମାଜର ଲୋକମାନେ ପ୍ରକୃତ ନ୍ୟାୟ ପାଇବେ। ଭକ୍ତିମୟ ଠାକୁରଙ୍କର ବହୁତ ବଡ଼ ସ୍ୱପ୍ନ ଥିଲା, କାରଣ ସିଏ ଥିଲେ ନିଜେ କ'ଣ ଥିଲେ, ମାଜିଷ୍ଟ୍ରେଟ୍, ପୁରୀରେ ଥିଲେ, ଆଉ ଶ୍ରୀମନ୍ଦିର ଟ୍ରଷ୍ଟ ବୋର୍ଡରେ ସେ ଥିଲେ ମଧ୍ୟ ବୈଷ୍ଣବ, ସେ ସବୁ ଭଜନ ଲେଖିଲେ ମୁଁ ଯେଉଁଟା ଗାଉଛି ଆପଣଙ୍କର। ବ୍ରାହ୍ମଣ ପ୍ରସଙ୍ଗ, ଏ ଦାନ ପ୍ରସଙ୍ଗ, ଦାନ କରିବା ଦରକାର, ଆଉ ମଧୁରାଜ ବାଣୀ, ଯେତେ ଗରିବ ହେଲେ ବି ଯେଉଁଠି ମଧୁର କଥା କହିପାରୁଛି ତା ଜାଣିବେ ସେ ସ୍ୱର୍ଗରେ ଥିଲା, ଏବେ ସ୍ୱର୍ଗରେ ଅଛି, ସ୍ୱର୍ଗକୁ ଯିବ, ସେ ସୁନ୍ଦର କଥା କହିପାରୁଛି, ସେ କାହା ଦ୍ୱାରା ଉତ୍ତେଜିତ ହବ ନା, ସେ ସବୁ ସହ୍ୟ କରି ନବ, ଅନ୍ୟକୁ ବି ସୁଖ ଦେଇପାରିବ। ଏଇ ଦୃଷ୍ଟିରୁ କୁହାଯାଇଛି ଅତ୍ରୈବ ସ୍ୱର୍ଗମ ନରକ, ମା ଏଇଠି ସ୍ୱର୍ଗ ନରକ ଅଛି, ଏଇଠି ଜଣେ ଅନୁଭବ କରିବା ଦରକାର, ମୁଁ କେଉଁଠି ସ୍ଥିତିରେ ଅଛି ଆଉ କେଉଁ ସ୍ଥିତିକି ଯିବି। ଯଦି ଏଇ ଏଇ ସ୍ୱଭାବକୁ ଛାଡ଼ି ଭଗବାନଙ୍କର ଭଜନ କରୁନି ତାହେଲେ ତ ମୁଁ ନରକକୁ ପୁଣି ଯିବି। ଏଇ ଗୋଟିଏ ଶ୍ଳୋକ ପାଇଁ କଥାକୁ ବିଶ୍ରାମ ଦେଇ, ଏବଂ କୁଟୁମ୍ବ ବିପ୍ରାଣ ଉଦରମ୍ ହର ବିସୃଜା ବୟମ୍ ପ୍ରତ୍ୟ ଭୁକ୍ତେ ତତ୍ ଫଲ ଇଦୃଶମ୍। ଏହାପରେ ଯୁକ୍ତି ତର୍କ ଆସିବ, ଆପଣ ଯୁକ୍ତି କରିବେ, ମରିଗଲେ କାହିଁକି ମୁଁ ଦଣ୍ଡ ପାଇବି, ମୋ ସ୍ୱର ତ ଏଇଠି ରହିବ, ମୋ ଧନ ତ ଏଇଠି ରହିବ, ଧନ ଯଦି ଏଇଠି ରହିଗଲା ପାପ କେମିତି ଯିବେ ସାଙ୍ଗରେ, ଧନ ରୋଜଗାର କରିଥିଲି ସେ ଧନ ତ ଏଇଠି ରହିଲା, ମୁଁ କହିବି ବାପା ମୁଁ କାହିଁ ଦଣ୍ଡ ଭୋଗ କରିବି। ବର୍ତ୍ତମାନ ସିଦ୍ଧର ସ୍ୱାମୀ ସବୁ ପ୍ରଶ୍ନ ଉଠେ, ପାପି ପାପ କରିବ କେତେ ଜଣ ନରକକୁ ଯିବେ, କାହିଁକି ପାପି ଏକାକି ଦଣ୍ଡ ପାଇବ, କାଲି ଆସନ୍ତାକାଲି ସେକ୍ସନ୍ରୁ ଆରମ୍ଭ ହେବ ପ୍ରବଚନ, ତାପରେ ପୁଣି ସରତାଲ ଛାଡ଼ିଲା ପରେ ପୁଣି ମାତୃଗର୍ଭର ଦୁଃଖ ଆରମ୍ଭ ହେବ। ବର୍ତ୍ତମାନ ନରକପୁର ଦୁଃଖ ଶୁଣିଲେ ପୁଣି ମାତୃଗର୍ଭରେ ଯିବ କିଭଳି ଦୁଃଖ ପାଇବ, ମାତୃଗର୍ଭର ଦୁଃଖ ପରେ ମାତୃଗର୍ଭରୁ ବାହାରି ପୁଣି ଜୀବନ ଯୌବନ ଅବସ୍ଥା ପର୍ଯ୍ୟନ୍ତ ଦୁଃଖ, ହରିଭକ୍ତି ବିନା ସମ୍ପୂର୍ଣ୍ଣ ଜୀବନ ଦୁଃଖ, ଏଇଟା ବର୍ଣ୍ଣନା କରି ମାଙ୍କ ନିକଟରେ। ଏବଂ କୁଟୁମ୍ବ ବିପ୍ରାଣ ଏବଂ କଳତ୍ରାଦି ପୋଷଣ ପର যে স্ত্রী ছুঁয়া পিলাকে সব পোষণ করেছি, কুটুম্বকে পোষেছি বা উদরম ভরে বাবা বা নিজ পেট পাপ করছি, নিজ পেট হো বা কুটুম্ব বিসৃজম উভয় প্রত্যম, বিসৃজ মানে ত্যাগ উভয়ম, এ কুটুম্ব এটি রয়েছে, এ উদর বি এটি রয়েছে, শরীর বি এটি রয়েছে, উভয়ম প্রত্য মৃত্যু পরে ভুগতে তৎফল ইদৃশম, মা তৎফলম ইদৃশম, যে যে ফল গুড়ি ব্যাখ্যা করে কহিলে নর্কপুরের এই দণ্ড জীব নর্কপুরক যাই এই দণ্ড পায়, যা তুমি কহিল শরীর এটি রহব, ধন এটি রহব, আউ স্বজন মানে এটি রহবে, যা পাই আমি পাপ করে ব্যক্তি একাকি জীব। আপন যুক্তি উঠেবে উপার্জিতম সিদ্ধ স্বামী, কালে এটি কথা আমি আরম্ভ করি, ঠিক বিস্তার জিনিস সরিবনি, উপার্জিতম ধন বঞ্জতে বহব কতৈব নরকম জাতি ইতিহাস। সিদ্ধ স্বামী নিজে প্রশ্ন উঠছেন, হে মা, মা এটি প্রশ্ন করবে, হে পুত্র, হে ভগবান, উপার্জিত ধন মু একটা উপার্জন কলি কিন্তু বহুত লোক তো ভুঞ্জি রে, নর্ক কে যাব? ভগবান কপড়ে দেখ কিন্তু মা তা ধনকু সমস্তে ভোগ করিবে কিন্তু একাকি সে নর্ক যাব, এ দণ্ড তাকে একাকি মিলিব। আসন্তকালি এইটু আমি প্রবচন পুনি শুনিবা, মোর আশা প্রবচন সরি হই না, বহুত পছরে চালছেন বর্তমান, গাড়ি এত কম স্পিডে অছি, এই এরিয়া আসলে এই অবস্থা হুয়ে, এটি শ্রোতা ভিন্ন শ্রেণীর শ্রোতা, মহাপ্রভুঙ্কর কৃপা আপন মানকর সংস্কার বহুত সুন্দর, এটি কথা কহিলে বহুত সুন্দর মতি আসে, মোর মতি বহুত ভগবান পাখে লাগে, সেপা মা তো সবুলে কুহতি এই এরিয়া আমি সবুলে প্রোগ্রাম করিয়া আমাদের টাইম দিও, মহারাজঙ্কর বহুত ইচ্ছা এ কথা প্রচার হুয়ে, কারণ মু লক্ষ্য করে দেখে মোর মতি বহুত সুন্দর রয়ে এটি প্রভুঙ্কর চরণ হরি কথা পাই এই এরিয়া, মহাপ্রভুঙ্কর ভূমি এটা, মহাপ্রভু এই রাস্তা দিয়ে যাইছে এই জলেশ্বর মহাদেব দর্শন করে এই ভূমি, এই পাদ পাঁচশো বর্ষর কথা, এই রজ এটি পড়িছে আজি বি, বহুত বড় সংস্কার, এটু নেই জলে নদীটা কোণ আছে আমার সুবর্ণরেখা পার হয়ে মহাপ্রভু আসছেন, চৈতন্য মহাপ্রভু চৈতন্য ভাগবতের বর্ণনা আছেন, এই বাটে হয়েকি যাজপুর, এই বাটে হয়ে ভদ্রক, ভদ্রক যাজপুর, ভদ্রক যে ধামনগর রাস্তা দিয়ে যাজপুর ছিল সেই রাস্তা ছিল, বর্ণনা আছেন যাজপুর, যাজপুর যাজপুর যাইছেন পুরী, পুরী যাইছেন এই রাস্তা সে ভূমি, তেমন কথাকে মু চাইলে বি শর্ট করা সে কেউটি কেউটি আসি সব জুড়ি আছেন আপনার মধ্যে ক্ষমা করি, এগুলি আমার জাঁয়ার বস্তু মু বাহার কথা বিশেষ করা চাহুনি, ভক্ত চরিত্র হলে বহু সুন্দর কিন্তু প্রথমে আপন মানে এগুলি শুনি না তো মো সহ আকোয়েন্টেড না শুনলা পরে ভক্ত চরিত্র শুনলে মতো ভক্তি বড়ি আমি নিজ জীবনর কল্যাণ কন জানি পারিয়া।